सरला परे चारिटी स्तुति करी सरला परे वर्तमान प्रसाद अच्छी तो से चली आस प्रसाद भक्त मान पाठ शुभ हरिवर कृष्ण मंगल से छुआ कि पहाच बसंत सिक्यूरिटी कर उठे प्रसाद भी बहुत कथा पाई बहुत प्रसाद हेले प्रसाद भक्त बेस जमा जमाट प्रार्थना कर सारा पर देखुं इंद्र तक प्रति अस्त्र चलाऊ ना कहे ये बहिदर्शिनी बराका को प्रार्थना कर किसी लाभ ना मु वर्तमान मोर सौंदर्य को दर्शन करी सौंदर्य को मैंने वर्तमान सुधा मोर भक्त भाव को देखुली इंद्र केवल उत्तेजित करी इंद्र क्रोध आसलानी मु वर्तमान मोर असुर भाव को देखेबी अंतर तक असुरत्व भाव ना कि एक असुर शरीर बंधन में पड़ते परिस्थिति भगवान भाव में पकई बाध्य एक असुर अभिनय करवाकूम शुणुले प्रभुपाद जी महाराज कहते हैं इंद्र इज रियली असुर पेराज वृत्रासुर ईश्वर प्रकृत ये युद्ध में अभिनय कर इंद्र हूँ प्रकृत अभिनय इंद्र संपूर्ण आसुरिक भाव समस्त नियम को भांगी भांगी जा वृत्रासुर प्रभु गोटे गोटे नियम भागवत धर्म जो जो नियम वैष्णव जो जो नियम से गोटे गोटे नियम से पालन कर देखो वर्तमान वज्र खसीगला वज्रर शक्ति नहीं इंद्र राजा थे ना वृत्रासुर प्रभु चाहते वर्तमान भी विजय हासिल कर पारिथांते से निजे वज्र को उठा ना कारण इंद्र जो वज्र को छाड़ी ना आगे छाड़ी वृत्रासुर प्रभु शुणुते सका षोल को छाड़िले कहे ये तो मत मारूना बर्तमान मोर सौंदर्य को देखेबी से समय इंद्र वज्र को छाड़ी वज्र टी षोल को काटिद डाण हाथ को दक्षिण हस्त को वज्रटी काटिद तरुर गोटे वृक्षर बाहु छिन्न हो गले जबड़ी शुभायमान हुए रक्त भली विशाल काय शरीर रक्त भली नदी भली रक्तधारा बोई बोई चलुची से प्रवचन दौर स्थित एवं गोटे लोह लोह मुसल को धरी छाटिले इंद्र उपर को इंद्र हाथ रू वज्रटा बर्तमान खसी पड़ी इंद्र को कौन देख इंद्र तुम्हें लज्जा ये सुखदेव गोस्वामी कहते इंद्र लज्जार वज्र उठा ना कहीं ना रिपु आगर ठिया शत्रु आगे ठिया आगे केमती उठे वीरत्व नष्ट सूर्य वीर्य जो देखे नष्ट किंतु सीधा वृत्र प्रभु कहते वर्तमान विषादर काल नुहे हे इंद्र वर्तमान तुमको सुजोग भी मुझे दौर कारण तुम्हें वज्र बर्तमान उठा मो उपरू चला तार कथा जो विश्राम थी आम से जाऊे जे इंद्र जितेबाला राजी होना बुझौं देख जगत में समस्ते कालर अधीन जय पराजय मध्य ईश्वर अधीन जय जे तुमर हम तुम कहीं आशा कर मुझे आशा कर जय मोर हम बोली कारण ईश्वर केवल सब बेले स्वतंत्र जय हो सर्वदा निरवच्छिन्न भाव ईश्वर जय हुए आउ कार जय ना आ संसार समस्त दुईट जिनस हुए जय अपराजय बाहु कटि जा किंतु इंद्र को बुझौं समस्ते केमी कालर अधीन कथा जो विश्राम थे से श्लोक दस श्लोक आम जा श्लोक अधिक अच्छा अवश्य बेस टीका ना जथा दारुमयी नारी जथा पत्रमयो मृग एवं भूतानि मघवन ई स्वतंत्राणी विद्धिवो हे मघवन हे इंद्र बहुत सुंदर उदाहरण भागवत रे भक्त मान जीवन संग्राम शर त्याग कर प्रेरणादायक प्रवचन वृत्रासुर प्रभु निजपाई कहना सब जिन इंद्र को इंद्र मध्यम इंद्र को प्रवचन दे कि भक्त मान शिक्षा दूसरे भक्त केते व्याकुल शरीर छाड़ बहुत सुंदर शिक्षा दूसरी एटी कहार इच्छा जगत काम करेना କୌଣସି ଇଚ୍ଛାକୁ ଭଗବାନ ରଖିବେ ନା, ସବୁ ଭାଙ୍ଗିଦେବେ। କୌଣସି ଇଚ୍ଛା ଆମର କାମ କରିବ ନା। ଦେଖ ରୁଦ୍ରପ୍ରଭୁ କହୁଛନ୍ତି, ଇନ୍ଦ୍ର ତୁମେ ଚାହୁଁଥିଲ ମୋର ଗୁରୁଦେବଙ୍କୁ, ଏ ମୋର ଭାଇ ତୁମର ଗୁରୁଦେବ ବିଶ୍ୱରୂପଙ୍କର ମସ୍ତକ କାଟିବା ପାଇଁ ତୁମେ ଚାହୁଁଥିଲ। ତୁମେ ଚାହୁଁନଥିଲ କେବଳ ବ୍ରାହ୍ମଣ ବ୍ରହ୍ମହତ୍ୟା କରିବା ପାଇଁ, କିନ୍ତୁ ତୁମେ କାଟିଲ। ଏଟା ତୁମ ଇଚ୍ଛା ବିରୁଦ୍ଧରେ କରିଛ କି ନାହିଁ କୁହ। ମୁଁ କ'ଣ ଚାହୁଁଥିଲି ଅସୁର ସରରେ ଆସିକି ଦେବରାଜ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବା ପାଇଁ ତୁମ ସହିତ? ମୁଁ ଚାହୁଁନଥିଲି, କିନ୍ତୁ ମୋତେ ପରିସ୍ଥିତି ବାଧ୍ୟ କଲା। କାହା ଇଚ୍ଛା ଏଠି ଚାଲୁନି। ତୁମେ କ'ଣ ଚାହୁଁଥିଲ ଯେଉଁ ଦଧିଚ ଋଷିଙ୍କର ମସ୍ତକକୁ ତୁମେ କାଟିଛ, ତାଙ୍କରି ପାଖରେ ଯାଇକି ଅବନତ ମସ୍ତକରେ ପୁଣି ତାଙ୍କ ଶରଣ ମାଗିବ, ତୁମେ ଚାହୁଁଥିଲ? କାହାର ଇଚ୍ଛା ଜଗତରେ ଚାଲିନି, ଇଚ୍ଛା କେବଳ ଭଗବାନଙ୍କର ଇଚ୍ଛାଟା ଚାଲିଛି। ତେଣୁ ଆମେ ସମସ୍ତେ ତାଙ୍କର ଇଚ୍ଛାର ଅଧୀନ, ଆମର ସ୍ୱତନ୍ତ୍ରତା କିଛି ନାହିଁ। ତାର ଗୋଟେ ଉଦାହରଣ ଦେଉଛନ୍ତି, କେତେବେଳେ ମର୍ଯ୍ୟାଦା ପୁରୁଷ କେତେ ସୁନ୍ଦର କଥା କହୁଛନ୍ତି, ଯଥା ଦାରୁମୟୀ ନାରୀ। ଗୋଟିଏ ସ୍ତ୍ରୀ ଲୋକକୁ ଯଦି ଗୋଟିଏ ଦାରୁମୟୀ ଦାରୁର ସ୍ତ୍ରୀ କାଠର ସ୍ତ୍ରୀ ମୂର୍ତ୍ତି କରାଯାଏ, ତାକୁ ଯେତେ ସୁନ୍ଦର ଶାଢ଼ୀ ପିନ୍ଧନ୍ତୁ, ଯେତେ କିଛି ଆମେ ସଜେଇଲେ ବି ତାର ସ୍ୱତନ୍ତ୍ରତା କିଛି ଅଛି କି? ସେ କ'ଣ ଗୋଟେ ନାରୀର ଭାବ ଦେଇପାରିବ? ସେ କ'ଣ ତାର ପୁଅକୁ ବା ତା ପ୍ରିୟାକୁ ସେ କ'ଣ ତାର କିଛି ଭାବ ଦେଇପାରିବ? ଦେଇପାରିବନି, ମାନେ ତାର ସ୍ୱତନ୍ତ୍ରତା କିଛି ନାହିଁ, ତାକୁ ଜଣେ ନିର୍ମାଣ କରିକି ଥୋଇଦେଇଛି। ଯେଉଁ ଦାରିମୟ ନାରୀଟାକୁ ମିସ୍ତ୍ରୀ ନିର୍ମାଣ କରିକି ଥୋଇଛି, ସିଏ ଆସିକି ବୁଲେଇଲେ ଇଏ ବୁଲିବ। କହିଲେ ଆମେ ବି ଦାରୁମୟୀ ନାରୀ, ତୁମେ ଦାରୁମୟୀ ଇନ୍ଦ୍ର, ମୁଁ ଦାରୁମୟୀ ବୃତ, ଆମକୁ ବୁଲେଇବେ କିଏ? ଆମକୁ ଚଳଉଛନ୍ତି କିଏ? ଭଗବାନ ସେ ଯେମିତି ନ ଚଳୁଛନ୍ତି, ଦେଖ ମୋତେ କ'ଣ କରୁଛନ୍ତି। ମୁଁ ସଂକର୍ଷଣଙ୍କର ଭକ୍ତ, ଜଗତରେ ମୋତେ କେହି ଭକ୍ତ ବୋଲି କହିବେ? ମୋର ଶରୀରକୁ ଦେଖି, ମୋର ଏ ଅବସ୍ଥାକୁ ଦେଖି, ମୋର ଗୋଟେ ବାହୁ ଛିନ୍ନ କରିଦେଇଛି ତୁମେ, ଦକ୍ଷିଣ ବାହୁ, ମୁଁ କ'ଣ କରିବି? ମୋର ଇଚ୍ଛା ଅଛି ସବୁ ଭୋଗିବା ପାଇଁ, ମୁଁ ଚାହୁଁଛି ସାର ତ୍ୟାଗ କରିବା ପାଇଁ, ମୋ ଇଚ୍ଛା କାମ କରୁନି, ତୁମ ଇଚ୍ଛା ବି କାମ କରୁନି। ଏଠି କାହାର ଇଚ୍ଛା ନାହିଁ, ଯଥା ଦାରୁମୟ ନାରୀ ଯଥା ପତ୍ରମୟ ମୃଗ, ସ୍ୱତନ୍ତ୍ରତା କିଛି ନାହିଁ। ଏବଂ ଭୂତାନି, ପୂର୍ବରେ ଯେଉଁ ପଦଟି କହିଲେ ଦାରୁମୟୀ ନାରୀ ପତ୍ରମୟ ମୃଗ, ଏବଂ ସେହିଭଳି ଭାବରେ ସମସ୍ତ ଜୀବ ଭଗବାନ ଇଶତନ୍ତ୍ରିତ ତନ୍ତ୍ରାଣୀ ନା ଇଶତନ୍ତ୍ରାଣୀ ବିଧିବ, ଈଶଙ୍କର ତନ୍ତ୍ର ଯନ୍ତ୍ର ତାଙ୍କ ଇଚ୍ଛାରେ ଚାଲିଛନ୍ତି। ଚୈତନ୍ୟ ଭାଗବତରେ ଆମେ ଶୁଣୁଥିଲେ ସେ ପଦ, କାଷ୍ଟର ପିତୁଳିକି ଯିଏ ନଚଉଛି, ଯିଏ ନାଚିଲାବାଲା, ନାଚିଲାବାଲା ତା ଇଚ୍ଛାରେ ନଚଉଛି ନା କାଠ ପିତୁଳି ନିଜେ ନାଚୁଛନ୍ତି? ନାଚିଲାବାଲା ତାର ଇଚ୍ଛା ହେଉଛି, ବର୍ତ୍ତମାନ ମୁଁ ଏଇ କାଠ ପିତୁଳିରେ ଏଇ ଫାଇଟିଂ କରିବି, ଯାହା କରିବି, ସେ ତା ଇଚ୍ଛାରେ ନଚଉଛି। ଇନ୍ଦ୍ର ତୁମେ ଭଗବାନଙ୍କ ଇଚ୍ଛାରେ ନାଚୁଛ, ତୁମେ ଆଜି ଦେବରାଜ ରୋଲ୍ କରୁଛ, ମୁଁ ଆଜି ଭଗବାନଙ୍କ ଇଚ୍ଛାରେ ଭୟଙ୍କର ଅସୁର ରୋଲ୍ କରୁଛି, ଆମର କ'ଣ ସ୍ୱତନ୍ତ୍ରତା ଅଛି? ତୁମେ କାହିଁକି ବ୍ୟସ୍ତ ହେଉଛ? ଉଠାଅ ଅସ୍ତ୍ର, ଉଠାଅ, ମୁଁ ମର୍ଯ୍ୟାଦା ଭାଙ୍ଗୁନି, ମୁଁ ଅସୁର ହେଲେ ବି ମର୍ଯ୍ୟାଦା ଭାଙ୍ଗିବିନି, ମୁଁ ତୁମ ଅସ୍ତ୍ରକୁ ଆଣିକି ତୁମ ଉପରେ ପ୍ରୟୋଗ କରିବିନି। କିମ୍ବା ତୁମେ ଯେଉଁ ଲଜ୍ଜା କରୁଛ ଯେ ଅସ୍ତ୍ର ଉଠେଇଲେ ମୋର ସମ୍ମାନ ଚାଲିଯିବ, ମୁଁ ତୁମକୁ ବହୁତ ଖୁସି ତୁମ ଉପରେ, ତୁମର ପରାଜୟ ହେଇନି, ପରାଜୟ ମୋର ହବ, କାରଣ ତୁମେ ଯୁଦ୍ଧ ପାଇଁ ଆସିଛ, ମୁଁ ଯୁଦ୍ଧ ପାଇଁ ଆସିନି, ମୁଁ ମରଣ ପାଇଁ ଆସିଛି, ମୋର ମୃତ୍ୟୁ ଦରକାର, ତୁମର ବିଜୟ ଦରକାର, ଉଠା ବଜ୍ର ମୋ ଉପରେ ଚଲାଅ। ଚାଣକ୍ୟ ପଣ୍ଡିତ ସୁନ୍ଦର କଥା କହିଲେ, ଏ ମର୍ଯ୍ୟାଦାରେ ଭଗବାନ ବହୁତ ଖୁସି। ବୈଷ୍ଣବତା ଆମର କେତେ ଅଛି ପ୍ରଭୁ, କ'ଣ ଆମକୁ, ଆମ ବୈଷ୍ଣବତାକୁ ଆମେ ତ ଜାଣିଛେ, କିନ୍ତୁ ଭଗବାନ ବେଶୀ ଖୁସି ଖୁସି ହୁଅନ୍ତି ଯେ ଜଣେ ଅଯୋଗ୍ୟରେ ବୈଷ୍ଣବର ମର୍ଯ୍ୟାଦାକୁ ସେ ରଖିଲା, ଅଯୋଗ୍ୟ ଭାବିକି ମୁଁ ବୈଷ୍ଣବ ହେଇଛି ଏ କାମଟା କରିଦେଲେ ପ୍ରଭୁଙ୍କର ଯଶରେ, ବୈଷ୍ଣବଙ୍କର ଯଶରେ ଗୋଟିଏ କଳଙ୍କ ଆସିବ। ଇଏ ଅସୁର ସମାଜର ଲୋକ, ଇଏ ଯେକୌଣସି ନିୟମ ଭାଙ୍ଗିଥିଲେ ବି ରୁଦ୍ରପ୍ରଭୁ ତାଙ୍କ ପ୍ରତି କୌଣସି ଦୋଷ ନଥିଲା, କିନ୍ତୁ ସେ ଭକ୍ତ ଭକ୍ତର ଅଭିନୟ କରୁଛନ୍ତି। ଚାଣକ୍ୟ ପଣ୍ଡିତ କହିଲେ, ପ୍ରଳୟ ଭିନ୍ନ ମର୍ଯ୍ୟାଦା ଭବନ୍ତି କିଲ ସାଗର, ସାଗରା ଯେତେ ସାଗର ଅଛନ୍ତି କେତେ ଗୁଡ଼ା ମର୍ଯ୍ୟାଦା ରଖିଛନ୍ତି ଦେଖନ୍ତୁ, ସିଏ କେବେ ଲଙ୍ଘିକି ଆସୁଛନ୍ତି? ଲଙ୍ଘିକି ଆସୁନାହାନ୍ତି, କିନ୍ତୁ ପ୍ରଳୟ ସମୟରେ ସମସ୍ତ ସାଗର ତାଙ୍କ ମର୍ଯ୍ୟାଦାକୁ ଭାଙ୍ଗିଦେବେ, ସମସ୍ତେ ପ୍ରଳୟ ସମୟରେ ସବୁ ସାଗର ଭଗବତ ଇଚ୍ଛାରେ ସମସ୍ତେ ଅତିକ୍ରମ କରିବେ ତାଙ୍କ ସୀମାକୁ। କିନ୍ତୁ ସାଗରମ ଭେଦ ଇଚ୍ଛନ୍ତି ପ୍ରଳୟ ବି ନ ସାଧବ, ସାଗର ବରଂ ପ୍ରଳୟ ସମୟରେ ତାଙ୍କର ମର୍ଯ୍ୟାଦାକୁ ଭାଙ୍ଗିକି ପଳାଇ ଆସିବେ, କିନ୍ତୁ ସାଧୁ କେବେ ମର୍ଯ୍ୟାଦାକୁ ଭାଙ୍ଗିବେ ନ ସାଧବ। ସାଧବ ଅର୍ଥ ସଦାଚାରୀ ହରିଭକ୍ତ, ସେ କେବେ ମର୍ଯ୍ୟାଦାକୁ ଭାଙ୍ଗିବନି, ଇଏ କେବେ ଭାଙ୍ଗୁନାହାନ୍ତି। କାରଣ ଦେଖ ଆମେ ପରାଧୀନ ଜୀବ, ସେ ଆମକୁ ନଚଉଛନ୍ତି, ତେଣୁ ତୁମେ ଅସ୍ତ୍ର ଉଠେଇକି ମାର। ଇନ୍ଦ୍ର ଯଦି କହିବେ ସେ ତୁମକୁ ନଚୁଛନ୍ତି, ତୁମର ମୋତେ ପ୍ରବଚନ ଦେବା କ'ଣ ଦରକାର, ମୋ ଇଚ୍ଛାରେ ମୁଁ ନାଚିବି, ସେ ତ ନଚଉଛନ୍ତି ମୋତେ। କହିଲେ ଆରେ ବୁକା, ତୋତେ ମୁଁ ସ୍ମରଣ କରିଦେଉଛି, ତୋତେ କହିଥିଲେ ନା ଭଗବାନ ଏଇ ବଜ୍ରରେ ମୋର ହତ ହେବ ବୋଲି, ତୋତେ କହିଛନ୍ତି ତ, ତୁ ସେ କାମଟା କରୁନି ବୋଲି ମୁଁ କେବଳ ସ୍ମରଣ କରିଦେଉଛି। ମୁଁ ତୋର ଗୁରୁ ନୁହେଁ, ମୁଁ ତୋ ଇଚ୍ଛା ବିରୋଧରେ କିଛି କାମ କରିବା ପାଇଁ ଚାହୁଁନି। ତୁ ଭଗବାନଙ୍କର କଥା ତୁମେ ମାନୁନ, ମୁଁ ତୁମକୁ ସ୍ମରଣ ପକେଇ ଦେଉଛି, ଏ ବଜ୍ର ମୋ ଉପରେ ଚଲାଅ, ମୁଁ ଏ ତମମୟ ଅସୁରଜନରୁ ଉଦ୍ଧାର ପାଇ ଶଙ୍କର୍ଷଣଙ୍କ ଚରଣରେ ଅହଂ ସମାଧାୟୁ, ମୁଁ ଶଙ୍କର୍ଷଣଙ୍କ ଚରଣରେ ପୁଣି ସମାଧି ଅବସ୍ଥାରେ ରହିକି ଶରତ୍ୟାଗ କରିବି, ମୁଁ ଏତିକି ଚାହୁଁଛି, ତାଙ୍କ ପାଖକୁ ପଳେଇଯିବି। ଏଠି ସେ ପ୍ରଶ୍ନ କରିବେ ଯେ ଏ ଯେଉଁ ଶକ୍ତି ସବୁ ଆସୁଛି, ଜୀବ ଯେଉଁ ଆସୁଛି, ଯଦି ଭଗବାନଙ୍କ ଇଚ୍ଛାରେ ସବୁକିଛି ହେଉଛି, ତାହେଲେ ସେ ତୁମକୁ ଅସୁର କରି ସୃଷ୍ଟି କଲେ, ମୋତେ ଦେବତା କରିକି ସୃଷ୍ଟି କଲେ, ଆଉ ଆମେ ବି ଚାହିଁଲେ କିଛି ସୃଷ୍ଟି କରିପାରିବା, ବା ଆମେ କି ଚାହିଁଲେ ବି ଆମ ଶକ୍ତି କିଛି ପ୍ରୟୋଗ କରିବା। କହିଲେ ଦେଖ, ମୁଁ ତୁମକୁ ଯେଉଁ କହିଲି ଆମର ଅଧୀନତା ଅଛି, ଆମର କିଛି ସ୍ୱତନ୍ତ୍ରତା ନାହିଁ, କେବଳ ସ୍ୱତନ୍ତ୍ରତା ନାହିଁ ତା ନୁହେଁ, ସିଏ ପରମ ସ୍ୱତନ୍ତ୍ର ପୁରୁଷ, ତାଙ୍କ ଇଚ୍ଛାରେ ସେ ସୃଷ୍ଟି କରିଛନ୍ତି, ଆମେ କିଛି କରିପାରିବା ନା, ଆମର ବିନାଶ ହେଲେ ଆମେ କିଛି କରିପାରିବା ନା, ବା ଆମେ କିଛି ସୃଷ୍ଟି କରିପାରିବା, ଆମେ ତାଙ୍କ ଇଚ୍ଛାରେ ଚାଲିବା। ଏଇଟାକୁ ଭଲ ଭାବରେ ବୁଝାଉଛନ୍ତି ବୃତ୍ତଙ୍କର ପଏଣ୍ଟ ରହିଲା ଯେ ତୁମର ଯେଉଁ ଶକ୍ତି ଆଉ ମୋର ଯେଉଁ ଶକ୍ତି, ଏ ଦୁଇଟାଙ୍କ ଶକ୍ତି ତାଙ୍କରି ପାଖରେ ଆସିଛି। ବହୁତ ସୁନ୍ଦର କଥା କହୁଛନ୍ତି, ଆମେ ଯେଉଁ ଚିନ୍ତା କରୁଛେ ଆମେ ସୃଷ୍ଟି କରିପାରିବା ବା ବିନାଶ କରିପାରିବା, ଦୁଇଟା ଆମ ଅଧୀନରେ ନାହିଁ। ପୁରୁଷ ପ୍ରକୃତି ବ୍ୟକ୍ତମ ଆତ୍ମା ଭୂତେନ୍ଦ୍ରିୟାଶୟାମ ସ୍ୱପ୍ନୁବନ୍ତି ଅସସର୍ଗାଦୋ ନ ବିନା ଯତ୍ ଅନୁଗ୍ରହ, ଯତ୍ ଅନୁଗ୍ରହ, ଯାହାଙ୍କ ଅନୁଗ୍ରହ ବିନା, ଯାହାଙ୍କର କରୁଣା ବିନା ସ୍ୱର୍ଗାଦୋ ସୃଷ୍ଟି ଆଦି ଆମେ କିଛି କରିପାରିବା ନା, ଆଦୌ ମାନେ ସୃଷ୍ଟି ବା ପ୍ରଳୟ କିଛି ଆମେ କରିପାରିବା ନା, ଇଚ୍ଛା କରିକି ମରିପାରିବା ନା କି ଇଚ୍ଛା କରିକି କିଏ ବଞ୍ଚିପାରିବା ନା, ବା ଇଚ୍ଛା କରିକି ସୃଷ୍ଟି କରିପାରିବା ନା। ପଶୁପକ୍ଷୀମାନେ ମଣିଷ କଥା କ'ଣ କହିବା, ଗୋଟେ ସ୍ୱାମୀ ସ୍ତ୍ରୀ ଯଦି ଚାହିଁବେ ଆମେ ଗୋଟେ ସନ୍ତାନ ଜନ୍ମ କରିବୁ, ସେ ଜନ୍ମ କରୁନାହାନ୍ତି, ସୃଷ୍ଟି ତାଙ୍କର, ଭଗବାନ ତାଙ୍କ ଶରୀରରେ ସୃଷ୍ଟି କରିବା ପାଇଁ ଶକ୍ତିଟାକୁ ପ୍ରଭୁ ଦେଉଛନ୍ତି। ପଶୁପକ୍ଷୀ କଥା କହୁନାହାନ୍ତି, ଆପଣମାନେ ଗାଁ ଗଳିକି ଯେବେ ଦେଖିବେ ବହୁତ ଗରିବ ଲୋକମାନେ ସବୁ କୁକୁଡ଼ା ପାଖରେ ଅଣ୍ଡାକୁ ବସାନ୍ତି, ଅଣ୍ଡା ସେଇ କୁକୁଡ଼ା ଦେଇଛି, ସେ ପୁଣି ଛୁଆ କରିବ, କୃଷି ବସିବ ତାର ଉପରେ, ସେ ପିଲା ଫୁଟେଇବ, ସବୁ ଅଣ୍ଡାରେ ପିଲା ଆସିବ, ଆସିବ ଆସିବ, ଦଶଟା ବସେଇଥିଲେ ପାଞ୍ଚଟା ଆସିବ, ସବୁ ଆସିଯାଇପାରେ, ସବୁ ନ ଆସିପାରେ। ସୃଷ୍ଟି କିମ୍ବା ପ୍ରଳୟ କରିବାର ଶକ୍ତି କାହାର ନାହିଁ। ଆଉ ପୁରୁଷ ପ୍ରକୃତି ବ୍ୟକ୍ତମ, ପୁରୁଷ ପ୍ରକୃତି ଅବ୍ୟକ୍ତ ମହତତ୍ଵ ଆତ୍ମା ଅହଂକାର ଭୂତେନ୍ଦ୍ରିୟାଶୟ, ଭୂତ ଇନ୍ଦ୍ରିୟ ଆଶୟ ଅନ୍ତକରଣ, ଏ ସବୁର ଶକ୍ତି ଭଗବାନ ଦେଉଛନ୍ତି, ପ୍ରଭୁ ସବୁ ଶକ୍ତି ଦେଉଛନ୍ତି। ତୁମକୁ ସେ ଶକ୍ତି ଦେଇଛନ୍ତି, ମୋତେ ବି ସେ ଶକ୍ତି ଦେଇଛନ୍ତି, ତୁମେ କାହିଁକି ଏତେ ନିରାଶ ହେଉଛ, ବଜ୍ର ଉଠାଅ, ମୋ ଉପରେ ବଜ୍ର ପକାଅ। ଇନ୍ଦ୍ର ପଚାରିଛନ୍ତି, ନା ନା, ମୁଁ ତ ଗୁରୁଦେବଙ୍କ ଠାରୁ ଓଲଟା ପ୍ରବଚନ ଶୁଣିଥିଲି, ନ୍ୟାୟଶାସ୍ତ୍ର ଗୁରୁଦେବ ନୁହେଁ, ମୁଁ ତ ମୀମାଂସକମାନଙ୍କ ଠାରୁ ଗୋଟେ ଅଲଗା ପ୍ରଶ୍ନ, ନାଇଁ ଅଲଗା ବିଷୟ ଶୁଣିଥିଲି, ସେଥିରୁ ସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି, ନନୁ ସ୍ୱକର୍ମ ଦ୍ୱାରା ଜୀବ ଏବଂ ସୃଷ୍ଟ ଆଦି ହେତୁ ଇତି ମୀମାଂସକ ମନ୍ୟନ୍ତେ, ମୀମାଂସକମାନେ କୁହନ୍ତି ଯିଏ ଯେଉଁ କର୍ମ କରିଛି ସେ କର୍ମ ହିସାବରେ ସେ କିଛି ସୃଷ୍ଟି କରିପାରିବ, କହିଲେ ନା, କର୍ମ ହିସାବରେ କିଛି କରିପାରିବନି। କର୍ମ ହିସାବରେ ଯେମିତି ଜଣେ ଚାକିରି କରିଛି, ସେ କର୍ମ କରୁଛି, କିନ୍ତୁ ତାର କର୍ମର ଫଳଟା ପ୍ରାପ୍ତ ହେବା ପାଇଁ ଆଉ ଜଣେ ବ୍ୟକ୍ତି ଅଛନ୍ତି, ସିଏ ନୁହେଁ, ସେ କେତେ ସୁନ୍ଦର କର୍ମ କରିକି ତାପରେ ଅଫିସର ଅଛନ୍ତି ନା, ତାର କର୍ମକୁ ଜଜ୍ କରିବା ପାଇଁ ଜଣେ ଲୋକ ଅଛନ୍ତି। ତେଣୁ ଜୀବ ଯେଉଁ କର୍ମ କରୁଛି, ସେ କର୍ମର କ'ଣ ତ୍ରୁଟି ରହୁଛି, ସେ ଯେତେ ପରଫେକ୍ଟ କଲେ ବି ସେ ସମସ୍ତ ଭଗବାନଙ୍କର ନିୟମ ଜାଣେ ନା। ଆମେ ସୃଷ୍ଟିରେ ବଞ୍ଚୁଛେ, ସୃଷ୍ଟିରେ ବଞ୍ଚିବାର ସୃଷ୍ଟି କଥା କ'ଣ କହିବା, ଜଣେ ଗୃହସ୍ଥ ଜୀବନଯାପନ କରୁଛି ବା ଜଣେ ସଂସାର ଭିତରେ ରହିଛି, ସଂସାରର ସମସ୍ତ ଧର୍ମକୁ ସେ ଜାଣେ ନା, ଏବେ ବି ଜାଣନ୍ତିନି। ଆପଣ ଯଦି ମନୁସଂଗୀତା ଆଦି ପଢ଼ିବେ, ପ୍ରତିଦିନ ମଣିଷ କେତେ ତା କର୍ମରେ ଭୁଲ କରୁଛି, ଭାଗବତରେ ଅଛନ୍ତି, ଗୃହସ୍ଥ ଖାଇବା ପୂର୍ବରୁ ଗୃହସ୍ଥ ଧର୍ମରେ ଆସିବ, ସେ ତ ଆଗେ ଡାକିବ, ତିନି ଡାକ ମାରିବ, ଲୋକଙ୍କୁ ଖାଇବାକୁ ଦେବ, କିନ୍ତୁ ଖାଇବା ପୂର୍ବରୁ ତାର ଘରେ ଯେତେ ଝିଟିପିଟି ଅଛନ୍ତି, ଅସରପା ଅଛନ୍ତି, ଅଲଗା ଜୀବ ଅଛନ୍ତି, ତାଙ୍କୁ ଖାଇବାକୁ ଦେବ। ମଣିଷ ତାଙ୍କୁ ନ ରହିବା ପାଇଁ ବାଟ କରୁଛି, ସବୁଆଡ଼େ ମାର୍ବଲ ଟାଇଲ୍ ଲଗେଇଛି, ଆଉ ଯଦି ବି ସେ କୁଆଡ଼େ ପଶିଲେ ତାକୁ ପୁଣି ସ୍ପ୍ରେ କରିକି ମାରିବ, ଖାଇବାକୁ ଦେବ କ'ଣ, ତାକୁ ଉଲ୍ଟା ମାରିବ, ଆଉ ନିୟମ କ'ଣ ଜାଣିଛ, କର୍ମ କରିକି ଫଳ ପାଇବେ, ସବୁ ବିପରୀତ କର୍ମ ହେଉଛି। ମୀମାଂସ ମାନେ মীমাংসক মানে ইন্দ্র কুছন্তি মীমাংসক মানে কুহন্তি যা কর্ম কলে তার ফলটা মুক নিশ্চিত মিলিব কিনা না সে বি ভগবান কহিলে রুদ্র প্রভু বেদবেদান্তর সার জিনিস কুছন্তি মৃত্যু পূর্বরু মহৎ লোক সে যে সময় থাকে আরম্ভ সূর্য যেমন উদয় হলে কোণ দেবে অন্ধকার দেবে উদয় হলে কিরণ দেবে অস্ত হলা বেড়ে কিরণ দিয়ে দিয়ে মহৎ পুরুষ সেইভাবে সে সবুবেলে যেতবেলা আজ জগৎকু আসবে সে কেবল জগৎকু কল্যাণ করা সবুলে উপদেশ দিয়ে যাবে গলা বেড়ে বি শেষর উপদেশ দিয়ে যাবে সূর্যঙ্ক বেড়ে সে অবিদ্বানেব আত্মানম মন্যতে অনিশৈশ্বরম ভূতে সৃজতি ভূতানি গ্রসতে তানিতে স্বয়ং ভগবান ভূত দ্বারা ভূতকু সৃষ্টি করছেন এবং ভূত দ্বারা ভূতকু বিনাশ করছেন গোটে জীব দ্বারা গোটে জীবকু সৃষ্টি করছেন গোটে জীব দ্বারা গোটে জীবকু বিনাশ করছেন না কি সে ঈশ্বর অবিদ্বান এবং আত্মার মান্যন্তে জীব নিজকে মনে করছে মু সব কিছু করছি কিছু জানে না এবং স্বতন্ত্র সর্বনিয়ন্তম অজানন্দম পরাধীন অসমর্থম জীবম স্বতন্ত্র মান্যন্তে সে স্বতন্ত্র ভাবছে মো কর্মফল বি স্বতন্ত্র মু গোটে স্বতন্ত্র জীব মু এমনি সুখী রইপারি না তার কোণসি স্বতন্ত্রতা এটা বুঝা কে বিশেষ করে বর্তমান সমাজের ভুবনেশ্বর লোক বুঝা গোটিয়ে মিনিট বি লাগবে ভাগবত বুঝা কারণ ভুবনেশ্বর 90% লোক গাঁ লোক সে ঘর ছাড়ি আসছেন আমি টাউনের রয়ে সুখের রইব স্বতন্ত্র হয়ে রইব আপনার পাখে রইব না আরামসে রইব কিন্তু 99% 99 তাপরে আউ যে 1% রু কিছু পলাই যাব সেতিক লোক বর্তমানে কবে আমি সুখী না বরং ঘরে ভাল ছিল সেটি হলে বাপা মাকে সুখ পাওয়া কিছু গোটে লা কিছু না অবিদ্বান এবং স্বতন্ত্র সর্বনিয়ন্তম অজানন্তম ভগবান স্বতন্ত্র সর্বনিয়ন্তা তাঙ্কু ন জাণিবা সংসার এই গোটিয়ে পয়েন্ট সেন্ট্রাল পয়েন্ট ভগবানকু ন জাণিবা ভগবানক নিয়মক ন জাণিবা হচ্ছে দুঃখর কারণ যেতবে জন ভগবান ন জাণিবে তার স্বতন্ত্র মনোভাব আসবে বাস এই হচ্ছে দুঃখর কারণ পরাধীনম অসমর্থ জীবম স্বতন্ত্র মান্যতে এটি চক্রদা টিকা টিকা উঠাচ্ছেন কারণ ভগবান সৃষ্টি করছেন ভগবান বিনাশ করছেন মনীষের কিছু নাই না মনীষের কিছু নাই মনীষের কিছু নাই ননু পিত্রাদয় স্রষ্টারম ব্যাঘ্রাদয় হন্তারম পিতামাতা মানে সৃষ্টি করছেন বাঘ আদি মানে সব বিনাশ করছেন কলে না না সব ভগবান করছেন প্রভু সব করছেন এমতি জন্তু অছন্তি ভয়ঙ্কর জন্তু সব জঙ্গলের অছন্তি এবে বি যেমতি সাউথ রাশিয়ার কৃষ্ণ দোর সাইডরে ব্ল্যাক সি অছি ব্ল্যাক সি পাখরে সব ভয়ং বড় বিশাল বিশাল পর্বত অছি গোটে গোটে প্রকার বন মনিষ অছন বন মনিষ কোয়া জীবন সে পশু আর মনিষ উভয় উভয় ভলি অবস্থা তাঙ্কর বহুত ভয়ঙ্কর কিন্তু তাঙ্কর সবটু ভালো গুণ হেলা যদি কেহি বনকু যাইথিবে মিসগাইডেড হলে বা তাকে কে বাঘ ভাগ আক্রমণ কলা সে তাঙ্ক সাঙ্গে ফাইটিং করি মনিষকে মঞ্চাইবে বাঘকু মারিবে এটা তাঙ্কর সবটু সবটু বড় আডভার্টাইজমেন্ট যে আমাকে গড হেল্প করছেন সে লঙ্গলা হাইতে গোটে ভয়ঙ্কর জীব ভালু ভলিয়া সে সুরক্ষা দেব জীব দ্বারা জীবকু সৃষ্টি করছেন জীব দ্বারা জীবকু বিনাশ করছেন জীব জীবকু বিনাশ করুনি জীব ভগবত ইচ্ছারে ভগবত শক্তিরে আউ গোটে জীবকু মারিব ব্যাঘ বি মারিবে ব্যাঘ মারিবে সর্প মারিবেনি সর্প আপনার পাদ দিয়ে যাও মারিবেনি কিন্তু সর্প দ্বারা যেটা মরাইবে ভগবান আপনার যেমনটি দিলে বি যে মারিবে সমস্ত পরাধীন সে সৃষ্টিকর্তা মু জন বৈষ্ণবঙ্গ চরিত্র আপনার কুচি গোদাবরী তটরে সে ভক্ত চরিত্র পরে নেই তাঙ্কর নাম হল নাভাজি তাঙ্কর নাম হল নারায়ণ দাস উত্তর ভারতের যে প্রসিদ্ধ ভক্তমাড়া গ্রন্থ অনেক সেটা হচ্ছে রচয়িতা ভগবান সৃষ্টি করছেন ভগবান পালন করছেন এটা যেটা আমি ভুলে যা আমার পরাধীনতা আসিগাল আমার দুঃখ আসিগাল জীবনের নাভাজি যে গোদাবরী তটরে জন্ম হয়ে বাপমা পুয়ে লে কিন্তু তাঙ্কা বাপমা তাঙ্কু উপেক্ষা করেদেলে কাহিঁকি না সে অন্ধ লে অন্ধ নথিলে আখির চিহ্ন বি নথিলা শরীরে আখি কেউটি বি কি জানিপারিবে মুখরে হেলা সেভাবে পুয়ে বি মা বাপ রক্ষি লে কিন্তু গোটে বড় অসুবিধা হল সেই বর্ষ দুর্ভিক্ষ পড়লা ଏଭଳି ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା ମାନେ ଗଛର ପତ୍ର ବି ମିଳିଲାନି, ପରସ୍ପର ଭିତରେ କଳେଇଲେ କଳହ ଲାଗିଲେ। ଇଏ ସେଠୁ ବସୁଛନ୍ତି, ବାପା ମା' ଚିନ୍ତା କଲା ଆରେ ଏଭଳିଆ ଅବସ୍ଥାରେ ଆମେ ଯେତେବେଳେ ଖାଇବାକୁ ପାଉନୁ ପାଞ୍ଚ ବର୍ଷର ଛୁଆଟାକୁ କାହିଁକି ଆମେ ରଖିକି କଷ୍ଟ ଦେବୁ, ଆମ ଆଖି ଆଗରେ ମରିବେ କି? ଆମେ ନେଇକି ଜଙ୍ଗଲରେ ଛାଡ଼ିଦେବୁ, ଭଗବାନ ଯଦି ତାକୁ ରଖିବେ ରଖିବେ ମାରିବେ ମାରିବେ, ଏହାର ତ ଆଖି ନାହିଁ, ଭଗବାନ ଯଦି ଚାହିଁବେ ରଖିବେ ରଖିବେ ମାରିବେ ମାରିବେ। ନେଲେ ଜଙ୍ଗଲ ଭିତରେ ବାପା ମା, ବାପା ମା ତ ନିଜେ ଖାଇବାକୁ ପାଉନାହାନ୍ତି ନା, ଗଛର ପତ୍ର ପାଇଁ ମୋ ଲୋକ ମାଡ଼ପିଟ ଲାଗୁଛନ୍ତି, ଭୟଙ୍କର ଦୁର୍ଭିକ୍ଷ ପଡ଼ିଛି। ଗୋଟେ ବୃକ୍ଷ ମୂଳରେ ପକେଇ ଦେଇ ପଳେଇ ଆସିଲା ନା ଭାଜି, ଚକ୍ଷୁ ନାହିଁ ସେପଟରେ, ଆଉ ଯେଉଁ ବଣରେ ପକେଇ ଦେଇ ଆସିଲେ ସେଇ ବଣରେ ଦାବାଗ୍ନି ଲାଗିଛି, ଚାରିଆଡ଼େ ଗଛ ସବୁ ଜଳୁଛି, ବହୁ ପୁରା ଧା ଧା ହେଇକି ଜଳୁଛି। ସେପଟରେ ରାମାନନ୍ଦ ସାଧୁ ଆମର ଅଗ୍ରଦାସଜୀ ମହାରାଜ ବହୁତ ବଡ଼ ସନ୍ଥ ଥିଲେ, ସିଏ ସେପଟରେ ସିଏ ତାଙ୍କର ଜଣେ ସଙ୍ଗୀକି ନେଇକି ଭଜନ କରୁଛନ୍ତି, ଜପ କରୁଛନ୍ତି, ଯେତେବେଳେ ଜପ କରୁଛନ୍ତି ନାମ କରୁଛନ୍ତି, ନାମ କରିବା ସମୟରେ କ୍ରନ୍ଦନ ଶବ୍ଦ ଛୁଆଟିର ଶୁଭିଲା, କାହିଁକିନା ତାଙ୍କୁ ସେ ପାଣି ଟିକେ ପାଉନା, ମା ତାଙ୍କୁ ଛାଡ଼ି ଦେଇ ପଳେଇଛନ୍ତି, ବଣର ତାପ ଛୋଟ ପିଲା ପାଣି ପାଇଁ ବହୁତ ଜୋର କାନ୍ଦିଲେ। ଅଗ୍ରଦାସଜୀଙ୍କର କ୍ରନ୍ଦନ ଅଗ୍ରଦାସ ଶୁଣି କହିଲେ ପଠେଇଲେ, କହିଲେ ବାବା ଗଲ ଦେଖିଲେ କ'ଣ ଗୋଟେ ପିଲାଟେ କାନ୍ଦୁଛି, ଏ ଘୋର ଜଙ୍ଗଲ ଭିତରେ ଦାବାଗ୍ନି ଭିତରେ କିଏ କାନ୍ଦୁଛି, ଗଲ ଦେଖିବ। ଦେଖିଲେ ପାଞ୍ଚ ବର୍ଷର ଛୁଆ, ତାଙ୍କର ଆଖିର ଚିହ୍ନ ବି ନାହିଁ, ଚକ୍ଷୁର ଚିହ୍ନ ବି କୁଡ଼ିବୁ ନାହିଁ, ଗଛ ମୂଳରେ ପଡ଼ିକି ରହିଛି। ଅଗ୍ରଦାସ ସାଧୁଙ୍କର ଦୟା ତ ବହୁତ, ଅଗ୍ରଦାସ କହିଲେ ଟିକେ ଗଲ ପାଣି ଟିକେ ଧରିକି ଆସିବ କେଉଁଠି, ଜଙ୍ଗଲରୁ ଗଲେ ସେ ଖୋଜି 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 ଝରଣାରୁ ପାଣି ଆଣି ତାଙ୍କ ମୁହଁରେ ଛାଟିଲେ, ପତ୍ର ଠୋଲାରେ ତାଙ୍କର ଯେଉଁ ଆଣିଥିଲେ କମଣ୍ଡଳ ଆଣିଲେ, ପାଣି ଛାଟିଲେ, ପାଣି ଛାଟିକି ଅଗ୍ରଦାସ ତାଙ୍କ ମୁହଁରେ ହାତ ମାରିଦେଲେ, ମୁହଁରେ ହାତ ମାରିଦେଲା ମାନେ ଚକ୍ଷୁ ପ୍ରକଟ ହେଇଗଲା, ଏମିତି ସନ୍ଥ ଚକ୍ଷୁ ଯେତେବେଳେ ପ୍ରକଟ ହେଲା ଛୋଟ ପିଲା। କହିଲେ ବାପା ଆଉ ତୋ ଘର କେଉଁଠି, ତୋ ନାଁ କ'ଣ? କହିଲେ ମୋର ସ୍ୱର ନାଁ ପଚାରୁଛନ୍ତି ନା ମୋ ଆତ୍ମା ନାଁ ପଚାରୁଛନ୍ତି, ଏକାଥରେ ବୋକା ହେଇଗଲେ, କହିଲେ ଇଏ ସମର୍ଥ ସାଧୁ କି? କହିଲେ ବାପା ତୋ ନାଁ ଆଜିଠୁ ନାରାୟଣ ଦାସ ହେଲା, ତୁ ଭଗବାନ ଗୁରୁ ଭୟ କରିଗଲେ, ଦେଖ ମରିବା ପାଇଁ ବାପା ମା ପକେଇ ଦେଇଥିଲେ, ଭଗବାନ ଯେତେବେଳେ ଇଚ୍ଛା କରିବେ ଗୋଟେ ଜୀବକୁ ସିଏ ମାରିବେ, ଯେତେବେଳେ ଇଚ୍ଛା କରିବେ ତାକୁ ରଖିବେ। ନାରାୟଣ ଦାସକୁ ନେଇ ଆସିଲେ ଜୟପୁର, ଆମର ଯେଉଁ ଉତ୍ତରପ୍ରଦେଶର ଜୟପୁର ନେଇ ଆସିଲେ, ତାଙ୍କ ମଠରେ ମହନ୍ତ କରିକି କହିଲେ ତୁମେ ଏଠୁ ଦାୟିତ୍ୱ ସବୁ ବୁଝ, ତାଙ୍କର ଆଶ୍ରମ ରଖିଲେ। ସେ ଏତେ ସମର୍ଥ ସନ୍ଥ ହେଲେ, ଯାହାଙ୍କୁ ସମାଜ ଉପେକ୍ଷିତ କରି ମରିଯିବ ବୋଲି ନେଇ ଗଛ ମୂଳରେ ପକେଇ ଦେଇ ଆସିଥିଲେ, ଭଗବାନ ତାଙ୍କ ଜଗତର ସବୁଠୁ ବଡ଼ ଭକ୍ତ କଲେ। ଗୁରୁଦେବ ଅଗ୍ରଦାସଜୀ ବସିକି ମାନସ ପୂଜା କରୁଛନ୍ତି, ଜପ କରୁଛନ୍ତି, ସ୍ମରଣ କରୁଛନ୍ତି, ତାଙ୍କର ଜଣେ ଶିଷ୍ୟ, ସେ ବଡ଼ ବେପାରୀ ଧନୀ ଲୋକ, ସେ ସମୁଦ୍ର ଭିତରେ ଜିନିଷ ଜାହାଜରେ ଜିନିଷ ନେଇକି ଯାଉଛି, କିନ୍ତୁ ଝଡ଼ ହେଉଛି ବର୍ତ୍ତମାନ ଜାହାଜ ବୁଡ଼ିଯିବ, ସେ ଗୁରୁଦେବଙ୍କୁ ସ୍ମରଣ କରୁଛନ୍ତି, ଗୁରୁଦେବ ମୋତେ ରକ୍ଷା କରନ୍ତୁ। ଅଗ୍ରଦାସ ଜାଣିପାରିଲେ ନା ଶିଷ୍ୟଟା ମୋତେ କ'ଣ ଡାକୁଛନ୍ତି, ଏତେ ସମର୍ଥ ସନ୍ତୋଷୀ, ଇଏ ପାଖରେ ଠିଆ ହେଇଥିଲେ କିଏ, ନାରାୟଣ ଦାସ ନାଭାଜି ପାଖରେ ଠିଆ ହେଇଥିଲେ। ସେ କହିଲେ ମୋ ଗୁରୁଦେବଙ୍କ ଭଜନରେ କିଏ ବାଧା ସୃଷ୍ଟି କଲା, ଗୁରୁଦେବ କ'ଣ ସ୍ମରଣ କରୁଛି ଜାଣିପାରିଲେ, କେତେ ବଡ଼ ସମର୍ଥ ସନ୍ଥ ହେଲେ ଭଗବାନ କରୁଣାରୁ। ସିଏ ସେଠୁ ରାମଜୀଙ୍କୁ ଡାକିଲେ, ରାମଚନ୍ଦ୍ର ମହାପ୍ରଭୁଙ୍କୁ ଡାକିଲେ, ଡାକିଲେ ଦେଖିଲେ, ସିଏ ପ୍ରଭୁଙ୍କୁ ଏତେ ବ୍ୟାକୁଳ ହେଲେ ଡାକିଲେ, ପ୍ରଭୁ ସାଙ୍ଗେ ସାଙ୍ଗେ ଝଡ଼ ବନ୍ଦ କଲେ, ସେ ଦେଖୁଛନ୍ତି ଧ୍ୟାନ ନେତ୍ରରେ ତାଙ୍କର ଯାହା ଚିଠି ଗଲା। ୟା ଭିତରେ ଗୁରୁଦେବ ଯେତେବେଳେ ଯେଉଁ ଭଜନ କରୁଛନ୍ତି, ଆରାମସେ ଭଜନ କରୁଛନ୍ତି, ଗୁରୁଦେବ ଜାଣିଲେ ମୋ ଶିଷ୍ୟଟା ସ୍ମରଣ କରିଥିଲା, ପୁଣି ଦେଖିଲେ ଯେ ଶିଷ୍ୟ ତ ମୋତେ ପ୍ରାର୍ଥନା କରି କ'ଣ ଚାଲିଯାଉଛି, ସେ ବୁଝିପାରିଲେ ଯେ ଇଏ ନାରାୟଣ ଦାସର କାମ। କହିଲେ ନାରାୟଣ ଦାସ ତୁମେ ଭଗବାନଙ୍କୁ ଜଣେଇଲେ କି ନା, ପ୍ରଭୁ ଏମିତି ମୁଁ ଜଣେଇଲେ, ଲୋକଟା ଦୁଃଖରେ ଭାସି ଯାଉଥିଲା ସାଗରରେ, ତା'ର ଜିନିଷ ଚାଲିଯିବ, ପ୍ରାଣ ଚାଲିଯିବ, ତୁମେ କେମିତି ଜାଣିଲ? କହିଲେ ଗୁରୁଦେବ ସ୍ତ୍ରୀ ଯଦି ସେବା କରି ସ୍ୱାମୀର ଅନ୍ତର ନ ଜାଣିପାରିଲା, ସେ ସ୍ତ୍ରୀ ନୁହେଁ, ସେ ସତୀ ସ୍ତ୍ରୀ ନୁହେଁ, ତାକୁ ଅସତୀ ନାରୀ ବୋଲି କୁହାଯିବ। ଆଉ ଶିଷ୍ୟ ଯଦି ଗୁରୁଙ୍କର ସେବା କରିକି ଗୁରୁଙ୍କର ଅନ୍ତର ମୁଁ ନ ଜାଣିଲା, ତାଙ୍କୁ କହିବାକୁ ପଡ଼ିବ ଗୁରୁଦେବଙ୍କୁ, ତାହେଲେ ସେ ଶିଷ୍ୟ। ଗୁରୁଦେବ ସେଠି ଧନ୍ୟ କହିଲେ, ଆଜି ବାପା ତୁ ଆଜି ତୋତେ ମୁଁ ଦୀକ୍ଷା ମନ୍ତ୍ର ଦେବି, ତୋ ନାଁ ନାରାୟଣ ଦାସ ରହିବ, ବିନା ମନ୍ତ୍ର ତୋ ନାଁ ନାରାୟଣ ଦାସ ଦେଇଥିଲି, ଆଜିଠୁ ତୋ ନାଁ ହେବ ନାଭାଜି। ତା ପିଠରେ ହାତ ମାରିବି, କହିଲେ ବାପା ମୁଁ ତୋତେ ଶିଷ୍ୟ କ'ଣ କରିବି, ତୁ ଭକ୍ତଙ୍କର ସବୁ ଜୀବନ ଲେଖ, ତୁ ଭକ୍ତଙ୍କର ଚରିତ୍ର ସବୁ ଲେଖ, ଆମର ଯେତେ ଚାରି ସମ୍ପ୍ରଦାୟରେ ଯେତେ ସାଧୁ ଅଛନ୍ତି ସମସ୍ତଙ୍କ ଚରିତ୍ର ସେ ଲେଖିଛନ୍ତି। ମୁଁ ଏଇ କଥାରେ ଆପଣଙ୍କୁ କହିଲି, ସମାଜ ତାଙ୍କର ପିତାମାତା ସିଏ ଗଛ ମୂଳରେ ନେଇକି କହିଲେ ଅନ୍ଧ ପିଲା ଆମେ ତ ଖାଇବାକୁ ପାଉନୁ, ପକେଇ ଦେଇ ଆସିଲେ, ଭଗବାନ ତାଙ୍କୁ ବଞ୍ଚେଇଲେ, ଖାଲି ବଞ୍ଚେଇଲେଣି ଜଗତରେ ଏକ କୀର୍ତ୍ତିମାନ ଯଶସ୍ୱୀ କୃଷ୍ଣ ରାମଚନ୍ଦ୍ର ମହାପ୍ରଭୁଙ୍କର ଐକାନ୍ତିକ ଭକ୍ତ ହେଲେ। ଭକ୍ତ ଜଡ଼ିତ ଲେଖେ। ଜୀବନରେ ଜୟ ପରାଜୟ ଜନ୍ମ ମୃତ୍ୟୁ ଆଉ ସବୁକିଛି ତାଙ୍କ ଅଧୀନରେ ଅଛି। ବୃତ ପ୍ରଭୁ କହୁଛନ୍ତି ଦେଖ ତୁମେ ବି ତାଙ୍କ ଶକ୍ତିରେ ଚାଲିଛ, ମୁଁ ବି ତାଙ୍କ ଶକ୍ତିରେ ଚାଲିଛି। ସିଏ ଯଦି ଚାହିଁବେ ତୁମ ଦ୍ୱାରା ମୋତେ ମାରିପାରିବେ କିମ୍ବା ମୋ ଦ୍ୱାରା ତୁମକୁ ମାରିପାରିବେ ସେଟା ସିଏ ଜାଣ। ତୁମର କିଛି ପ୍ରକୃତରେ ଶକ୍ତି ନାହିଁ କି ମୋର କିଛି ଶକ୍ତି ନାହିଁ। ଇନ୍ଦ୍ର କେବଳ ପ୍ରବଚନକୁ ଶୁଣିକି ସେ ସବୁ ଜାଣିବେ ଯେ ଇଏ କେତେ ବଡ଼ ସନ୍ତ। ଆଗେ ସ୍ତୁତି ଶୁଣିଥିଲେ, ବର୍ତ୍ତମାନ ପ୍ରବଚନକୁ ଶୁଣିବେ। ବର୍ତ୍ତମାନ ବହୁତ ସୁନ୍ଦର କଥା କହୁଛନ୍ତି, ଦେଖ ଏଇ ଏଇ ଜିନିଷ ମଣିଷକୁ ଯେଉଁ ମିଳେ ଆୟୁ କୀର୍ତ୍ତି ଯଶ ଏ ସବୁବେଳେ ସମସ୍ତଙ୍କୁ ମିଳେ ନା, କିନ୍ତୁ ବର୍ତ୍ତମାନ ତୁମକୁ ଗୋଟେ ଚାନ୍ସ ଅଛି। ତୁମେ ମୋତେ ମାରିଲେ ସ୍ୱର୍ଗ ଭୋଗ କରିବ, ସମ୍ପତ୍ତି ପାଇବ, ଯଶ ପାଇବ, କୀର୍ତ୍ତି ପାଇବ। ଆୟୁ ଶ୍ରୀ କୀର୍ତ୍ତି ଐଶ୍ୱର୍ୟମ୍ ଆଶିଷ ପୁରୁଷସ୍ୟ ଯାମ୍ ଭବନ୍ତି ଏବ ହି ତତ୍କାଳେ ଯଥା ଅନିଚ୍ଛୋ ବିପରିଜୟ। ଯେତେବେଳେ ବିପରୀତ ହେଇଯିବ ଏଇ ଜିନିଷ ମିଳିବନି। ଆୟୁ ଭଗବାନ ଯଦି ଆଜି ବିପରୀତ ହେଲେ, କାଳ ଯଦି ବିପରୀତ ହେଇଗଲା, ଆୟୁ ଚାଲିଯିବ, ନଷ୍ଟ ହେଇଯିବ। ଶ୍ରୀ ଧନ ବି ନଷ୍ଟ ହେଇଯିବ, ଯଶ ଐଶ୍ୱର୍ଯ୍ୟ ଏ କୀର୍ତ୍ତି ଆଶିଷ ଆଶୀର୍ବାଦ ଏସବୁ ବିପରୀତ ହେଇଯିବ। କାଳ ଆଜି ଜୋଟେଇ ଦେଇଥିବ ଏଗୁଡ଼ିକ ପୁଣି ଓଲଟା ହେଇଯିବ। ଏଇଟା ଯିବା ହାତର ନାହିଁ, ଏଇଟା ଗୋଟେ ଭ୍ରମ। ଯେଉଁମାନେ ଭାଗବତ ସିଦ୍ଧାନ୍ତ ଜାଣନ୍ତି ସେ ଭାବନ୍ତି ଆମେ ବୋଧେ ଏଇ ବାବା ପାଖକୁ ଗଲେ ବା ଏଇ ଦେବାଦେବୀ କତିକି ଗଲେ ବୋଧେ ଆମର ଏଇସବୁ ଜିନିଷଗୁଡ଼ା ମିଳିଗଲା ବା ମିଳିଯିବ। ନାଇଁ 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 ନାଇଁ, ମିଳିବାର ଚାନ୍ସ ନାହିଁ। ଯଦି ଆପଣ ଭାବୁଛନ୍ତି ମୁଁ ଏୟାର ପାଖକୁ ଗଲା ପରେ ମୋତେ ମିଳିଲା, ସେଇଟା କାଳ ସିଏ ଲୋକ ଭଗବାନଙ୍କୁ ବାକୁଳ ହେଇ ଡାକୁଛି ନା। ଯିଏ ଯେଉଁ ସିଦ୍ଧି କରିଛନ୍ତି ସେ ଭଗବାନଙ୍କୁ, ଯେତେ ସିଦ୍ଧ ଲୋକ ଅଛନ୍ତି ସମସ୍ତେ ଭଗବାନଙ୍କୁ ରଖିଛନ୍ତି। ଦେଖନ୍ତୁ ଭଗବାନ ପୂଜା କରୁଛନ୍ତି ଆଉ ଦିନ ରାତି ମୁଣ୍ଡ ପିଟିକି କାନ୍ଦୁଛନ୍ତି, ପ୍ରଭୁ ଆପଣ କରୁଣା କଲେ ମୋର କିଛି କାମ କରିବେ, ନହେଲେ କିଛି କାମ କରିବେ। ତେଣୁ କାଳ ତାଙ୍କୁ ସପୋର୍ଟ କରିକି ତୁମର ଯେଉଁ ଫଳଟା ମିଳିବା କଥା ତାଙ୍କ ଦ୍ୱାରା ଦେବ, ତାଙ୍କର କିଛି ଗୁଣ ନାହିଁ। ପିଲା ପଛରେ କିଏ ଆସିଲ, କୌଣସି ପିଲାଟି ପାଟି କରିବେ, ବଡ଼ ହଉ ସାନ ହଉ ଖୁବ ସାବଧାନ ଅଛି। ସବୁ ବାହାର ପିଲା ଆସୁଛ, ଚୁପଚାପ ବସିବ। ଆୟୁ ଶ୍ରୀ କୀର୍ତ୍ତି ଐଶ୍ୱର୍ଯ୍ୟମ୍ ଆଶିଷ ପୁରୁଷସ୍ୟ ଯା ଭବନ୍ତି ଏବ ତତ୍କାଳେ ଯଥା ଅନିଚ୍ଛ ବିପର୍ଯ୍ୟୟ। ଏସବୁ ବିପର୍ଯ୍ୟୟ ହେଇଯିବ, ଇଚ୍ଛା ନ କଲେ ବି ବିପର୍ଯ୍ୟୟ ହେଇଯିବ। ସେଥିପାଇଁ ସାଧୁ ପୁରୁଷମାନେ ସୁଖ ଦୁଃଖକୁ କେବେ ହେଲେ ଗ୍ରାହ କରନ୍ତିନି। ଦେଖ ମୁଁ ଗ୍ରାହ କରୁଛି, ମୋର କେହି ସୈନିକମାନେ ନାହାନ୍ତି, ମୋର ଆୟୁଧ ବି ନାହିଁ, ମୋ ଆୟୁଧକୁ ତୁମେ ନଷ୍ଟ କରିଦେଲ, ମୋର ହାତକୁ ବି କାଟିଦେଇଛ, ମୁଁ ଦୁଃଖ କରୁଛି, ଦୁଃଖ କରୁ। ଏସବୁ ଆସିଥିଲା, କୀର୍ତ୍ତି ଆସିଥିଲା, ମୋ ସୁରରେ ଆସିଥିଲି, ବର୍ତ୍ତମାନ ମୁଁ ପ୍ରାଣତ୍ୟାଗ କରିବି। ଯଶ ଚାଲେ ମୋର ଆଖି ଆଗରେ ମୋର ସୈନ୍ୟମାନେ ପଳେଇଗଲେ, ମୁଁ ଏଥିପାଇଁ ଭୟ କରୁନି। ତେଣୁ ସାଧୁମାନେ ଶିକ୍ଷା ଦିଆଯାଉଛନ୍ତି, ସାଧୁମାନେ ସୁଖ ଦୁଃଖକୁ କିଭଳି ଜ୍ଞାନ କରିବା ଦରକାର ନୀତିଶାସ୍ତ୍ରରେ କହୁଛନ୍ତି। ଛିନ୍ନପି ରୋହତରୁମ୍ କ୍ଷୀଣପି ଉପଚୟତେ ପୁନଃ ଚନ୍ଦ୍ର, ଚନ୍ଦ୍ର ପାଖରୁ ଚନ୍ଦ୍ରକୁ ଗୁରୁ କରିବେ, ବୃକ୍ଷକୁ ଗୁରୁ କରିବେ, ତାଙ୍କ ପାଖରୁ ଏଇଟା ଶିଖିବେ। ଗଛଟାକୁ କାଟିଦେଲା ପରେ ପୁଣି ଉଠୁଛି ନା ନାହିଁ, ଚନ୍ଦ୍ରମା ପୁରା ଗ୍ରାସ ହେଇଯାଉଛନ୍ତି ଅମାବାସ୍ୟା ଦିନ, ତାପରେ ପୁଣି ଉଦୟ ହେଉଛି ନା ନା, ପୁଣି ଚାଲିଛି ଦ୍ୱିତୀୟ ତୃତୀୟ ଚାଲିଛି। ତେଣୁ ଜୀବର ସୁଖ ଦୁଃଖ ସାଧୁ ପୁରୁଷମାନେ ଏଇଭଳି ଭାବରେ ସଂସାର ରୁହନ୍ତି, ସୁଖ ଯାଉଛି ଦୁଃଖ ଆସିପାରେ ବା ଦୁଃଖ ଯାଉଛି ସୁଖ ଆସିପାରେ, ଏଥିରେ ବ୍ୟତିବ୍ୟସ୍ତ ହେବାର ଆଦୌ କିଛି କଥା ନାହିଁ। ପ୍ରଭୁପାଜୀ ମହାରାଜ ଗୋଟେ ବହୁତ ସୁନ୍ଦର ଜିନିଷ ଦେଇଛନ୍ତି, ବେଙ୍ଗଲୀରେ ଯେଉଁ କଥା ଅଛି ତାକୁ ଇଂଲିଶରେ ଲେଖିଛନ୍ତି। ଆମର ଓଡ଼ିଶାରେ ଅଛି ନା, ଦି ହାତିଆ ଦେଲେ ଚାରି ହାତିଆ ନେଲେ ଦି ହାତିଆ କ'ଣ କରିବ, ଆଉ ଚାରି ହାତିଆ ଦେଲେ ଦି ହାତିଆ କେତେ ରଖିବ। ପ୍ରଭୁପାଦ ତା ଲେଖିଛନ୍ତି, ବେଙ୍ଗଲରେ ଅଛି ଦଶ ହାତିଆ, ପ୍ରଭୁପାଜୀ ଲେଖିଛନ୍ତି ଏଠି, ନୋ ୱାନ୍ ଇଜ୍ ଇଣ୍ଡିପେଣ୍ଡେଣ୍ଟ, ଏଭ୍ରି ୱାନ୍ ଇଜ୍ ଡିପେଣ୍ଡେଣ୍ଟ ଅନ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ଏଭ୍ରି ୱାନ୍ ଇଜ୍ ଡିପେଣ୍ଡେଣ୍ଟ ଅନ୍ ଦି ମର୍ସି ଅର୍ ଚାଷ୍ଟାଇଜମେଣ୍ଟ ଅଫ୍ ଲର୍ଡ। ଏଠି ସମସ୍ତେ ଭଗବାନଙ୍କର ଅଧୀନ, କେହି ଏଠି ଇଣ୍ଡିପେଣ୍ଡେଣ୍ଟ ନାହାନ୍ତି, କେହି ଏଠି ସ୍ୱତନ୍ତ୍ର ନାହାନ୍ତି, ସମସ୍ତେ ଭଗବାନଙ୍କର ଅଧୀନ। ଭଗବାନ ହୁଏତ କାହାକୁ ଆଶୀର୍ବାଦ କରିପାରନ୍ତି ବା କାହାକୁ ଦଣ୍ଡ ଦେଇପାରନ୍ତି, ବଟ୍ ଲର୍ଡ ହାଜ୍ ଟେନ୍ ହ୍ୟାଣ୍ଡସ୍, ଭଗବାନଙ୍କର ଦଶ ହାତ। ଦ୍ୟାଟ୍ ମିନ୍ସ He has control everything in his eight hand, eight directions and up and down. Ashta diga achi na? Aatha diga re bhagwan kar hatta achi. Aatha diga palela pare upar tala. Di hatha extra 10 hatha. Se 10 hatha re jibo control korchan. Independent kar achi. Kar swatantrata nahi. Ee swatantrata boli jo mona re bhabiba mu bhagwan ku chhadi deki sukh dukha paibi ba bhagwan ku chhadi ki mu sukha paibi. तत्काले आयुरादि अनुकूल अतस्तवायम जय कालस्तु काल जे के कथा बहुत काल कहा को अनुकूल है जीवन छोट पिला माने तार मार किछ दोष नाही छोट पिला पछु नहीं पड़े तार कोन दोष कोन जानि छी किछ सभा कोन सा सब की जान नहीं सुखदेव गोस्वामी को सभा रे कोनसी मां बस नथली छोट पिला बस नथली कलयुग बहुत बड़ जुग नैमिष आरण्य आरंभ रे भी प्रवचन लगे नथिले भागवत रे प्रवेश करिया कले स्वतंत्र आ भगवान को करुणा से भली परिवेश से भली मनोभाव आ श्रोतांगर सबतु बड़ा आशीर्वाद भागवतम यदि श्रोतांगर व्याकुलता नै भगवान आपनो किछि देबे वक्ता बोक्का हाई बसि तार जहां कहुथु से निजे सुनथु चुपचाप उठि पळेओ श्रोतांगर सबतु बड़ा गुरुत्व परीक्षित महाराजंगर व्याकुलता ही सुखदेव गोस्वामी को अंतर रे कथा श्रवणर व्याकुलता तांगर भावी सुखदेव गोस्वामी को अंतर रे सबले उत्साह सृष्टि करथला कथा बहुत कथा जीवन आज तो सकाळ समय नाही कहि हलानी साधु संगरे कथाटा केते गुरुत्व से परीक्षित महाराज कहिछन केते गुरुत्व केतरा जिनिस मिले सेतिरे ये एमती जिनिस नाही जे ठीक अछि जीवा बसिबा चलिबा छुआ पिला नेकि जीवा बसिकि आसिबा एटा गोटे सेमती जिनिस ना अलगा कथा आपण आसिक बसि पारंत किंतु बाहर गले भी आमे लोक मान कंट्रोल सेमती कहि थाउ एटिके पार्टी करबनी चारि कर कवर हबो ताले प्रवचन हबो प्रवचन जीवन आ भजन करिम काई अजथा लोक मान कहिबो कोन प्रकार समय नष्ट करिबा एटा गोटे गुरुत्व जिनिस सेतन जो मन पिला आनि जान पछो पळे हमर 6 दिन गला केबे भी टिके डिस्टर्ब हेनी आयुरादि अनुकूले अतस्तवायम जय कालस्तुम आयु जितेबले काल जितेबले अनुकूल हबो जणकर आयु आसिबो से जय जयलाभ करिबो बर्तमान काल तुमको अनुकूल भगवान तुमको कहि सारिछन्ति भगवान तुमको कहि सारिछन्ति तुम्हार जय हो बोली तुम्हें काहे केमति बसछ बज्र चला तू भय करनी तुम्हार अपजस हबनी तुम्हें भाव कि मत गिड़ी देला पर समस्ते कहे मत मारिदेला पर देख देख वृत्र को मारिदे अरे मुझे तुमको प्रथम ସବୁ ଅସ୍ତ୍ରଶସ୍ତ୍ର ତୁମ ତୁମର ଭିତରକୁ ନେଇଯାଇଛି ନା ଗିଳି ଦେଇଛି ନା ତୁମେ ପରାସ୍ତ ହେଇସାରିଛ ଭୟ କର ତୁମର କୌଣସି ଦୋଷ ଲାଗିବନି ସବୁ ଭଗବତ ଇଚ୍ଛା ରହୁଛି ତସ୍ମାତ୍ ଏଇ ହେତୁ ଯେହେତୁ ଜୀବ ହେଉଛି ପରତନ୍ତ୍ର ତାର ନିଜର କିଛି ଇଚ୍ଛା ନାହିଁ ସେ ଭଗବାନଙ୍କ ଇଚ୍ଛାରେ ଚାଲିଛି ତସ୍ମାତ୍ ତସ୍ମାତ୍ କୀର୍ତ୍ତି ଯଶସୋ ଜୟ ଅପଜୟୋ ଅପି ସମସ୍ୟାତ୍ ସୁଖ ଦୁଃଖାଭ୍ୟାମ मृत्यु जीव तयोस्तथा पूरा गीतार प्रवचन अर्जुन को दौ भगवान गुरु केउठी पाइले ए अर्जुन गुरु केउठी पाइले युद्ध क्षेत्र अर्जुन मठ को जाय नथिले बहुत ऋषि के भेटी थिले किंतु युद्ध क्षेत्र रे से गुरु पाइले आ इंद्र गुरु पाइबा आज युद्ध क्षेत्र रे ସେ ତ କହିଲେ ମୁଁ ଏଭଳି ଗୁରୁଙ୍କର ଶିଷ୍ୟ ହେଇପାରିବିନି କିନ୍ତୁ ଇଏ କହିବେ ମୁଁ ତୁମର ଗୁରୁ ବୃତ୍ରପ୍ରଭୁ କହିବେ ଶ୍ଳୋକ ଅଛନ୍ତି ମୁଁ ତୁମର ଗୁରୁ ମୋ କତୁରୁ ଶିଖ ତୁମେ କି ଦେବରାଜ ହେଇଛ ଆରେ କି ଦେବରାଜ ତୁମେ ମୁଁ ତୁମର ଗୁରୁ ହେଲି ସଂସାରରେ ଆଜିଠୁ ଏ ଶିଷ୍ୟ ହେବା ପାଇଁ ବୃତ୍ରପ୍ରଭୁଙ୍କର ଶିଷ୍ୟ ହେବା ପାଇଁ ବି ଇନ୍ଦ୍ର ଯୋଗ୍ୟ ନୁହନ୍ତି ସେ କହିବେନି ହଁ ମୁଁ ଶିଷ୍ୟ ହେଇପାରିଲି ଏତେ ଗୁଡ଼ା ଉନ୍ନତି ସ୍ଥିତିର କଥା ସିଏ କହୁଛନ୍ତି ତସ୍ମାତ୍ ଅକୀର୍ତ୍ତି ଏଠି କେତେବେଳେ କାଳ ଅନୁକୂଳ ହେବ ଆପଣଙ୍କୁ ଲୋକମାନେ ପ୍ରଶଂସା କରିବେ ସାଙ୍ଗେ ସାଙ୍ଗେ କୀର୍ତ୍ତି ହେଇଯିବ କାଳ ପ୍ରତିକୂଳ ହେଇଗଲେ କେଡ଼େ କେଡ଼େ ବଡ଼ ଯଶସ୍ୱୀ ଲୋକମାନଙ୍କ ନାଁରେ କଳଙ୍କ ସବୁ ଲାଗିଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେ ଜାତିର ପିତା ବୋଲି ସରକାର କହିଲା ବେଳକୁ ଜଣେ ପଛର ଲୋକମାନେ ଅଛନ୍ତି ପେପରରେ କେତେ ଦିନ ତଳେ ସବୁ ବାହାରିଥିଲା ସେ ତାଙ୍କର ଦୋଷ ହେଉଛି ଏହା ଏଠି କାହାକୁ କୀର୍ତ୍ତି ଦିଆଯିବ ନା କୀର୍ତ୍ତିର ମଧ୍ୟ କୌଣ କୀର୍ତ୍ତି କୀର୍ତ୍ତି ବୋଲି ଗଣି କ'ଣ ଅଛନ୍ତି ମହାପ୍ରଭୁ କହିଲେ କୃଷ୍ଣ ଭକ୍ତ ଯିଏ ଭଗବାନଙ୍କର ଭକ୍ତ ତାଙ୍କର କୀର୍ତ୍ତି ରହିବ କହିଲେ ସଂସାରରେ ଜଣେ କିଏ ସୁଦାମାଙ୍କୁ ଦୋଷ ଦେଇଛି କହିଲେ କିଏ ଧ୍ରୁବଙ୍କୁ ଦୋଷ ଦେଇଛି, କହିଲେ କିଏ ପ୍ରହ୍ଲାଦଙ୍କୁ ଦୋଷ ଦେଇଛି, କିଏ କହିପାରିବେ? ଏମାନେ ଅଳସୁଆ, ଏମାନେ ସମାଜର କ୍ଷତି କରିଛନ୍ତି, କେତେଟା ପେପର ତାଙ୍କ ବିରୁଦ୍ଧରେ ବାହାର କରିଛନ୍ତି କିଏ? ଭଗବାନଙ୍କର ଭକ୍ତର କୀର୍ତ୍ତି ରହିବ, ଆଉ ଏଠି କାହାର କୀର୍ତ୍ତି ସଂସାର ରହିବନି, ସମସ୍ତଙ୍କ କୀର୍ତ୍ତିକୁ ଅପକୀର୍ତ୍ତି କରିଦିଆଯିବ, କାଳ କରିଦେବ। ଆଜି ଯେଉଁମାନେ ସ୍ୱାର୍ଥ ପାଇଛନ୍ତି ସେମାନେ ଜୟ ଜୟକାର କରି କୀର୍ତ୍ତି ପେପରରେ ବାହାର କରୁଛନ୍ତି, ଟିଭିରେ ବାହାର କରୁଛନ୍ତି। କାଲି କିଛି ଲୋକ ଆସିବେ, ଦେଖିବେ ଆମ ଏଇ ଯେଉଁ କାମଟା କରିଛି ଆମ ସ୍ୱାର୍ଥରେ ବାଧା ଆସିଛି, ସେ ପୁଣି ଅକୀର୍ତ୍ତି କରିବ। ଏସବୁ କାଳ କରୁଛି। ଇନ୍ଦ୍ର, ତୁମର ଅକୀର୍ତ୍ତି ହେଇଥିଲା, ତୁମେ ବିଶ୍ୱରୂପକୁ ମାରିଦେଇଥିଲ, ତୁମେ ବିଶ୍ୱରୂପକୁ ମାରିଦେଲ, ତୁମର ଅକୀର୍ତ୍ତି ହେଇଥିଲା। ବର୍ତ୍ତମାନ ତୁମେ ମୋତେ ମାରିଦେବ, ତୁମର କୀର୍ତ୍ତି ହବ, କାହିଁକି ଜାଣିଛ? ଭଗବାନ ତୁମକୁ ସପୋର୍ଟ କରିଛନ୍ତି, ଭଗବାନ ତୁମ ପକ୍ଷରେ ଅଛନ୍ତି। ଦେବତାମାନେ କୀର୍ତ୍ତି ଦେବେ, ଓ ଇନ୍ଦ୍ର ବହୁତ ସୁନ୍ଦର କାମ କଲେ, ବୃତ୍ରପ୍ରଭୁଙ୍କୁ ମାରିକି ସ୍ୱର୍ଗ ରାଜ୍ୟ ରଖିଲେ। କୀର୍ତ୍ତି ଅକୀର୍ତ୍ତି ଯଶୋ, ଅକୀର୍ତ୍ତି ଯଶୋ ଜୟ ଅପଜୟ, କାହାର କେତେବେଳେ ଜୟ ହବ, କାହାର କେତେବେଳେ ପରାଜୟ ହବ କିଛି କୁହାଯାଇପାରିବନି। କାଳ ସବୁଠୁ ଭଲ ଜିନିଷ ହେଲା ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭର କରିବା। କୋଣ ସ୍ଥିତିରେ ଜୟ ପରାଜୟ ପାଇଁ ଆମର କେତେ କୋର୍ଟ କରାହେଇଛି ନା, କୋର୍ଟରେ ଯିଏ ବିଚାର ଦେଉଛି କ'ଣ ତାକୁ କହୁଛନ୍ତି ଜଜ୍ ନା? ସୁପ୍ରିମ କୋର୍ଟରେ ଯିଏ ଯାଉଛି ତାକୁ ସେ ଜଜ୍ କୁହାଯାଉଛି, ତାଙ୍କ ବିଚାର ଦିନେ ପଡ଼ିବ ଭଗବାନଙ୍କ ଦରବାର। ଏଠି ସମସ୍ତଙ୍କ ବିଚାର କରିକରି ଯାଇଥିବେ, ଭଗବାନ ତା ଖାତା ଖେଳେଇବେ। ଯମରାଜ ଜଣେ ସାଧୁ ଅଛନ୍ତି, ଏବେ ବି ଅଛନ୍ତି ସିଏ, ମୁଁ ତାଙ୍କର କଥା ଆପଣଙ୍କୁ କହୁଛି। ଏଇ ସାଧୁ ଏଇ ପ୍ରବଚନ କେବଳ କହିବା ଭଳି ଜୀବନ ନାହିଁ, ଏଇଟା କେବଳ ଲେଖା ହେଇଛନ୍ତି ବୋଲି ଭାଗବତରେ ଭାବନ୍ତୁନି, ସାଧୁ ବି ଅଛନ୍ତି ଏଇଭଳି ଜୀବନର ଆଚରଣ କରୁଥିଲେ। ଜଣେ ସାଧୁ ତାଙ୍କର ବାପା ସେ ଜମି ଗୁଡ଼ା ଦେଇଦେଇଥିଲେ, ସବୁ ଗାଉଁଲି ମଠ ତାଙ୍କୁ ସବୁ ବାପା ଦେଇଦେଇଥିଲେ, ତାର ଯେଉଁ ଲୋକଟି ଚାହିଁଲା ମଠକୁ ଦେବା ପାଇଁ ସେ ଜମି ଦେଇଦେଲା, ସବୁ ବାପା ଦେଇଦେଲା। ବାପା ଚାଲିଗଲା ପରେ ପୁଅ ଆସି କଲା, ଏ ଜମି ତୁମେ ନେଇପାରିବନି, ଇଏ ଛୋଟ ମଠ, ଇଏ ତାଙ୍କର କ'ଣ କରନ୍ତି ନା, ସେଇଠି ହଳ କରିକି ତାଙ୍କର ଶିଶୁମାନେ କିଛି ହେଲା ଥାଆନ୍ତି, ଗୃହସ୍ଥ ଲୋକ, ସେ ଆସିକି ହଳ କରିକି ସେଠି ଧାନ ଫାନ ଚାଷ କରନ୍ତି। ଯେତେବେଳେ ହଳ କରିବାକୁ ନେଉଛନ୍ତି, ତା ପୁଅ ଆସିକି ବାଡ଼େଇଲା, ଏ ସେ ହଳବାଲାକୁ କହିଲା, ସେ ଯେତେବେଳେ ନ ଶୁଣିଲା, ସେଠିକି ବାବା ଗଲେ, ବାବା ଗଲେ ବାବାଙ୍କୁ ମାରିଲା। ବାବା ଯେତେବେଳେ କହିଲେ, ତୁ ବାପା ଦେଇଛି ଦାନ ଜିନିଷକୁ ତୁ କ'ଣ ନେଉଛୁ, କ'ଣ ଏମିତି ଝମେଳା କରୁଛୁ? କୃତି ଲୋକ ମାରିଲା, ହେଲେ ମାରିଦେଲା ଏ କିଛି କହିଲେ, ମାନ ଅପମାନ ଜୟ ପରାଜୟ ଲାଭ ଯଶ କିଛି କହିଲେ, ସମସ୍ତେ ଦେଖୁଛନ୍ତି, ବହୁତ ପାଟିମୁଣ୍ଡ ହେଉଛନ୍ତି ଦେଖୁଛନ୍ତି, କିଛି କହିଲେ। ଏଇ ଖବରଟା ଗୋଟେ ପୋଲିସ ଇନ୍ସପେକ୍ଟର ପାଖରେ ପହଞ୍ଚିଗଲା, ଛୋଟ ଜାଗା, ପୋଲିସ ଇନ୍ସପେକ୍ଟର ପାଖରେ ପହଞ୍ଚିଗଲା। ପୋଲିସ ଇନ୍ସପେକ୍ଟର ଆସି ପହଞ୍ଚିଲା, କହିଲା, ବାବା ତୁମକୁ ଗୋଟେ FIR ଦେବାକୁ ପଡ଼ିବ, ତାପରେ ମୁଁ ତାକୁ ଆରେଷ୍ଟ କରିନେବି। ବାବା କହିଲେ, ବିଚାର ତ ଜଣେ କରନ୍ତି, ଏଠି ବିଚାର କରିବା ଲୋକ ଦୁଇ ଜଣ ତ ନାହାନ୍ତି ମୋ ଆଖିରେ ଆଗରେ, ଏବେ ଅଛନ୍ତି ସେ ସାଧୁ, କହିଲେ ବିଚାର କରିବା ଲୋକ ଦୁଇ ଜଣ ନାହାନ୍ତି, ବିଚାର ଜଣେ କରିବ, ମୁଁ ତା କତୁରୁ ବିଚାର ନେବି, ତୁମେ କିଛି ବିଚାର ଦେବ ମୋତେ, ସେ ବିଚାର କରିବ, ତୁମେ ଯା। ପୋଲିସ ଇନ୍ସପେକ୍ଟର ସିଏ ଆସିଥିଲା ବିଚାର କରିବା ପାଇଁ, ସିଏ ବର୍ତ୍ତମାନ କହିଲା, ସିଏ ସାଧୁଙ୍କର ଗୁଣ ଦେଖି ସେ କହିଲା, ମୁଁ ଆପଣଙ୍କର ଭକ୍ତ ହେବି, ମୁଁ ଆପଣଙ୍କ ମଠର ଆପଣଙ୍କ ଦୂର ଦୀକ୍ଷା ନେବି। ଏ ଯେଉଁ ପୁଅ ମାରିଥିଲା, 6 ମାସ ହେଇନି ତାର ହାତ ଗୋଡ଼ ସବୁ ବଙ୍କା ହେଲା, ସେ ଆସିକି ପଡ଼ିଲା ହାତ ତଳେ, ତାଙ୍କରି ପାଦ ତଳେ, ତାଙ୍କରି ଚାଲିଲା, ଏବେ ବି ଅଛି। ଜୟ ପରାଜୟ ଯଶ ଅଯଶ ସବୁକିଛିର ବିଚାର ମାଲିକ କରି କାଳ କରୁଛି। ଏବେ ଆଉ ସମସ୍ୟା ସୁଖ ଦୁଃଖ ବ୍ୟାମ ସୁଖ ଦୁଃଖ ଏ ସମ କିଏ କହୁଛନ୍ତି? ଯାହାଙ୍କର ହାତ କଟିଯାଇଛି ଦକ୍ଷିଣ ହସ୍ତ, ହାତରେ ଶୂଳ ନାହିଁ, ତ୍ରିଶୂଳ ଯେଉଁ ଧରିଥିଲେ ତା ବି ନାହିଁ, ସେ କହୁଛନ୍ତି ମୋର ସୁଖ ଦୁଃଖର କିଛି ଅସୁବିଧା ନାହିଁ। ଯଶ ଅଯଶ ମୃତ୍ୟୁ ଜୀବନ ମରିବା ବା ବଞ୍ଚିବା ଏଥିରେ କିଛି ଅସୁବିଧା ନାହିଁ। ସର୍ବେଷାଂ ଈଶ୍ୱର ଅଧୀନତ୍ୱ, ସବୁକିଛି ଈଶ୍ୱରଙ୍କର ଅଧୀନ। ଏଇଟା କେଉଁ ଷ୍ଟେଜ୍? ଗୀତାରେ ଭଗବାନ କହିଲେ, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି ସମ ସର୍ବେଷୁ ଭୂତେଷୁ ମଦଭକ୍ତି ଲଭତେ ପରମ। ବ୍ରହ୍ମଭୂତ ସ୍ଥିତି, ଆଖି ଆଗରେ ଦେଖୁଛନ୍ତି ମୃତ୍ୟୁ ହେଇଯିବ, କିଛି ବି କହୁନା, ହସ୍ତ ନାହିଁ। ଇନ୍ଦ୍ରଙ୍କୁ ଏଭଳି ପ୍ରବଚନ ଦେଉଛନ୍ତି, ଇନ୍ଦ୍ର ତ ବହୁତ ସୁନ୍ଦର ଭାବରେ ଶୁଣିଛନ୍ତି, ସେଥିପାଇଁ ଶେଷ ତାଙ୍କ ମତ ଦେବେ, ବହୁତ ସୁନ୍ଦର ମତ ଦେବେ। ଆଉ ଇନ୍ଦ୍ର କହୁଛନ୍ତି, ଆଚ୍ଛା ତୁମେ ଯେଉଁ ଦୃଷ୍ଟି ପାଇଲ, ଏ ସମଦୃଷ୍ଟି ମୁଁ କେମିତି ପାଇ ମୋତେ ଟିକେ କୁହ। ସମଦୃଷ୍ଟି ଏବଂ ଉପାୟ ମାହ, ଇନ୍ଦ୍ର କହୁଛନ୍ତି ସମଦୃଷ୍ଟି କେମିତି ହେବି, ଜୟ ପରାଜୟରେ ଯଶ ଅପଯଶରେ ଜନ୍ମ ମୃତ୍ୟୁରେ ସମଦୃଷ୍ଟି କେମିତି ହେବି? କହିଲେ ଉପାୟ ତୁମେ ଶୁଣ, ସତ୍ୱମ୍ ରଜସ୍ତମ ଇତି ପ୍ରକୃତି ନୋ ଆତ୍ମନୋ ଗୁଣାମ୍ ତତ୍ର ସାକ୍ଷିଣ ଆତ୍ମାନଂ ଯୋବେଦ ସନ୍ବଧ୍ୟତ। କହିଲେ ତୁମେ ସମଦର୍ଶୀ ହେବା ପାଇଁ ଚାହୁଁଛ, ସମଦର୍ଶୀ ହେବାର ଏଇଟା ହେଉଛି ଗୋଟେ ଉପାୟ। ସତ୍ୱ ରଜତମ ଏଇଟା କାହାର ଗୁଣ? ପ୍ରକୃତିର ଗୁଣ, ଭଗବାନଙ୍କର ଗୁଣ ନୁହେଁ, ଆତ୍ମାର ଗୁଣ ନାହିଁ। କାରଣ ଏ ତିନି ଗୁଣରୁ ସୁଖ ଦୁଃଖ ଆସୁଛି, ତିନି ପ୍ରକାର ଲୋକ ଅଛନ୍ତି, ତିନି ଗୁଣ ରହିଲେ ତିନି ପ୍ରକାର ଜିନିଷ ଅନୁଭବ କରିବେ। ସତ୍ୱଗୁଣର ଲୋକ ସୁଖ ରହୁଛି, ତମଗୁଣର ଲୋକ ମୋହରେ ରହୁଛି, ସବୁବେଳେ ମୋହ ବିଷାଦ। ରଜଗୁଣର ଲୋକ କିଛି ସମୟ ସୁଖ ରହୁଛି, କିଛି ସମୟ ଦୁଃଖ ରହୁଛି। କିନ୍ତୁ ଇଏ ହେଉଛି ଗୁଣରୁ ଆସୁଛି ସୁଖ ଦୁଃଖ। ରୁଦ୍ରପ୍ରଭୁ କହୁଛନ୍ତି ତୁମେ ଯେଉଁ ଦୁଃଖୀ ହେଉଛ ତୁମ ଗୁଣରୁ, ୟାର ସୁଖ ଦୁଃଖ ସହିତ ଆତ୍ମାର କ'ଣ କି କାମ ଅଛି? ଆତ୍ମା ଭିନ୍ନ, ଏଇଟା ପ୍ରକୃତିର ଗୁଣ। ତେଣୁ ତୁମେ ଏଥିପାଇଁ ଦୁଃଖ ଆଦୌ ଦୁଃଖ କରନି, ତୁମେ ସମୟ ଉପା ହେଇଯାଅ। ଏସବୁ ଗୁଣର କାମ। ତୁମର ମୋର ଭିତରେ ଯେଉଁ ଯୁଦ୍ଧ ଚାଲିଛି ଇ ଗୁଣ ଯୋଗ ହେଉଛି, ମୁଁ ଅସୁର ଶରୀର ପାଇଛି, ମୋର ତମ ଗୁଣ ସୃଷ୍ଟି ହେଉଛି, ଆଉ ତୁମେ ଦେବତା ତୁମର ସତ୍ୟଗୁଣ ସୃଷ୍ଟି ହେଉଛି, ଭୋଗ କରିବା ପାଇଁ ଚାହୁଁଛ। ଏସବୁ ଗୁଣରୁ ଆସିଛି, ଆତ୍ମା ସହିତ କ'ଣ କାମ ଅଛି ଏଗୁଡ଼ାକ? କିଛି କାମ ନାହିଁ। ଏଇ ଉପାୟ, ଏଇଟା ହେଉଛି ସମଦଷ୍ଟର ଉପାୟ। ଏତିକି କହିସାରିଲା ପରେ ଶ୍ରୀଧର ସ୍ୱାମୀ କହୁଛନ୍ତି, ଦେଖ ସଂସାରରେ ଇନ୍ଦ୍ର ମୁଁ ଆଜି ତୁମର ଗୁରୁ ହେଲି। ହର୍ଷ ବିଷାଦ ନିବୃତ ତବ ଅହମ ଏବ ଗୁରୁ। ହର୍ଷ ସମ ଆଉ ବିଷାଦ ନିବୃତରେ ମୁଁ ତୁମର ଆଦର୍ଶ ସ୍ଥାନୀୟ ଗୁରୁ। ଦେଖ କାହିଁକି ଗୁରୁ ନା, ସୈନ୍ୟମାନେ ମୋର ନାହାନ୍ତି, ହସ୍ତ ମୋର ନାହିଁ, ଆଉ ମୋର ତ୍ରିଶୂଳ ନିଷ୍ଫଳ ହେଇଯାଇଛି, ତୁମ ଦ୍ୱାରା ମୁଁ ପରାହାତ ହେଇଛି, କିନ୍ତୁ ମୁଁ ଦୁଃଖ କରୁଛି, ମୁଁ ଆନନ୍ଦରେ ତୁମକୁ ପ୍ରବଚନ ଦେଉଛି, ତୁମେ ମୋ କତିରୁ ଶିଖିପାରୁନ? ଇନ୍ଦ୍ର ଲଜ୍ଜା ପାଉଛନ୍ତି, ରୁଦ୍ରପ୍ରଭୁଙ୍କର କଥା ଶୁଣି ଲଜ୍ଜା ପାଉଛନ୍ତି, ଆରେ ଏତେ ଉନ୍ନତ କଥା, ଇଏ ତ ଅସୁର ନୁହନ୍ତି, ସେ କହିବେ ତୁମେ ତ ଦୈତ୍ୟକୂଳର ଲୋକ ନୁହ, ଆଉ ଦୈତ୍ୟକୂଳର ଲୋକ ହେଇଛ କିନ୍ତୁ ତୁମେ ସିଦ୍ଧ ହେଇଗଲ। ଏଇ ଶ୍ଳୋକଟି ଭାଗବତର ବାରମ୍ବାର ମୋର ମନକୁ ବିଚାରକୁ ଆସେ, ସେଥିପାଇଁ ମୁଁ ସବୁବେଳେ ଏଇଟା ମୋ ମନକୁ ବିଚାରକୁ ଆସେ। ଅସୁରମାନଙ୍କର ଭକ୍ତି କଥା ଶୁଣିଲେ ମୋର ଅନ୍ତର ବହୁତ ଭଲ ଲାଗେ, ବୋଧହୁଏ ମୁଁ ପୂର୍ବଜନ୍ମରେ କିଛି ଅସୁର ଥିଲି, ମୋତେ ଏମିତି ଲାଗେ, ବହୁତ ନିଜର ଭଳି ଲାଗେ। ପ୍ରହ୍ଲାଦଙ୍କ କଥା, ବଳି ମହାରାଜଙ୍କ କଥା, ରୁଦ୍ରପ୍ରଭୁଙ୍କର କଥା, ମୋତେ ଭାଗବତର ସବୁ ପ୍ରସଙ୍ଗ ହୁଏ, ତିନି ପ୍ରସଙ୍ଗ ଭଲ ଲାଗେ। ମୋତେ ମୋର କିଛି ସମ୍ବନ୍ଧ ଥିଲା ଅସୁର ଲୋକମାନଙ୍କ ସହିତ ବା ଅସୁର ଗୁଣ ଅଛି ବୋଲି ମୋତେ ଏଇଟା ଭଲ ଲାଗୁଛି। ବହୁତ ଉଦାର ପ୍ରବଚନ ଦେଉଛନ୍ତି, ଏଠି କହୁଛନ୍ତି ପଶ୍ୟମାଂ ନିର୍ଜିତମ୍ ଶତ୍ରୁ ବୃକାନ୍ ୟୁଧ ଭୁଜମ୍ ହୃଦେ ଘଟମାନ ଯଥା ଶକ୍ତି ତବ ପ୍ରାଣ ଜିହିର୍ଷୟା। ଦେଖ ମୁଁ ହେଉଛି ତୁମର ଆଦର୍ଶ ସ୍ଥାନୀୟ ଗୁରୁ, ହର୍ଷ ଆଉ ଶୋକରୁ କିଭଳି ମୁଁ ନିବୃତ ହେଇଛି। ପଶ୍ୟମାଂ ନିର୍ଜିତମ୍, ଦେଖିଲ ମୁଁ କେମିତି ଅଭିଭୂତ ଅବସ୍ଥାରେ ଅଛି। ତୁ ଶତ୍ରୁ, ଶତ୍ରୁ ଦ୍ୱାରା ମୁଁ ପରାହତ ହେଇଛି, ତୁମ ଦ୍ୱାରା ମୁଁ ପରାହତ ହେଇଛି। ବୃକାନ୍ ୟୁଧମ୍ ଭୁଜମ୍ ରୁଧେ, ମୋ ଅସ୍ତ୍ରକୁ ତୁମେ ଛିନ୍ନ କରିଦେଇଛ, ମୋର ଦକ୍ଷିଣ ଅସ୍ତ୍ରକୁ ତୁମେ କାଟି ଦେଇଛ, ମୁଁ କ'ଣ ଯୁଦ୍ଧ କରିବାକୁ ବନ୍ଦ କରିଦେଇଛି? ହଁ ଘଟମାନ ଯଥାଶକ୍ତି, ମୋର ଯେତିକି ଶକ୍ତି ଅଛି ମୁଁ ତୁମ ସାଙ୍ଗରେ ଯୁଦ୍ଧ କରିବା ପାଇଁ ଚାହୁଁଛି, ମୁଁ ତୁମ କର୍ତ୍ତବ୍ୟରେ ହେଳା କରୁନି। ତୁମେ କେମିତି କର୍ତ୍ତବ୍ୟରେ ହେଳା କରୁଛ? ତୁମେ ବଜ୍ର ଉଠା ମୋତେ ମାର। ଇନ୍ଦ୍ର ପାଗଳ ହେଇଯାଉଛ, ତବ ପ୍ରାଣ ଜିହିର୍ଷୟା, ତଥାପି ମୁଁ ତୁମର ପ୍ରାଣ ନେବା ପାଇଁ ଚାହୁଁଛି। ମୁଁ ହେଉଛି ତୁମର ଗୁରୁ, ସୁଖ ଦୁଃଖରୁ କିଭଳି ନିବୃତ ହେଇକି ମୁଁ ଅଛି। ଦେଖ ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ ପାଦରେ ବି ତାଙ୍କର କଠୋଉ ବି ନାହିଁ, ପାଦୁକା ବି ନାହିଁ। ରାମାୟଣରେ କ'ଣ, ମୁଁ ଟିଭି ଦେଖିନି, ଆପଣ ଦେଖିଥିବି, ଦେଖି କ'ଣ ରାମ ରାବଣ ଯେତେବେଳେ ରାମଚନ୍ଦ୍ର ମହାପ୍ରଭୁ ରଥରେ ବସିଥିଲେ କି? ରଥ ବି ନାହିଁ, ଅଛି କି ରଥରେ? ବିଭୀଷଣ ଆସିକି କହୁଛନ୍ତି, ପ୍ରଭୁ ମୁଁ ପା ରାବଣର ଭାଇ, ମୁଁ ସବୁ ଜାଣେ ରାବଣର କେଉଁ କେଉଁ ଅସ୍ତ୍ର ଅଛି, ମୁଁ ସବୁ ଜାଣେ, ତ ଆପଣ ଏକାକି ଖାଲି ପାଦରେ, ରଥ ବି ଆପଣଙ୍କର ନାହିଁ, ଏ କେତେଟା ବାଣ ଧରିକି ଆପଣ ଜୟ କରିବେ କେମିତି? ଏ ବାଣରମାନଙ୍କୁ ଧରିକି ଆପଣ ରାବଣକୁ ଜୟ କରିବେ? ଲଙ୍କାକୁ ଜୟ କରିନେଲେ ମୁଁ ବିଶ୍ୱାସ କରୁଛି, ରାବଣ ସାଙ୍ଗରେ ଆପଣ ଜାଣିନାହାନ୍ତି, ମୁଁ ତା ଶକ୍ତି ଭଲ ଭାବେ ଜାଣେ ରାମଚନ୍ଦ୍ର ମହାପ୍ରଭୁ। ବିଭୀଷଣ ତ ଭାରି ସରଳ ଲୋକ, ଇନ୍ଫ୍ଲୁଏନ୍ସନ୍ ଜୟ କାହାର ହୁଏ ଜାଣିଛ ତୁମେ? ଏଇଟା କହୁଛ ରାବଣ ଉପରେ ଜୟ କରିବାଟା ଜୟ ନା? ସଂସାରକୁ ଯିଏ ଜୟ କରିବ ସେ ହେଉଛି ପ୍ରକୃତରେ ଜୟ, ସେ ହେଉଛି ବିଜୟ। ମାନେ ତାଙ୍କୁ ସଂସାର ତତ୍ତ୍ୱ କହିଲା, ଆଉ ଯୁଦ୍ଧ ତତ୍ତ୍ୱ କହିଲେ କହିଲେନି। ମାନେ ବିଭୀଷଣ ମନକୁ ଶାନ୍ତ ଦେବା ପାଇଁ, ବିଭୀଷଣକୁ ସାନ୍ତ୍ୱନା ଦେବା ପାଇଁ ତାଙ୍କୁ ପରାକ୍ରମ କହିଲେନି ଯେ ମୋର ଗୋଟିଏ ବାଣରେ, ଯେମିତି ଲକ୍ଷ୍ମଣ କୁହନ୍ତି ମୁଁ ଗୋଟିଏ ବାଣରେ ସବୁ ସୃଷ୍ଟିକୁ ଧ୍ୱଂସ କରିଦେବି। ରାମଚନ୍ଦ୍ର ଭାରି କୋମଳ, ବହୁତ କୋମଳ ଲୋକ, ଶାନ୍ତ ଲୋକ କହିଲେ ବିଭୀଷଣ ଜୟ ସଂସାରର କାର ହୁଏ ଭୂତର ପ୍ରଭୁ ଯେମିତି ପ୍ରବଚନ ଦେଉଛନ୍ତି ଠିକ ପ୍ରବଚନ ଖାପୁଛି। ରଥ ଜାଣିଛ, ରଥର ଚକା କିଏ ଜାଣିଛ? ସୂର୍ଯ୍ୟ ଧୈର୍ଯ୍ୟ ହେଉଛି ଚକା, ସୂର୍ଯ୍ୟ ମାନେ ବୀରତା, ଧୈର୍ଯ୍ୟ ଚକା, ଏସବୁ କଥାରେ ବୁଝିବେ। ଯୁଦ୍ଧ ମାନେ ସଂସାର ଯୁଦ୍ଧ, ଭକ୍ତିର ଯୁଦ୍ଧ, ସବୁ ବିଜୟ ଯଦି କିଏ ହେବା ପାଇଁ ଚାହୁଁଛି ଏ ଟୋଟାଲ ଭକ୍ତିକି ଲାଗିବ। ମୁଁ ପଢ଼ୁଥିଲି ରାମଚରିତ ମାନସରେ, ଏଇଟା ପୁରା ଭକ୍ତିକି ଲଗେଇ କହିଛନ୍ତି। ଭକ୍ତିରେ ଭକ୍ତ ଏ ମାୟାକୁ ବିଜୟ କରିବାକୁ ହେଲେ, ସଂସାରକୁ ବିଜୟ କରିବାକୁ ହେଲେ ତାକୁ ଏଇ ଜିନିଷ। ରଥ କ'ଣ ନା ସୂର୍ଯ୍ୟ ଆଉ ଧୈର୍ଯ୍ୟ, ବୀରତା। ଭକ୍ତର ବୀରତା କ'ଣ? ଭକ୍ତର ବୀରତା କ'ଣ? ଭକ୍ତ ପରାସ୍ତ ହେଉଛି ମାୟା ପାଖରେ, ପରାସ୍ତ ହେଉନି ଆମେ। ଧନ ଆସିଗଲେ, ସମ୍ମାନ ଆସିଗଲେ ଆମେ ପରାସ୍ତ ହେଇଗଲେ, ଆମେ ସମ୍ମାନ ପାଇଁ ଯୋଗ୍ୟ ନୁହେଁ। ସେ ଲୋକଟା ସମ୍ମାନ ଦେଇଦେଲେ ବି ଏଇ ଲୋକଟା ସମ୍ମାନ ଦେଲାନି, ମୁଁ ତା ପାଇଁ ବି କିଛି କରିବାକୁ ପଡ଼ିବ। ଆମ ସୂର୍ଯ୍ୟ ତ ଚାଲିଗଲା, ଆମ ନିଷ୍କିଞ୍ଚନତା ଭଙ୍ଗ ହେଇଗଲା, ଆମେ ତାକୁ ଗ୍ରହଣ କରିବୁନି। ବୀରତା ରଖିବାକୁ ପଡ଼ିବ, ତ୍ୟାଗୀ ରଖିବାକୁ ପଡ଼ିବ, ଗୃହୀତା ମର୍ଯ୍ୟାଦା ରଖିବାକୁ ପଡ଼ିବ, ସୂର୍ଯ୍ୟ ଆଉ ଧୈର୍ଯ୍ୟ, ଧୈର୍ଯ୍ୟ ରଖିବ। ଇଏ ହେଉଛି ଚକା, ଆକୁ ନେଇକି ଯୁଦ୍ଧ କରିବାକୁ ପଡ଼ିବ। ରଥ ଉପରେ ବସିକି ଯୁଦ୍ଧ କରିବେ ତ ରାମଚନ୍ଦ୍ର ମହାପ୍ରଭୁ କହୁଛନ୍ତି। ଧୂଜା କିଏ ନା? ସତ୍ୟ ଆଉ ଶୀଳ, ଯଥାର୍ଥ ବଚନ କହିବା, ଆଉ ଶୀଳ ସୁଗୁଣ ସମ୍ପନ୍ନ ଅତି ଶୀଳତା, ଇଏ ହେଉଛି ଧୂଜା, ରଥର ପତାକା। ଆଉ ରଥରେ ଘୋଡ଼ା ଥାନ୍ତି କି ନାହିଁ? ରାମଚନ୍ଦ୍ର ମହାପ୍ରଭୁ କହୁଛନ୍ତି ବିଭୀଷଣ ଏଇ ବଳରେ ଜଣେ ପ୍ରକୃତ ବିଜୟ ହୁଏ। ରଥରେ ଘୋଡ଼ା ଚାରିଟା ଘୋଡ଼ା, ବଳ, ବିବେକ, ଉପକାର, ପରୋପକାର ଆଉ ଦମ, ଇନ୍ଦ୍ରିୟ ସଂଯମ, ଏ ହେଉଛି ଘୋଡ଼ା। ରାବଣ ବିଭୀଷଣ ପଚାରିଲେ ପ୍ରଭୁ ଡୋରି କେଉଁଟା ଘୋଡ଼ାକୁ ଅଟକି ରଖାଯିବ? କହିଲେ କ୍ଷମା, ଦୟା ଆଉ ମମତା, ଇଏ ହେଉଛି ଡୋରି। ପ୍ରଭୁ ରଥକୁ ଚଲେଇବ କିଏ? ନା ସାରଥି ହେଉଛି ଭଜନ, ରାବଣକୁ ଜୟ କରିବା ବିଜୟ କଥା ମୁଁ ଏଠି କହୁନି। ତୁମେ ପଚାରୁଛ ରାବଣକୁ କେମିତି ମୁଁ ଜୟ କରିବି? ରାବଣ ଗୋଟେ ଛୋଟ ପ୍ରାଣୀ, ତାକୁ ଯେତେବେଳେ ଇଚ୍ଛା ମୋ ଇଚ୍ଛାରେ ମୁଁ ମାରିଦେବି, ସଂକଳ୍ପ କରିକି ମୁଁ ମାରିଦେଇପାରିବି। ମୁଁ କେବଳ ସୂର୍ଯ୍ୟବଂଶର ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ, କ୍ଷତ୍ରିୟ ଧର୍ମକୁ ପ୍ରତିଷ୍ଠା କରିବା ପାଇଁ ମୁଁ ଯୁଦ୍ଧ କରୁଛି। ଯୁଦ୍ଧଟା ମୋର କରିବା ଆବଶ୍ୟକ ନାହିଁ, ମୁଁ ବା ଇଚ୍ଛା କଲେ ପ୍ରଳୟ ହୁଏ, ମୁଁ ବିଜୟ ଏହାକୁ ମାନେ। ଭଜନ ହେଉଛି ସାରଥି, ସାରଥି ନଥିଲେ ରଥର ସବୁ ଜିନିଷ ଥିଲେ ରଥ ଚାଲିବ କି? ଭକ୍ତଙ୍କର ସାରଥି କିଏ ନା ହରି ଭଜନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କହିଲେ ଅସ୍ତ୍ର ପ୍ରଭୁ କ'ଣ କ'ଣ ଲାଗିବ? କହିଲେ ବୈରାଗ୍ୟ ହେଉଛି ଢାଲ, ଢାଲ କ'ଣ କୁହନ୍ତି ଯୁଦ୍ଧ ବେଳେ, କ'ଣ ଗୋଟେ ଥାଏ ଢାଲ। ଆଉ ସନ୍ତୋଷ ହେଉଛି ତଲବାର, ଖଡ଼ଗ। ଆଉ ଦାନ ହେଉଛି ଫର୍ସା, ବୁଦ୍ଧି ହେଉଛି ଶକ୍ତି, ବିଜ୍ଞାନ ଅନୁଭବ ଯେଉଁଟା ସେଇଟା ହେଉଛି ଧନୁଷ, ଆଉ ନିର୍ମଳ ମନ, ନିର୍ମଳତା ସୁଚିତା ଆଉ ମନସ୍ଥିର ହେଉଛି ତର୍କସ। ତର୍କସ କ'ଣ? ଯୁଦ୍ଧରେ ସବୁ ଲାଗେ, ଏସବୁ ଜାଣିଥିବେ ଜାଣିଥିବେ। ସମ, ଯମ ଆଉ ନିୟମ, ଏ ତିନିଟା ହେଉଛି ବାଣ। ଆଉ ଶେଷରେ କହିଲେ କବଚ କ'ଣ? ଏ ଯୁଦ୍ଧରେ ବିଜୟ ହେବାକୁ ହେଲେ ସଂସାର ଯୁଦ୍ଧରେ କବଚ କ'ଣ ନା? ବ୍ରାହ୍ମଣ ଆଉ ଗୁରୁଦେବଙ୍କର ପୂଜା, ଏ ହେଉଛି ଅଭେଦ କବଚ। ରାମଚନ୍ଦ୍ର ମହାପ୍ରଭୁ କହିଲେ, କହିଲେ ଏଥିରେ ଯିଏ ଶୋଭିଥିବେ ସେ ସଂସାର ତାକୁ ମୁଁ ବିଜୟ ବୋଲି ମାନିବି। ରାବଣଙ୍କୁ ବିଜୟ ବୋଲି କହିବା, ରାବଣଙ୍କୁ ଜୟ କରିବା ଗୋଟେ ବଡ଼ କଥା ନାହିଁ ମୋ ପାଇଁ। ତୁମେ କାହିଁକି କହୁଛ କ'ଣ ଦରକାର? କିଛି ଦରକାର ନାହିଁ, ଏସବୁ ଜିନିଷ ମୁଁ ଯାହା କହୁଛି ତୁମେ ଶୁଣ। ଏଇ ଜିନିଷ କହିଲି, ଏଥିରେ ଯିଏ ଜୟ ହେବ ମୁଁ ତାକୁ ଜୟ ବୋଲି ମାନିବି। ରୁଦ୍ରପ୍ରଭୁ ଯାହା କହୁଛନ୍ତି ଏଠି ପଶ୍ୟମଂ ନିର୍ଜିତମ ଶତ୍ରୁ ଭୃକାନ୍ୟୁଧମ ଭୁଜ ମୃଦେ ଘଟମାନ ଯଥା ଶକ୍ତି ତବ ପ୍ରାଣ ଜୀର୍ଷୟା। ମୁଁ ତୁମର ଗୁରୁ, ଆଦର୍ଶ ସ୍ଥାନୀୟ ଗୁରୁ, ସୁଖ ଦୁଃଖ ସବୁ ଅବସ୍ଥାରେ ମୁଁ ସମାନ ଅବସ୍ଥାରେ ରହୁଛି। ଦେଖ ମୋର କିଭଳି ଅବସ୍ଥାରେ ମୁଁ ରହିଛି, କିନ୍ତୁ ମୁଁ ଯଥାଶକ୍ତି ତୁମ ସାଙ୍ଗରେ ଯୁଦ୍ଧ କରୁଛି, ତୁମେ ମୋ କତିରୁ ଶିଖ। ତେଣୁ ତୁମେ ବି ଗଦା ଆଉ ତୁମେ ବି ବଜ୍ର ଉଠା, ମୋ ଉପରେ ପ୍ରହାର କର। ଏବଂ ଶେଷ ପ୍ରବଚନ ଦେଉଛନ୍ତି। ଏହି ପ୍ରବଚନ ପରେ ଆରମ୍ଭ କରିବେ ଇନ୍ଦ୍ର, ପ୍ରଶଂସା କରିକି ମାରିବେ, ବଡ଼ କ'ଣ କୁହାଯିବ ଅନୁତାପରେ ମାରିବେ। ବ୍ରାହ୍ମଣମାନେ ଋଷିମାନେ ସମସ୍ତେ କହିବେ ଇନ୍ଦ୍ର ତୁମେ ମାରିଦିଅ, କିନ୍ତୁ ଇନ୍ଦ୍ରଙ୍କର ବିଲକୁଲ ଇଚ୍ଛା ନାହିଁ ପ୍ରବଚନ ଶୁଣିଲା ପରେ। ଏଭଳି ସିଦ୍ଧ ମହାତ୍ମା ଯିଏ ସ୍ୱୟଂ ଭଗବାନଙ୍କୁ ଦର୍ଶନ କରିକି ସିଦ୍ଧ ପଥରେ ସ୍ତୁତି କରୁଛନ୍ତି, ଯିଏ ଏତେ ସୁନ୍ଦର ବେଦ ବେଦାନ୍ତର ଉପଦେଶ, ମୋର ଗୁରୁ ବୃହସ୍ପତି ଯେଉଁ ଉପଦେଶ ଦେଇନାହାନ୍ତି, ଇଏ ମୋତେ ଉପଦେଶ ଦେଉଛନ୍ତି, ମୁଁ ତାଙ୍କୁ ବଧ କରିବି? କିନ୍ତୁ ଇନ୍ଦ୍ର ଅନିଚ୍ଛା ସତ୍ତ୍ୱେ ବଧ କରେ। ପ୍ରାଣ ଗ୍ଲହାୟଂ ସମର ଇକ୍ଷୁଷୋ ଇଶ୍ୱଖୋ ବାହନାସନମ ଅତ୍ର ନ ଜାୟତେ ଅମୁଷ୍ୟ ଜୟ ଅମୁଷ୍ୟ ପରାଜୟମ। କହିଲେ ଏ ଯୁଦ୍ଧ ହେଉଛି ଗୋଟେ ଜୁଆ ଖେଳ, ଏ ଯୁଦ୍ଧ ହେଉଛି ଗୋଟେ ଜୁଆ ଖେଳ। ନା କେମିତି ଜୁଆ ଖେଳ? ଜୁଆ ଖେଳରେ କାହାର ଜୟ ହେବ କିଏ କହିପାରିବ? ଜୁଆ ଯେଉଁ ଖେଳୁଛନ୍ତି ଦୁଇ ଜଣ ମସିକି, କାହାର କେତେବେଳେ ଜୟ ହେବ କିଛି ଠିକଣା ଅଛି? ଲାଷ୍ଟ ପଏଣ୍ଟରେ ବି ସବୁ ହାରିଥିବ, ଲାଷ୍ଟ ପଏଣ୍ଟରେ ବି ଜଣେ ଜୁଆ ଜିତିଯିବ। ଜୁଆ ଖେଳନ୍ତିନି, ସବୁ ବାଜି ଖେଳନ୍ତି, ଲାଷ୍ଟ ପଏଣ୍ଟରେ ଜଣେ ଜିତିବାର ଚାନ୍ସ ଅଛି। ରୁଦ୍ରପ୍ରଭୁ ଏମିତି କହୁଛନ୍ତି, ଦେଖ ଇନ୍ଦ୍ର ତୁମେ ଲାଷ୍ଟ ପଏଣ୍ଟରେ ବି ତୁମେ ଜିତିପାର କିମ୍ବା ମୁଁ ଜିତିପାରେ, ଲାଷ୍ଟ ମୋମେଣ୍ଟରେ ତୁମ ବଜ୍ର ଫେଲ୍ ହେଇପାରେ କିମ୍ବା ତୁମ ବଜ୍ର ବି କାମ କରିପାରେ। ଇନ୍ଦ୍ର ଯଦି ପଚାରେ ତୁମ ପାଖରେ କିଛି ନାହିଁ, ତୁମେ ଲାଷ୍ଟ ମୋମେଣ୍ଟରେ ଜିତିବ କେମିତି କ'ଣ? ମୋ ଶରୀର ଅଛି, ମୁଁ ଶରୀର ଦ୍ୱାରା ଜୟ କରିନେବି, ଅସ୍ତ୍ର ନଥାଉ। ଏଠି ତୁଳନା ଦେଉଛନ୍ତି, ପ୍ରାଣଗ୍ଲହ ପଣ ଅୟମ ସମର, ଏ ସମର ହେଉଛି ଗୋଟେ ପଣ, ଇସୁ ବାଣ ହେଉଛି କ'ଣ ନା ଇକ୍ଷ ପଶା କାଠି, ଆଉ ଏ ଅଶ୍ୱ ଯାହା ତୁ ସବୁ ଅଛନ୍ତି ଇଏ ହେଉଛି କ'ଣ ନା ଫଳକ, ସବୁ କଡ଼ାନ୍ତିନି ରଖି ଗୋଟେ ଜାଗାରେ ରଖିବେ, ତାପରେ ସବୁ ଗୋଟି ଗଡ଼େଇବେ ପଶା ଖେଳରେ। ଅତ୍ରଣ ଜାୟତେ ଅମୁଷ୍ୟ ତୟ ଅମୁଷ୍ୟ ପରାଜୟ, କାହାର ଏଥିରେ ଜୟ ହେବ କାହାର ଯେତେବେଳେ ପରାଜୟ ହେବ ତାର କିଛି ଠିକଣା ନାହିଁ। ତୁମର ବି ଜୟ ହେଇପାରେ ଲାଷ୍ଟ ମୋମେଣ୍ଟରେ କିମ୍ବା ମୋର ବି ଲାଷ୍ଟ ମୋମେଣ୍ଟରେ ଜୟ ହେଇପାରେ। ତେଣୁ ବାଜି ଖେଳରେ ଜୁଆ ଖେଳିବା ଲୋକ ସେ ପଛକୁ ଫେରିବ? ଖେଳିସାରିଲାଣି ନା, ଏ ନ ଖେଳିବ ଟଙ୍କା ଲସ୍। ଆରେ ଇନ୍ଦ୍ର ଯଦି ତୋର ମୋ ସାଙ୍ଗରେ ଯୁଦ୍ଧ କରିବାର ନଥିଲା ତ ମୋ ଭାଇ କାହିଁ, ମୋର ଭାଇର ମସ୍ତକୁ କାହିଁ କାଟିଥିଲୁ? କାହିଁକି ଦଧିଚି ଋଷିଙ୍କ ନିକଟରେ ଗୋଟେ ଭିକାରୀ ବୋଲି ତାଙ୍କର ଅସ୍ଥିକୁ ଧରିକି ଆସିଲୁ ପ୍ରାର୍ଥନା କରିକି? ତୋର ଯଦି ଜୁଆ ଖେଳିବାର ନଥିଲା, ଯୁଦ୍ଧରୂପୀ ଜୁଆ, କାହିଁକି କାର୍ଯ୍ୟ କଲୁ କହ? ତେଣୁ ଜୁଆକୁ ଆସମାନ ବର୍ତ୍ତମାନ ଖେଳିବାକୁ ପଡ଼ିବ, ଏଇ ଜୁଆରୂପୀ ଯୁଦ୍ଧରେ ତୁମକୁ ମୋ ସାଙ୍ଗରେ ଖେଳିବାକୁ ପଡ଼ିବ। ବାଜି ଜୟ ତୁମର ହେଇପାରେ ଲାଷ୍ଟ ମୋମେଣ୍ଟରେ କିମ୍ବା ମୋର ହେଇପାରେ। ଏତିକି କହିଦେଲା ପରେ ଇନ୍ଦ୍ର ହସିଲେ, ବିସ୍ମୟ ହେଲେ ହସିଲେ, ଦୁଇଟା ଶବ୍ଦ ଏଠି ଅଛନ୍ତି। ଶ୍ରୀ ଶୁକ ଉବାଚ ଇନ୍ଦ୍ରୋ ବୃତବଚ ଶ୍ରୁତ୍ୱା ଗତାଲିକମ୍ ପୂଜୟତ୍ ଗୃହୀତ ବଜ୍ର ପ୍ରହସମ୍ ସ୍ତମାହ ଗତ ବିସ୍ମୟ। ଆଗେ ବିସ୍ମୟ ହେଇଗଲେ, ତାପରେ ହସିବେ। ବିସ୍ମୟ କାହିଁକି ହେଲେ? ବିଶ୍ୱନାଥ ଚକଠାକୁର ଲେଖୁଛନ୍ତି, ଗତ ବିସ୍ମୟ ଇତି ହନ୍ତ ହନ୍ତ କଥମ ଅସୁରସ୍ୟ ଅପି ଏତାବତ୍ ଭକ୍ତି ଜ୍ଞାନ ବୈରାଗ୍ୟଣ ଇତି ପ୍ରଥମ ବିସ୍ମୟ। ହନ୍ତ ହନ୍ତ ହାଏ ହାଏ, ଏଭଳି ଅସୁରଙ୍କର ଏଭଳି ଜ୍ଞାନ ଭକ୍ତି ବୈରାଗ୍ୟ କେଉଁଠୁ ଆସିଲା? ମୁଁ ଦେବରାଜ ଇନ୍ଦ୍ର ହେଇଛି, ମୋର ଏଭଳି ଜ୍ଞାନ ନାହିଁ, ଭକ୍ତି ନାହିଁ, ତାର ଏଭଳି କେମିତି ଜ୍ଞାନ ଭକ୍ତି ଆଉ ବୈରାଗ୍ୟ ଆସିଲା? ଏ ପିଲା ବସନ୍, ଯିଏ ପଛରେ ଆସିବେ ପଛରେ ବସିବେ, ପାଟି ବି ଟିକେ କରିବେନି। ଗତ ବିସ୍ମୟ ଇତି ହନ୍ତ ହନ୍ତମ କଥମ ଅସୁରସ୍ୟ ଅପି ଏତାବନ୍ତି ଭକ୍ତି ଜ୍ଞାନ ବୈରାଗ୍ୟଣ ଇତି ପ୍ରଥମ ବିସ୍ମୟ। ଆରେ ମୁଁ ଦେବରାଜ ଇନ୍ଦ୍ର ହେଇକି ମୋର ତ ଏତିକି ଭକ୍ତି ଜ୍ଞାନ ବୈରାଗ୍ୟ ନାହିଁ, ଇଏ ଅସୁର ହେଇକି କେମିତି ଭକ୍ତି ଜ୍ଞାନ ବୈରାଗ୍ୟ ଆସେ? ଆଗେ ବିସ୍ମୟ ଚିନ୍ତା କଲେ, ବଜ୍ରକୁ ପଡ଼ିଛି ଉଠେଇବେ, ଆଗେ ଚିନ୍ତା କଲେ, ତାପରେ ହସୁଛନ୍ତି କାହିଁକି? ଓହୋ, ତତଃ ପ୍ରହ୍ଲାଦ ବଳି ପ୍ରଭୃତି ସ୍ମୃତ୍ୟ, ପ୍ରହ୍ଲାଦଙ୍କୁ ସ୍ମରଣ କଲେ ଇନ୍ଦ୍ର, ବଳିଙ୍କୁ ସ୍ମରଣ କଲେ। ଓହୋ, ଭକ୍ତି ଅସ୍ମା ଦୃଶ୍ୟଭ୍ୟ ଅପି କୋଟି ଗୁଣିତା ଖଳୁ ଅସୁରେଶ୍ୱ ଅପି ସମ୍ଭବ। ପ୍ରହ୍ଲାଦ ଆଉ ବଳିଙ୍କ ଭଳି ଏହାର ମଧ୍ୟ ଆମ ଦେବତାମାନଙ୍କ ଠାରୁ କୋଟି ଗୁଣରେ ଭକ୍ତି ଅଛି। ଅପିସମ୍ଭବାତ୍ ଏବଂ ଇତି ବିସ୍ମୟ ଉପାୟ ତସ୍ୟ ପ୍ରହସ୍ୟ ହେତୁ। ହାସ୍ୟ ବିସ୍ମୟ ଚାଲିଗଲା, କେମିତି ଇଏ ଏମିତି ଭକ୍ତି ଜ୍ଞାନ ବୈରାଗ୍ୟରେ ପ୍ରବଚନ ଦେଉଛନ୍ତି? ଚିନ୍ତା କଲେ, ଆଉ ବଳି ତାଙ୍କରି କୂଳରେ ତ ଅସୁର କୂଳରେ, ପ୍ରହ୍ଲାଦ ବି ଅସୁର କୂଳରେ, ସେମାନେ ତ ବହୁତ ସୁନ୍ଦର ସୁନ୍ଦର ପ୍ରବଚନ ଦେଇଛନ୍ତି, ଭଗବାନଙ୍କୁ ପାଇଛନ୍ତି, ଭଗବାନଙ୍କର ତାଙ୍କ ପ୍ରତି ଅଶେଷ ଯାହା କହନ୍ତି ପ୍ରଭୁଙ୍କର କୃପା କରୁଣା କରିଛନ୍ତି, ଆତ୍ମସାତ କରି ନେଇଛନ୍ତି। ଭଗବାନ ପ୍ରଥମେ ସକାଳୁ ଉଠିଲେ କାହାକୁ ଚିନ୍ତା କରନ୍ତି କହିଲେ? ମୁଁ କହିଥିଲି ପୁଣି ଆପଣଙ୍କୁ ସ୍ମରଣ କରିଦେଉଛି, ଆଗେ ଅସୁର କୂଳର ଭକ୍ତଙ୍କୁ ଚିନ୍ତା କର। ଦିନେର ଅଧିକ ଦୟା କରେନ ଭଗବାନ, କୁଳୀନ ପଣ୍ଡିତ ଏମାନଙ୍କର ବଡ଼ ଅଭିମାନ। ଭଗବାନ ସକାଳୁ ଉଠିଲେ ଆଗେ ଚିନ୍ତା କରିବେ ପ୍ରହ୍ଲାଦ, ନାମ ନେଇ ଗୋଟି ଗୋଟି ଭକ୍ତର ନାମ ନେଇକି ଚିନ୍ତା କରନ୍ତି, ପ୍ରହ୍ଲାଦ ବଳି ରୁଦ୍ର ଆଗେ ଏମାନଙ୍କର ନାମ, ତାପରେ ଆଉ ଯାଙ୍କ ନାମ। ଭଗବାନଙ୍କର ବଡ଼ ଅଶେଷ ଦୟା, ସେଥିପାଇଁ ଇନ୍ଦ୍ର ଜାଣନ୍ତି ଓହୋ ପ୍ରହ୍ଲାଦ ଆଉ ବଳି ତ ଆଙ୍କରି କୂଳରେ ଆସିଥିଲେ ନା, ଇଏ ଆମ ଦେବତାଙ୍କ ଠାରୁ କୋଟି ଗୁଣ ରେଡ଼ି କହୁଛନ୍ତି। କୋଟି ଗୁଣ ଖଳୁ ଅସୁରେଶ୍ୱ ଅପି ସମ୍ଭବ, କୋଟି ଗୁଣରେ ଅସୁରମାନଙ୍କର ଭକ୍ତି ଅଛି। ସେଥିପାଇଁ ବିସ୍ମୟ ତାଙ୍କର ହେଇଥିଲା, ବିସ୍ମୟ ଚାଲିଗଲା, ହସିଲେ ଯେ ଯୁଦ୍ଧକ୍ଷେତ୍ରରେ ବାହୁ ଛିନ୍ନ ହେଇଯାଇଛି, ମୁଁ ଶତ୍ରୁ ଠିଆ ହେଇଛି, ନିଜର ମୃତ୍ୟୁ ସମ୍ମୁଖରେ ଅଛି, ମୃତ୍ୟୁର କାରଣ ଜାଣିଛନ୍ତି କିନ୍ତୁ ଧର୍ମ ଉପଦେଶ ଦେଉଛନ୍ତି, ଏ ସାଧାରଣ ସ୍ଥିତି ନୁହେଁ। ଆଉ ନିଷ୍କପଟରେ ମୋତେ କହୁଛନ୍ତି ମାର ବୋଲି, ହେଲେ ମୋ ଜୀବନରେ ମୁଁ ବହୁବାର ଯୁଦ୍ଧ କରିଛି କିନ୍ତୁ ଆଜି ମୋ ଜୀବନ ସଫଳ ହେଇଗଲା, କାହିଁକି ନା ମୁଁ ଆଜି ବଡ଼ ପ୍ରେମୀ ଲୋକ ସାଙ୍ଗରେ ଯୁଦ୍ଧ କରୁଛି। ମୁଁ ବହୁ ଖଳୁ ଲୋକଙ୍କ ସାଙ୍ଗରେ ଯୁଦ୍ଧ କରିଥିଲି, ଅସୁରଙ୍କ ସାଙ୍ଗରେ ଯୁଦ୍ଧ କରିଥିଲି, ମୋ ଯୁଦ୍ଧଟା ସଫଳ ହେଇନଥିଲା। ଆଜି ମୁଁ ଯୁଦ୍ଧ କରୁଛି କାହା ସାଙ୍ଗରେ? ମୋର ଆଜି ଏତେ ବଡ଼ ଭାଗ୍ୟ, ମୁଁ ଆଜି ଯୁଦ୍ଧ କରୁଛି ଜଣେ ପ୍ରେମୀ ଭକ୍ତ ସାଙ୍ଗରେ, ଏଇଟା ମୋର ଭାଗ୍ୟ ଯିଏକି ମୋତେ ଧର୍ମ ଉପଦେଶ ଦେଉଛନ୍ତି, ବହୁତ ଖୁସି ହେଇଗଲି। ସେଥିପାଇଁ ଭଗବାନ ଇନ୍ଦ୍ର ନୀତିଶାସ୍ତ୍ରରେ କୁହାଯାଇଛି, ଏଇ ଶ୍ଳୋକଟି ନୀତିଶାସ୍ତ୍ରରେ ଏଇ ପ୍ରସଙ୍ଗରେ ପୁରା ଲାଗିବ। ଦେଖନ୍ତୁ ଭଗବାନ ଅନୁକୂଳ ଆଉ ଭଗବାନ ପ୍ରତିକୂଳ, ଆଜି ଭଗବାନ ତାଙ୍କୁ ଅନୁକୂଳ କରିଦେଉଛନ୍ତି, ବାରମ୍ବାର ଦେବତାମାନଙ୍କର ପରାଜୟ ହୁଏ ଅସୁରମାନଙ୍କ ଠାରୁ, ବାରମ୍ବାର କେତେବାର ପରାଜୟ ହେଇଛି, କେତେବାର ପରାଜୟ ହେଇଛି ଇନ୍ଦ୍ରଙ୍କର, କିନ୍ତୁ ଇନ୍ଦ୍ର ଆଜି ଭାଗ୍ୟବାନ ବୋଲି ମନେ କରୁଛନ୍ତି, ମୋର ଆଜି ପରାଜୟ ହେଇଗଲେ ବି କିଛି କ୍ଷତି ନାହିଁ, କାରଣ ଏଭଳିଆ ପ୍ରେମୀ ଲୋକକୁ ମୁଁ ପାଇଛି। ବାଲ୍ୟାଶ୍ରୟ ପି ବିକଳା, ଭୁଲ କହିଲି, ଏ ଶ୍ଳୋକ ଅଲଗା, ଠିକ୍ ଅଛି, ଏ ଶ୍ଳୋକଟା ଏଇଠି ବି ପ୍ରୟୋଗ ପାଇଁ ମୁଁ ଲେଖିଥିଲି, ସେ ଶ୍ଳୋକ ମୁଁ ଛାଡ଼ି ଦେଇ ଆସିଥିଲି, ଯେଉଁଟା ଚିନ୍ତା କରୁଥିଲି ସେ ଅର୍ଥଟି ମୁଁ କେବଳ ଆପଣଙ୍କୁ କହିଦେଉଛି, କାଳ କଥାରେ ସେଟା ଲାଗିଛି। ଦେବଗୁରୁ ବୃହସ୍ପତି ଯେ ବିଦ୍ୱାନ, ସେ ଦେବତାମାନଙ୍କର କ'ଣ କହୁଛନ୍ତି, ଦେବତାମାନେ ତାଙ୍କର କୃପାର ଆଶୀର୍ବାଦରେ ରହିଛନ୍ତି, ଇନ୍ଦ୍ରଙ୍କର ସ୍ୱର୍ଗରାଜ ଯେ ଅବେଧ ଅବାଧ ଜାଗା, ସମସ୍ତେ ସେ ଆଗକୁ ପଶିପାରିବେ ନା, ପୁଣ୍ୟମାନ ଲୋକ ହେଲେ ପଶିପାରିବେ ନା। ଆପଣ ଭାବନ୍ତୁ ଯେ ଅସୁରମାନେ ସବୁବେଳେ ଯାଇକି ସ୍ୱର୍ଗଲୋକକୁ ଆକ୍ରମଣ କରନ୍ତି ନା, ଶୁକ୍ରାଚାର୍ଯ୍ୟଙ୍କ ବଳରେ ବଳିଆନ ହେଲା ପରେ କୃପା ଶକ୍ତିରେ ପ୍ରବେଶ କରିପାରିବେ, କେଉଁମାନେ ସ୍ୱର୍ଗକୁ ଯାଇପାରିବେ ନା? ବଳି ମହାରାଜ ଚରିତ୍ର ଆମେ ଶୁଣିଥିଲେ, ଷଠ ଯେଉଁମାନେ ସତ୍ୟ କୁହନ୍ତି ନା, ଯେଉଁମାନେ ବଞ୍ଚକ ସେମାନେ ଯାଇପାରିବେ, ଏ ବି ହିନା ବ୍ରଜନ୍ତି ତତ୍, ଏଇ ଗୁଣଗୁଡ଼ିକ ଯାହାର ନାହିଁ ସେ ଯାଆନ୍ତି, ସୁଖଦେବ କହିବେ। ଅସୁରମାନେ ସବୁବେଳେ ପଶିପାରନ୍ତି ନା, ସେଠି ଗୋଟେ ଅଭେଦ କବଚ ଭଳି ରହିଥାଏ, ଅଭେଦ କବଚ, ସିଏ ପୁଣ୍ୟର ସ୍ଥାନ, ନୀତିକାର ରଚନା କରୁଛନ୍ତି ଯେଉଁଠି ବୃହସ୍ପତି ଭଳି ଗୁରୁ ଅଛନ୍ତି, ଇନ୍ଦ୍ରଙ୍କର ଯାହା କୁହନ୍ତି ଅତି ସୁରକ୍ଷା କବଚର ସ୍ୱର୍ଗ, ଆଉ ଯେଉଁଠି ଭଗବାନଙ୍କର ବିଭୂତି ଐରାବତ ହସ୍ତି ଅଛି, ଯେଉଁଠି ଅତି ପୁଣ୍ୟମାନ ଦେବତାମାନେ ଅସ୍ତ୍ରଶସ୍ତ୍ର ହେଇ ଧରିକି ରହିଛନ୍ତି, କିନ୍ତୁ କାଳ ଆଜି ଅନୁକୂଳ ନାହିଁ ବୋଲି ଦେଖ କ'ଣ ଅବସ୍ଥା ହେଲା, କେତେବାର ସେ ସ୍ୱର୍ଗ ରାଜ୍ୟ ଛାଡ଼ିକି ପଳେଇଯାଇଛନ୍ତି। ଏଇ ତ କିଛି ଏଇ ଏଇ ଲୀଳାରେ କିଛି ପୂର୍ବରୁ ଶୁଣିଥିଲେ ନା, ସବୁ ସ୍ୱର୍ଗରାଜକୁ ଅକ୍ତିଆର କରିନେଇଥିଲେ ଅସୁରମାନେ, ପୁଣି ଭଗବାନଙ୍କୁ ପ୍ରାର୍ଥନା କରି ପୁଣି ଏଇ ଲୀଳା ଚାଲିଲା। ଶ୍ଳୋକଟି ମୁଁ ପଢ଼ୁଥିଲି ଏଇଟା ଏଇଠିକାର ଯେ ଯେଉଁ ହସିଲେ ଦେଖାଯିବ ବୃତ୍ରପ୍ରଭୁଙ୍କର ସବୁ ଦୋଷ ଅଛି, ଅସୁର ସାର ଭୟଙ୍କର କରିଛନ୍ତି, ଗର୍ଜନ କରିଛନ୍ତି, ପୀଡ଼ା ବି ଦେଇଛନ୍ତି, ମର୍ଦ୍ଦନ କରିଛନ୍ତି, କିନ୍ତୁ ଭକ୍ତ ଜଣେ ଭକ୍ତ ହେଇଗଲେ ତାର କୌଣସି ଦୋଷ ସଂସାର ରହିବ ନା। ସଂସାରରେ ଯେତେ ଗୁଣୀ ଗ୍ରାହୀ ହେଲେ ବି ତାର ସମସ୍ତ ସଦ୍ଗୁଣର ମୂଲ୍ୟ ହେଉଛି ଯାହାକୁ ନୀତିଶାସ୍ତ୍ରରେ କୁହାଯାଇଛି, ଭକ୍ତିଶାସ୍ତ୍ରରେ କୁହାଯାଇଛି ଶୂନ୍ୟ। ହରିଭକ୍ତି ବିନା ଜଗତର ଯେତେ ପ୍ରକାର ସଦ୍ଗୁଣ ଅଛି, ଦୟା, ଦାନ, ସତ୍ୟଭାଷଣ, ନମ୍ରତା, ଏଗୁଡ଼ିକ ତାର ଆତ୍ମକଲ୍ୟାଣ କର୍ମରେ କିଛି ଲାଗିବ ନା, କିଛି ଲାଗିବ। ତାକୁ ଏଇ ଜନ୍ମରେ କିଛି ସମ୍ମାନ କେବଳ ଦେବ, କିଛି ଫୁଲହାର ଆଉ ପେପର କାଗଜରେ କିଛି ଲେଖା ହବ ତା ନା, ତାର ଆତ୍ମକଲ୍ୟାଣ କିଛି ଲାଗିବ। ସେ ଜଗତର ସମସ୍ତ ସଦ୍ଗୁଣ ଥିଲେ ସୁଦ୍ଧା କେହି ହରିଭକ୍ତ ନହେଲେ ତାର କଲ୍ୟାଣ ହବ ନା। କିନ୍ତୁ କେହି ହରିଙ୍କର ଭଜନ କରି ତାର ସମସ୍ତ ଦୁର୍ଗୁଣ ଥାଏ, ତା ଦୁର୍ଗୁଣକୁ ସଂସାରରେ କେହି ଦେଖିବେ ନା, କି ଭଗବାନ ଦେଖିବେ ନା। ସେଥିରେ ଏଇ ଶ୍ଳୋକଟିକୁ ଲଗାଯାଇଥିଲେ ବ୍ୟାଳାଶ୍ରୟପି ବିକଳାପି ଶକଣ୍ଟକାପି, କେତକି ଫୁଲ କଥା କୁହାଯାଉଛି। ବାଳାଶ୍ରୟ ପୁରା ସର୍ପମାନଙ୍କର ବାସସ୍ଥାନ ତା ପାଖରେ, ଦେଖନ୍ତୁ କେତେ ଦୋଷ ତାର, କି ତାର ଗୋଟିଏ ଗୁଣ ଏ ସୁଗନ୍ଧତା ଗୋଟିଏ ଗୁଣ ସବୁ ଦୋଷକୁ କାଟିଦେଉଛି। ହରିଭକ୍ତି ଗୋଟିଏ ଗୁଣ ଜଗତର ଯେତେ ଜୀବ ଅଛି, ଜୀବର ଯେତେ ଦୋଷ ଅଛି ସବୁ ଦୋଷକୁ ଲୁଚେଇ ଦେବ, ସବୁ ଦୋଷକୁ ଲୁଚେଇ ଦେବ। ଆମେ ଦେଖୁଛୁ ବହୁତ ଭକ୍ତ ଅଛନ୍ତି, ସେ ଏମିତି ଭଜନ କରୁନଥିବେ, ତାଙ୍କର ବହୁତ ଦୁର୍ଗୁଣ ଥିବ, କିନ୍ତୁ ସେ ଗାଁ ଲୋକ ଯେତେବେଳେ ଯାଇ ସେ ଗାଁରେ ପହଞ୍ଚିବୁ ପ୍ରଭୁଜନ ଦେବା ପାଇଁ ବା ଯାଇଥିବୁ, ଆଜ୍ଞା ଆପଣଙ୍କର ଜଣେ ଭକ୍ତ ଥିଲେ ଜାଣିଛନ୍ତି ନା, ସେ ଚାଲିଗଲେଣି, ସେ ଆପଣଙ୍କର ଭକ୍ତ ଥିଲେ, ସେ ମାଳିତେଳ କରନ୍ତି ଆଜ୍ଞା ଭଜନ କରନ୍ତି। ଗାଁର ଆଉ କେଉଁ ଲୋକ ନା କାହିଁକି କହିଲେନି, ଆମେ ଜାଣୁ ସେ ଭକ୍ତର ଗୁଣ କ'ଣ, କିଛି ସଂସାର ଦୋଷ ଅଛି, କିନ୍ତୁ କହି ଆଜ୍ଞା ଆପଣଙ୍କର ଜଣେ ଭକ୍ତ ଥିଲେ, ସେଇଟା ଠାକୁରଙ୍କୁ ଡାକନ୍ତି, ଆରତି କରନ୍ତି, ଆପଣ ଭଳିଆ ସେ ତିଳକ କରନ୍ତି। ସେ ଗାଁର କେଉଁ ସତ୍ଗୁଣ ଲୋକର ନା କହିଲେ ଆମ ଗାଁରେ ଆଜ୍ଞା ଆଇଏଏସ୍ ଅଫିସର ହେଇଛନ୍ତି, ସେ କହିଲେ ଆପଣଙ୍କର ଭକ୍ତ ଥିଲେ। ଜଗତରେ ଭକ୍ତ ହେଇଗଲେ ସବୁ ଦୁର୍ଗୁଣ ଚାଲିଯିବ, ସମସ୍ତ ସଦ୍ଗୁଣ ଆସିବ, କାରଣ ଭକ୍ତି ମହାରାଣୀଙ୍କ ଆଶ୍ରୟ କହିଲେ ଆଜି ଆସିନି ତ କାଲି ପ୍ରଭୁ କରୋନା କରିଦେଲେ ଆସିଯିବ, ଭକ୍ତି ମହାରାଣୀ କରୋନା କରିଦେଲେ, ବ୍ୟାଳାଶ୍ରୟ ବି ବିକଳାପି ଫଳ ବି ନାହିଁ, କେତେକରେ ଫଳ ଅଛି କି ଫଳ ବି ନାହିଁ, ଶକଣ୍ଟକା ଅପି ପୁରା କଣ୍ଟକ ଭରି ହେଇକି ରହିଯିବ, ଆଉ କେବଳ ଏତିକି ନୁହେଁ ବକ୍ରା ଅପି ବଙ୍କା ବି କେବଳ ସେତିକି ନାହିଁ, ପଙ୍କିଳ ଭରା ଅପି ଦୁରାସାଦ ଅପି, କେତେଟା ଦୋଷ ଦେଖନ୍ତୁ କ'ଣ, ପଙ୍କିଳ ପଙ୍କିଳ ଜାଗାରେ ଯିବ, ଆଉ ଦୁରାସଦ ପାଇବା ବି କଷ୍ଟ, ଏ ସାପ ବଣ ସାପ ତାଙ୍କର ଥିବେ, ଏଣେ କଣ୍ଟକ ତ କିଏ ଆଣିବ, କିନ୍ତୁ ଗନ୍ଧେନ ବନ୍ଧୁଅସି ଗନ୍ଧେନ ବନ୍ଧୁଅସି କେତକି ସର୍ବଜନ୍ତାରମ ଏକ ଗୁଣ ଖଳୁ ହନନ୍ତି ସମସ୍ତ ଦୋଷ, ଗୋଟିଏ ଗୁଣ ସବୁ ଦୋଷକୁ ତାର କାଟିଦେଲା, କ'ଣ ସେ ସମସ୍ତଙ୍କର ବନ୍ଧୁ ହେଇଗଲା, ତା କତିରେ ସବୁ ଶତ୍ରୁ ଜିନିଷ ରହୁଛନ୍ତି, ତା କତିରେ ସବୁ ଶତ୍ରୁ ଜିନିଷ, ସର୍ପ ରହୁଛନ୍ତି, କଣ୍ଟକ ରହୁଛି, କାଦୁଅ ରହୁଛି, ଯେଉଁଟା ସବୁ ଖରାପ ଜିନିଷ, କିଏ ଆଦର କରିବେ ନା, କିନ୍ତୁ ସେ ସିଏ ଜଗତର ସମସ୍ତଙ୍କର ବନ୍ଧୁ ହେଇଗଲା, କାହିଁକି ତା ଗନ୍ଧ ଯୋଗୁଁ, ଗନ୍ଧେନ ବନ୍ଧୁ ଅସି କେତକି ସର୍ବଜନ୍ତା ଆରମ ଏକ ଗୁଣ ଖଳୁ ହନନ୍ତି ନିହନ୍ତି ସର୍ବଦୋଷ। ଶିବଜୀଙ୍କର, ଶିବଜୀଙ୍କର କେଉଁ ଭଲ ଗୁଣ ଅଛି ଆପଣ କିଏ ଜଣେ ହାତ ଟେକି କହିଲେ, ହଁ ଆଜ୍ଞା ଶିବଜୀ ଏଇ ଆମଠାରୁ ଏଇ ଗୁଣର ଷ୍ଟାଣ୍ଡାର୍ଡରେ ବଡ଼ କୁହନ୍ତୁ, ବେଶଭୂଷାର ବାହାର କଥା, ମୁଁ ଆତ୍ମ କଥା କୁହନି ସ୍ୱର କଥା, ସ୍ତ୍ରୀ ଥାଉ ଥାଉ କେତେବେଳେ ବାଘ ଚମ କେତେବେଳେ ପୁରା ଖୋଲା ପୁରା ଉନ୍ମତ ହେଇଯାଉଛି, କେତେବେଳେ ଯଦି ମିଳିଗଲା ନା ସଂକର୍ଷଣଙ୍କର ରସ ସିଏ ବ୍ୟାଘ୍ର ଚର୍ମ ପିନ୍ଧିନଥିବେ। ସ୍ନାନ କଥା କ'ଣ କହିବା, ଡେଲି ଭୂତପ୍ରେତ ମାନେ ଯାଇଥିବେ ସେ ଡେଲି ସଦ୍ୟ ଭସ୍ମ ଆଣିକି ଦେହରେ ପଡ଼ିବେ, ସ୍ନାନ ହେଲା ତାଙ୍କର ସେଇଟା ସଦ୍ୟ ଭସ୍ମ, ଆଜି ବି କାଶୀର କାଶୀ ବିଶ୍ୱନାଥଙ୍କୁ ଡେଲି ସଦ୍ୟ ଭସ୍ମ ଦିଆହେଉଛି, ଆଜି ବି ଫୁଲମାଳ ବିଷ୍ଣୁ ପିନ୍ଧିବେ ଫୁଲମାଳ, ସିଏ ପିନ୍ଧିବେ ମୁଣ୍ଡମାଳ, ଆଉ ମୁଣ୍ଡ ଫୁଣ୍ଡ କୁଣ୍ଡିଆ କଥା କ'ଣ କହିବା, ତାଙ୍କର ତ ସେଇଠି ପୁରା ରହିଲା ଜଟା, କେଉଁ ଗୁଣଟା ଭଲ କୁହନ୍ତୁ, ଆଉ ହେଲା ଭଲ ଲୋକଙ୍କ ସାଙ୍ଗରେ ରୁହନ୍ତୁ, ଭଲ ଲୋକଙ୍କ ସାଙ୍ଗରେ ସବୁ ଭୂତପ୍ରେତ ବଦମାସ ତାଙ୍କ ଚାରିକର, ସବୁ ତାଙ୍କ ଚାରିକର ସବୁ ଖରାପ ଗୁଣ, କିନ୍ତୁ ଶିବମ ଶିବମ ଭୂତୁଆ ଶିବ ଆଜି ଶିବ ହେଲେ, ଶିବ ଆଜି ମଙ୍ଗଳମୟ ହେଇଗଲେ କେବଳ ଭଗବାନଙ୍କର ନାମ ଆଉ ଭଗବାନଙ୍କର ଚରଣ ଜଳକୁ ଧରିକି, ଗଙ୍ଗାଙ୍କୁ ମସ୍ତକରେ ଧରିଲେ, ପଞ୍ଚମୁଖେ ରାମ ନାମ କରେ ତ୍ରିପୁରାରି, ନାମ ଭଗବାନଙ୍କର ସେ ବି ଦେଖନ୍ତି ସେଥିପାଇଁ ଧ୍ୟାନ ନେତ୍ରରେ ବସିଛନ୍, ତୃତୀୟ ନୟନ ଖୋଲନ୍ତି ନା, ସେ କେବଳ ପ୍ରଳୟ ସମୟରେ ଖୋଲିବେ ଆଉ ସବୁବେଳେ ଧ୍ୟାନ ନେତ୍ରରେ ବସିବେ। ଆଜି ଶିବ ଶିବ ହେଇଗଲେ କେବଳ ହରିଭକ୍ତିଙ୍କୁ ଆଶ୍ରୟ କରି, ଏକ ଗୁଣା ଖଳୁ ନିହନ୍ତି ସମସ୍ତ ଦୋଷ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ସବୁ ଦୋଷ ଚାଲିବ। ଏ ଗୋଟିଏ ଗୁଣ ହରିଙ୍କର ଭକ୍ତ ହେଇଗଲେ। ଦେଖନ୍ ମୁଖ ନିଜ ମୁଖରେ ବର୍ତ୍ତମାନ ଦେବରାଜ ଇନ୍ଦ୍ର ସ୍ୱର୍ଗକୁ ନିନ୍ଦା କରିବେ, ନିଜ ମୁଖରେ ଇନ୍ଦ୍ର ଇନ୍ଦ୍ର ଲୋକକୁ ଇନ୍ଦ୍ର ପୋଷ୍ଟକୁ ନିନ୍ଦା କରିବେ, କିନ୍ତୁ ଅସୁର କୂଳରେ ଜନ୍ମ ହେଇଥିବା ବୃତ୍ତାସୁରକୁ ପ୍ରଶଂସା କରୁଛନ୍। ପ୍ରଶଂସା ନାହିଁ, ଏ ତ ବହୁତ ପ୍ରିୟ ଶ୍ଳୋକ, ବହୁତ ସୁନ୍ଦର ଟର୍ମ ଲଗେଇଛନ୍ତି ଏଥିରେ। ଓହୋ ଦାନବ ସିଦ୍ଧସି ଯସ୍ୟତେ ମତିରିଦୃଶି ଭକ୍ତଂ ସର୍ବାତ୍ମନାତ୍ମାନଂ ସୃହୃଦଂ ଜଗଦୀଶ୍ୱରଂ। ଓହୋ ଆଶ୍ଚର୍ଯ୍ୟ, ଓହୋ ଇନ୍ଦ୍ର ଆଶ୍ଚର୍ଯ୍ୟ ହେଉଛନ୍ତି, ତାଙ୍କ ମୁହଁରେ କହୁଛନ୍ତି, ଦେବତାମାନେ ଅପେକ୍ଷା କରିଛନ୍ତି। ଓହୋ ଦାନବ, ଇଏ ଅସୁର କୂଳରେ ଜନ୍ମ ହେଇଛନ୍ତି, କିନ୍ତୁ ସିଦ୍ଧ ସି ଇଏ ସାଧକ ନୁହନ୍ତି, ଇଏ ବିଷୟ ଅସୁରମାନେ ବିଷୟ ହୁଅନ୍ତି, ସାଧକ ସ୍ଥିତି ବି ଯାଇପାରନ୍ତି ନା, କିନ୍ତୁ ଇଏ ସିଦ୍ଧ ସି ସିଦ୍ଧ ଦୁଇ ପ୍ରକାର ବିଜୟଧୂତ ଟିକା ରଚନା କଲେ। ସିଧେ ସିଦ୍ଧୋସି ଶବ୍ଦର ଏଠି ଅର୍ଥ ଜୀବନ ମୁକ୍ତ, ବଞ୍ଚୁ ବଞ୍ଚୁ ସେ ମୁକ୍ତ, ବଞ୍ଚୁ ବଞ୍ଚୁ ସେ ମୁକ୍ତ, ଜୀବନ ମୁକ୍ତ ସିଦ୍ଧ କହୁଛନ୍ତି, ଜୀବନ ମୁକ୍ତ, ଜୀବନ ମୁକ୍ତ ଦ୍ୱିବିଧା, ଜୀବନ ମୁକ୍ତ ବି ଦ୍ୱିବିଧ, ଜୀବନ ମୁକ୍ତ ଜାତି ଏବ ସିଦ୍ଧ ସ୍ୟାତ ସାଧିତ ଅପିସ୍ୟା, କେହି ସାଧନ କରିକି ଜୀବନ ମୁକ୍ତ ହୁଅନ୍ତି, କେହି ସିଦ୍ଧରେ ଜୀବନ ମୁକ୍ତ, ତାଙ୍କ ସ୍ୱାଭାବିକ ସେ ସିଦ୍ଧ ହେଇଥାନ୍ତି କହିଲେ ଇଏ ସେ ନୁହନ୍ତି, ଇଏ ହେଉଛି ଓହୋ ଦାନବେ ଓହୋ ଦାନବ ସିଦ୍ଧ ସି ଦାନବ କୂଳରେ ଜନ୍ମ ହେଇକି ସିଦ୍ଧ ହେଇଗଲା, କିନ୍ତୁ ମୁଁ ଇନ୍ଦ୍ର ଦେବକୂଳରେ ଜନ୍ମ ହେଇକି ମୁଁ ସିଦ୍ଧ ନୁହେଁ, ମୁଁ କଚା ହେଇଗଲି। ସିଦ୍ଧ ଶବ୍ଦ ଅର୍ଥ କ'ଣ ବୁଝିପାରୁଛନ୍ତି, କେହି ସିଦ୍ଧ ନହେଲେ ଭଗବାନଙ୍କୁ ପାଇପାରିବେ ନା, ବୈକୁଣ୍ଠକୁ ଯାଇପାରିବେ ନା, କେହି ଅର୍ଣ୍ଣ ହେଇଛି, ଅର୍ଣ୍ଣଟା ଅଧା ଫୁଟିଛି, ଯିଏ ଅର୍ଣ୍ଣ ବସେଇଥିବା ଲୋକ ସେ ମା ତାକୁ କୁହାଯିବ ତୁ ଟିକେ ଅଧା ଫୁଟେଇଛନ୍ତି ତୁମେ ସେଟାକୁ ନିଜେ ଖାଅ, ତୋର ତୋର ଟାଇମ ହେଇଗଲେ, ସେ ଖାଇବ, ସେ ତ ସ୍ୱାମୀଙ୍କୁ ପରଶିବ ପିଲାଙ୍କୁ ପରଶିବ ପରଶିବ ସେ ସିଦ୍ଧ ହେଇଗଲେ, ଗାଁରେ ସେ ଦେଖିଲେ ଅର୍ଣ୍ଣଟା ସିଦ୍ଧ ହେଲା କି ନାହିଁ, ଗାଁ ଗୋଟେ ଭାଷା ହେଉଛି ଏଇଟା ସିଦ୍ଧ ହେଲା କି ନାହିଁ କୁହା ସାଧୁ ଭାଷା, ସିଦ୍ଧ ହେଲା ପରେ ଯେମିତି ଅର୍ଣ୍ଣ ସିଦ୍ଧ ହେଇଗଲା ପରେ ଭକ୍ତ ତାକୁ ନେଉଛି ଭଗବାନଙ୍କୁ ଅର୍ପଣ, ସେ ସେବାର ଯୋଗ୍ୟ ହେଉଛି, ସାଧକ ଭଗବାନଙ୍କର ସେବାର ଯୋଗ୍ୟ ନୁହେଁ, ଭଗବାନଙ୍କ ପ୍ରୀତିମୟୀ ପ୍ରେମମୟୀ ଅନ୍ତରଙ୍ଗ ସେବାର ଗୋଲୋକ ବୃନ୍ଦାବନ ସେବାର ସେ ଯୋଗ୍ୟ ନୁହେଁ, ସେ ସିଦ୍ଧ ହେବ। ତାକୁ ଆଚାର୍ଯ୍ୟ ଯେମିତି ପୂଜାରୀ ତାଙ୍କୁ ଅର୍ଣ୍ଣଙ୍କୁ ପାତ୍ରରେ ସଜେଇ ନେଇକି ଭଗବାନଙ୍କୁ ଅର୍ପଣ କରୁଛି, ଆଚାର୍ଯ୍ୟ ଗୁରୁଦେବ ସେ ସିଦ୍ଧ ଭକ୍ତଙ୍କୁ ନେଇକି ପାତ୍ର ନେଇ ଭଗବାନଙ୍କ ସେବାର ଲଗେଇ ପ୍ରଭୁ ଆପଣଙ୍କୁ ଗ୍ରହଣ କର। ସିଦ୍ଧ ହୋସି ଓହୋ ଦାନବ ସିଦ୍ଧ ହୋସି ହେ ଦାନବ ଇତି ସମ୍ବୋଧନେନ ନିକୃଷ୍ଟତ୍ୱେନ ଅନଧିକାରିତ୍ୱାତ୍, ନିକୃଷ୍ଟ ଅନଧିକାରୀ ହେଇକି ସିଦ୍ଧ ହେଇଗଲେ, ଏ ଦାନବକୁଳ ଜନ୍ମ ହେଇକି ଜନ୍ମନା ନିକୃଷ୍ଟ ବି ତ୍ୱାଂ ସିଦ୍ଧ କୃତାର୍ଥ ଅସି ଇତି ଆଶ୍ଚର୍ଯ୍ୟମ। ଏ ଯେଉଁ କହିଲେ ନା ଓହୋ ଓହୋ ଶବ୍ଦ ଅର୍ଥ ଏହା, କାହିଁକି ଆଶ୍ଚର୍ଯ୍ୟ ହେଇଗଲେ, ଆରେ ଜନ୍ମରେ ନିକୃଷ୍ଟ ଅଧିକାର ନାହିଁ କିନ୍ତୁ ସିଦ୍ଧ ହେଇଗଲେ, ଓହୋ ଦାନବ ସିଦ୍ଧ ଅସି କାହିଁକି ସିଦ୍ଧ ହେଲା ନା, ଯସ୍ୟାତେ ମତିର ଇଦୃଶି ନନୁ କଥମ ମମ କୃତାର୍ଥ ଇତି ଉପେକ୍ଷା ମାହ, ମୃତ ଯଦି ପଚାରେ ମୋତେ କାହିଁକି ତୁମେ କୃତାର୍ଥ କରିକି ଏତେ ପ୍ରଶଂସା କରି କହୁଛ ନା, ଯସ୍ୟ ତବ ଅସ୍ମିନ୍ ସଙ୍କଟ ସ୍ଥାନେ ଅପି ଇଦୃଶିଂ ବିବେକ ଧୈର୍ଯ୍ୟ ଭକ୍ତ୍ୟାଦି ଯୁକ୍ତମ ଅଲୌକିକ ମତି। ମୁଁ ଭକ୍ତି ବହୁତ ଭକ୍ତ ବହୁତ ଦେଖିଛି, ମୁଁ ବା ଭକ୍ତ, ମୁଁ କ'ଣ ଭକ୍ତ ଦେଖିନି, ଭକ୍ତ ଅନୁକୂଳ ସମୟରେ ଭଗବାନ ଡାକିପାରିବ, ତାର ଘରେ ସବୁ ଠିକ୍ ଅଛି, ଖାଇବାକୁ ଅଛି, ଶରୀର ଠିକ୍ ଅଛି, ପିଲା ଛୁଆ ଠିକ୍ ଅଛନ୍ତି, ବନ୍ଧୁବାନ୍ଧବ ଠିକ୍ ଅଛି, ସେ ଭଗବାନ ଡାକିବ, କିନ୍ତୁ ତୁମ ଭଳି ଭକ୍ତକୁ ମୁଁ ଦେଖୁଛି ଯିଏ ଅଲୌକିକ ଭକ୍ତ, ଏଠି କହିଲି ଯସ୍ୟାତେ ମତେ ଦୃଶିମ୍ ଯସ୍ୟତବ ଅସ୍ମିନ୍ ସଙ୍କଟ ସ୍ଥାନେ, ଗୋଟେ ସଙ୍କଟ ସ୍ଥାନରେ ତୁମେ ଠିଆ ହେଇଛ, ତୁମର ମୃତ୍ୟୁ ସ୍ଥାନରେ ତୁମେ ଠିଆ ହେଇଛ। ମୁଁ ତୁମକୁ ମାରିବି, ମାରିବାର କାରଣ ତୁମେ ଜାଣିଛ, ଏ ମାରିବାର ଅସ୍ତ୍ର ବି ଜାଣିଛ, ଏ ବଜ୍ର। ଏତେ ବଡ଼ ସଙ୍କଟ ସ୍ଥାନରେ ତୁମେ ହରିଭକ୍ତି କରୁଛ। କିଏ କେତେ ବିପରୀତ ସ୍ଥିତିରେ, ପ୍ରତିକୂଳ ସ୍ଥିତିରେ ରହିକି ହରିଭଜନ କରୁଛି, ତାର ସେତିକି ହେଉଛି ଭଗବାନଙ୍କ ପ୍ରତି ଦୃଢ଼ତା, ପ୍ରିୟତା। ଅନୁକୂଳରେ ହରିଭଜନ ହୁଏ ନା, ଏଇଟା ଭୁଲ ଜିନିଷ। ମୋର ପିଲା ଠିକ, ମୋ ଚାକିରି ଠିକ ହେଇଗଲେ, ମୋର ପିଲା ଠିକ ହେଇଗଲେ, ମୋର ଘର ଠିକ ହେଇଗଲେ, ମୋର ସବୁ ଠିକ ହେଲେ ମୁଁ ଭଜନ କରିବି। ତୁମର ଠିକ ହେବନି, ତୁମେ ଭଜନ କରିପାରିବନି। ନଦୀ ଗଙ୍ଗା ଶୁଖିବନି କି ଗଙ୍ଗା ପାର ହେଇପାରିବ। ତୁମର କ'ଣ ଖରାଦିନ ଶୁଖିବ ନା କ'ଣ? ତୁମେ ଆଶା କରିଦିଅ ଗଙ୍ଗା ଖରାଦିନ ଶୁଖିଯିବ। ଗଙ୍ଗା ତ ଖରାଦିନ ପାଣି ବେଶୀ ବଢ଼ିବ, ହିମାଳୟରୁ ବରଫତର ହେଇକି ଆସିବ। ତୁମେ ଭାବିଦିଅ ପୁଅଟା ବାହା ହେଇଗଲେ, ବୋଧହୁଏ ମୋ ସ୍ତ୍ରୀକି ରେଷ୍ଟ ମିଳିବ, ଆଉ ମୁଁ ତାଙ୍କୁ ଛାଡ଼ିଦେଇକି ମୋର ବୃନ୍ଦାବନ ପଳେଇବି। ପୁଅ ବାହା ହେଇଗଲା ପରେ ସେ ଆଗେ ବାପାର ମିଲ୍ଟାକୁ ବନ୍ଦ କରିବ। ଆଗେ ଶ୍ୱଶୁରର ମିଲ୍ଟାକୁ ବନ୍ଦ କରିଦେଲେ, ଶାଶୁ ମିଲ୍ ବନ୍ଦ କଲେ ଅଡ଼ୁଆ ନା, ଶ୍ୱଶୁର ମିଲ୍ଟାକୁ ବନ୍ଦ କରିଦେଲା ମାନେ ସେ ବଳେ ବୁଢ଼ିକି ଧରିକି ଏଠୁ ବାହାରିକି ଯିବ। ବୁଢ଼ା କହିବାରେ ମୋତେ ତ ଇଏ ପଚାରୁନି, ଆଉ ମୋ ସ୍ତ୍ରୀ କ'ଣ ପଚାରିବ? ସେ ବୁଢ଼ା ସେଠୁ ବଳ ରହିଲା ମାୟାର ଅଟକିଲା। ଯଦି ବୁଢ଼ାକୁ ଆରାମସେ ଖାଇ ଦିଅନ୍ତା, ସେ କଥା ଠିକ୍ ଅଛି, ମୋତେ ଇଏ ପଚାରୁଛି, ମୋ ସ୍ତ୍ରୀକି ନିଶ୍ଚିତ ପଚାରେ, ମୁଁ ପଳେଇମି ଛାଡ଼ିକି ଆଉ ନା। ଆଗେ ବୁଢ଼ା ମିଲ୍ଟାକୁ ବନ୍ଦ କରିବ, ସେଠୁ ବୁଢ଼ାର ଯେହେତୁ ଜୀବନସାରା ସମ୍ପର୍କ, ସେ କହିବାରେ ମୋତେ ତ ଇଏ ଖାଇବାକୁ ଦେଲେ, ମୋ ସ୍ତ୍ରୀ କ'ଣ ଖାଇବାକୁ ଦେବ? ଅଟକିଲା ଘରେ, ସମସ୍ୟା ଯିବନି କି ହରିଭଜନ ହବ, ସେଥିପାଇଁ ସେ ଏଇଠି କଥା କହୁଛନ୍ତି। ସଙ୍କଟ ସ୍ଥାନରେ ତୁମେ ଡାକିପାରୁଛ ହରିଙ୍କୁ, କିଏ କେତେ ବିପରୀତ ପ୍ରତିକୂଳରେ ପ୍ରଭୁଙ୍କୁ ଡାକୁଛି, ସେଇଟା ହେଉଛି ପ୍ରଭୁଙ୍କ ପ୍ରତି ତାଙ୍କର ପ୍ରୀତି। ପ୍ରହ୍ଲାଦଙ୍କ ପ୍ରତି ଭଗବାନଙ୍କର ଅଶେଷ ଆଶୀର୍ବାଦ କାହିଁକି ନା, ଅସୁର କୂଳରେ ଏଭଳି ଯେଉଁଠି ହୁ ହୁଙ୍କାର ଅଧମ ଭାଷାର କେବଳ ପ୍ରୟୋଗ ଚାଲିଛି, ଯେଉଁଠି ହରିଙ୍କର ନାମ ନାହିଁ, ପ୍ରହ୍ଲାଦ ସେଇଠି ହରିଭକ୍ତି କରୁଛନ୍ତି। ଏଇଟା ତାଙ୍କର ଭକ୍ତି, ପ୍ରଭୁ ସେଇଥିପାଇଁ ତାଙ୍କୁ ବେଶୀ ଖୁସି ହେଇଗଲେ। ଅସୁର କୂଳରେ ଏ ଚନ୍ଦ୍ରମା କେତେ ବିପରୀତ ପ୍ରତିକୂଳରେ ଆମେ ଭଗବାନ ଡାକିପାରୁଛୁ, ସେଇଟା ତ ପରୀକ୍ଷା। ଆଉ ଅନୁକୂଳରେ କେହି ଭଗବାନ ଡାକିବେନି, ଅନୁକୂଳ କେହି ଡାକିପାରିବେନି। ପରୀକ୍ଷା କରନ୍ତୁ ଆପଣ, ଆପଣଙ୍କର ପିଲା ଯଦି ଭକ୍ତ ହେଇଗଲା, ମାତାଜୀ ଭକ୍ତ, ଟଙ୍କା ପଇସା ସବୁ ଭଲ ମନ୍ଦ ଅଛି, ଆଉ ଭଜନ ହେବନି। ଭଜନ କ'ଣ ଜାଣିଛନ୍ତି ନା, ପୁଅର ଚାକିରି ହେଲା କି ନାହିଁ, ଆଉ ତାର କେଉଁଠି କ'ଣ ହେବ, ଖାଲି ତାର ସୁଖ ଦୁଃଖ ଚାଲିଲା ନା। ସେ ବା କଥାଟା ମାନୁଛି ନା, ସେ ଭଲ ପୁଅଟା କଥା ମାନୁଛି, ଭକ୍ତ ହେଇଗଲା, ଠାକୁରଙ୍କୁ ଡାକୁଛି, ଆସକ୍ତି ଆପଣ ଲାଗିଲା ତା ପାଖରେ, ତାର ସୁଖ ଦୁଃଖ ସିଏ କେଉଁଠି ବାହା ହେବ, କେଉଁଠି କ'ଣ କଲା, କେଉଁଠି ଚାକିରି କଲା, ତା କଥା ଖାଲି ବୁଝିଲେ ରହିଲା, ଅଟିକି ରହିଲା ଗାଡ଼ି ସେଠି। ଭଜନ ହେବନି, ଭଜନ ହେବନି, ଭଜନ କେବଳ ପ୍ରତିକୂଳ ସ୍ଥିତିରେ ହେବ। ଆଉ ପ୍ରତିକୂଳ ସ୍ଥିତିରେ ଯିଏ ଭଗବାନଙ୍କୁ ଡାକିପାରିଲା, ସେ ହେଉଛି ଭକ୍ତ। ଆଉ ସବୁଠୁ ବଡ଼ ପ୍ରତିକୂଳ ସ୍ଥିତିରେ ଅଛନ୍ତି ବୃତ୍ରପ୍ରଭୁ, ଇନ୍ଦ୍ର କହୁଛନ୍ତି ତୁମେ ଦାନବ ଶରୀର ଆଉ ମତି ଇଦୃଶୀ, ଏଇଭଳିଆ ମତି ମୁଁ ଦେଖିନି କୌଣସି ଭକ୍ତର। ଅସ୍ମିନ୍ ସଙ୍କଟ ସ୍ଥାନେ ଅପି ଇଦୃଶୀ ବିବେକ, ସଙ୍କଟ ସ୍ଥାନରେ କାହାର ବିବେକ ରହିବନି। ପରୀକ୍ଷା କରନ୍ତୁ ଆପଣ, ବିବେକଟା ସାଧୁସଙ୍ଗରୁ ଆସେ, ସାଧୁସଙ୍ଗ ଆପଣ କରିଥିବେ କିନ୍ତୁ ସଙ୍କଟ ବେଳେ ଆପଣ ବିବେକ କାମ କରିବେନି। ଲୋକମାନେ ବହୁତ ଶୁଣୁଛନ୍ତି, ଭକ୍ତମାନେ ବହୁତ ଶୁଣୁଛନ୍ତି, କିନ୍ତୁ ସଙ୍କଟ ସ୍ଥିତିରେ ନିଜ ବିବେକ ଖଟେଇ ପାରିବେନି, ଭୁଲଟା କରିଦେବେ ସାଙ୍ଗ ସାଙ୍ଗେ। ବିବେକଟା ସାଧୁସଙ୍ଗରେ ଦୃଢ଼ୀଭୂତ ହୁଏ, ଯେତେ ଜଣେ ସାଧୁସଙ୍ଗରେ ତାର ବିବେକଟା ଅଧିକ ଦୃଢ଼ୀଭୂତ ହେବ। ସେ ନାହିଁ, ରାମଚରିତ ମାନସରେ ସେ ଲେଖିଛନ୍ତି ନା, ସାଧୁ କୃପା ବିନା ସୁଲଭ ନ ସୋଇ, ତା ଆରମ୍ଭ ପଦଟା କ'ଣ, ବିନୁ ସତସଙ୍ଗ ବିବେକ ନ ହୋଇ, ସାଧୁ କୃପା ବିନା ସୁଲଭ ନ ସୋଇ, ସତସଙ୍ଗ ବିନା ବିବେକ ହେବନି, ଆଉ ସତସଙ୍ଗଟା ସାଧୁ କୃପା ବିନା ବି ମିଳିବ। ରାମ କୃପା ବିନା ସୁଲଭ, ରାମ କୃପା ବିନା ସାଧୁସଙ୍ଗ ବି ମିଳିବନି, ଆଉ ସାଧୁସଙ୍ଗ ନ କଲେ ବିବେକ ହେବନି। କିନ୍ତୁ ବିବେକବାନ ଲୋକର ବି ସଙ୍କଟ ସମୟରେ ଧୈର୍ଯ୍ୟ ପଳେଇବ, ଏ ଭୁଲ କାମ କରିଦେବ। କିନ୍ତୁ ମୁଁ ଦେଖିଲି ତୁମେ ଏତେ ଧୈର୍ଯ୍ୟମାନ, ଏତେ ବିବେକୀମାନ, ଏତେ ବଡ଼ ପ୍ରତିକୂଳ ପରିସ୍ଥିତିରେ କିଛି ବି ଭୟ କରିବ, ତୁମେ ସିଦ୍ଧ ଭକ୍ତ। ବିବେକ ଧୈର୍ଯ୍ୟ ଭକ୍ତି ଆଦି ଯୁକ୍ତ ଅଲୌକିକ ମତି, ତୁମର ଅଲୌକିକ ମସ୍ତି କହିଲେ, ତାହେଲେ ମୋର ଏମିତି ମତି ଅଛି, ଏହାର କାରଣ କ'ଣ? ଭଗବାନଙ୍କର ତୁମ ପ୍ରତି ନିରବଚ୍ଛିନ୍ନ ଅନୁଗ୍ରହ ଅଛି, ଏଠି କହୁଛନ୍ତି। ଭଗବତ ଅନୁଗ୍ରହମ ବିନା ଅତ୍ର ଏବ ଅସମ୍ଭବାତ୍, ଭଗବାନଙ୍କର ଯାହା ପ୍ରତି କରୁଣା ନାହିଁ, ସେ କେବେ ବିପରୀତ ପରିସ୍ଥିତିରେ, ସାଧୁଗୁରୁଙ୍କର ଯାହା ପ୍ରତି କରୁଣା ନାହିଁ, ସେ କେବେ ବିପରୀତ ପରିସ୍ଥିତିରେ ଭଜନ କରିପାରିବେ, ସେ ପାଗଳ ହେଇଯିବ। ଆଉ ଭଗବାନଙ୍କର ଯାହା ପ୍ରତି ନିରବଚ୍ଛିନ୍ନ କରୁଣା ଅଛି, ସେ ଯେଉଁ ପରିସ୍ଥିତିରେ ଯେକୌଣସି ଅବସ୍ଥାରେ ଗଲେ ବି ସେ କରୁଣା ଶକ୍ତିଟା କାମ କରିବ। ଆଜି ପ୍ରଭୁପାଦଙ୍କର ଏ ହୋଲି ନେମ୍ ଡେ ପ୍ରଭୁପାଦଜୀ ମହାରାଜ ବିଶ୍ୱରେ ପ୍ରଚାର କରନ୍ତି। ଆପଣ ତାଙ୍କର 70 ବର୍ଷ ବୟସ ଯେତେବେଳେ ବାହାରିଲେ ଯିବା ପାଇଁ ତାଙ୍କୁ ବହୁତ ଲୋକ ଚେକ୍ କରିଛନ୍ତି। ଯିଏ ତାଙ୍କୁ ପାଣି ଜାହାଜରେ ଯିବା ପାଇଁ ସୁମତି ମହାରାଜୀ ଯିଏ ବହୁ କଷ୍ଟରେ ଲେଖିକି ଦେଉଛନ୍ତି, ସେ କହୁଛନ୍ତି ସ୍ୱାମୀଜୀ ତୁମେ ଯାଉଛ ଯାଉଛ, କିନ୍ତୁ ତୁମେ ବୁଢ଼ା ଲୋକ ମରିଗଲେ ମୋତେ ଯେମିତି ପାପ ନ ଲାଗିବ। ମୁଁ ଆପଣଙ୍କୁ ଆଗତରା କହିଦେଉଛି, ମୁଁ କାହିଁକି ପାପର ଭାଗ୍ୟ ହେବି। କହିଲେ ଠିକ୍ ଅଛି ମା, ମୋତେ କାଲି ତୁମେ ସାହାଯ୍ୟ କର, ସବୁ ବିପରୀତ। ଆଉ ଷ୍ଟାର୍ଟ ଏଠୁ ଗଲେ 70 ବର୍ଷରେ ହେଇଗଲାଣି। ବହୁତ କେବଳ ଗୁରୁଙ୍କର କଥା 15 ବର୍ଷ 16 ବର୍ଷ ରହିକି ବ୍ରଜରେ ସବୁ ପ୍ରସ୍ତୁତ କରିଛନ୍ତି, ପ୍ରଚାର କରିବେ, ଯାଉଛନ୍ତି। ଏଣେ ଦେଖିଲାକୁ ଜଳଜାହାଜରେ ଆରମ୍ଭ ହେଇଗଲା, ସେଠି ଯାଇକି ପହଞ୍ଚନ୍ତି। ସେ ଯେଉଁ ଔଷଧ ସେବନ କରୁଥିଲେ ବୟସ ହେଇଗଲେ ନା 70 ବର୍ଷ, ସେଠି ଦେଖିଲାକୁ ବିପରୀତ, ସମ୍ପୂର୍ଣ୍ଣ ବିପରୀତ ପରିସ୍ଥିତି, ବରଫ ଦେଶ, ମାଇନସ୍ ଟେମ୍ପରେଚର, ଖାଦ୍ୟ ସ୍ୱତନ୍ତ୍ର ଅଲଗା, ପରିବେଶ ଅଲଗା, କୋପରେସନ ନାହିଁ, କେଉଁଠି ସଙ୍ଗ ନାହିଁ, ସବୁ ବିପରୀତ ପରିସ୍ଥିତି। ସେଇଥିରେ ସିଏ ଭାଗବତ ଗୋଟିଏ ଟ୍ରଙ୍କ ନେଇଯାଇଥିଲେ, ସେଟା ବିକିବି, ସେଇଥିରେ ମୁଁ ଚଳିବି। ଲାଷ୍ଟ ପର୍ଯ୍ୟନ୍ତ ହେଲାଣି, କେବଳ ଗୋଟିଏ ମାସର ଘରଭଡ଼ା ବାକି ଅଛି, ଏତିକି ପାଖରେ ପଇସା ଅଛି। ଚିନ୍ତା କରିଛନ୍ତି ଠିକ୍ ଅଛି ଭଗବାନ ମୋତେ କିଏ ଏଠି ସାହାଯ୍ୟ ନ କରିବେ, ଲାଷ୍ଟରେ ମୁଁ ଭାରତ ବର୍ଷକୁ ଫେରିବି। କିନ୍ତୁ ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ସେ ଅପେକ୍ଷା କରିଥିଲେ, ସେଇଟା ମୁଁ କରୁଣା ପ୍ରଭୁ କରୁଣା କଲେ ଘରଭଡ଼ା ଦେବାକୁ, ଏଇ ମାସର ଘରଭଡ଼ା ସେ ଯେଉଁଟା ରୁମ୍ଟା ନେଇଥିଲେ ସେଇ ରୁମ୍ରେ ରହିକି ପ୍ରଚାର କରିବା ପାଇଁ ଆରମ୍ଭ କରିଥିଲେ, କିନ୍ତୁ ଭାଗବତ ବିକିଲେ ସେ ଘରଭଡ଼ା ଦେବେ। କିନ୍ତୁ ଦେଖନ୍ ଯେ ପାଣି ଜାହାଜରେ କେତେ ମାସ, 3 ମାସରେ ଯାଇଥିଲେ, ତାଙ୍କ ଦୟାରୁ ଆଜି 3 ଦିନ ବି ନୁହେଁ, 3 ଘଣ୍ଟାରେ ଭକ୍ତ ଯାଇକି ଦିଲ୍ଲୀରେ ପହଞ୍ଚୁଛି। 12 ଘଣ୍ଟାରେ ଆମେରିକାରୁ 2 ଥର ଯା ଆସ କରୁଛି ଫାଷ୍ଟ ଫ୍ଲାଇଟ୍ରେ, ତାଙ୍କର ଦୟାରେ। ସେ ଜାଣିପାରିବେ ପ୍ରଭୁପାଦ କି କଷ୍ଟ କରିଛନ୍, ଜାଣିପାରିବେ ଯେ 3 ମାସରେ ଯାଇକି ଇଏ ବିଦେଶରେ ହରିନାମ କରି ପ୍ରଚାର କରିକି ଆସୁଛନ୍ତି, ସେ ପ୍ରତିକୂଳ ପରିସ୍ଥିତିରେ ପ୍ରଭୁଙ୍କର କରୁଣାକୁ ଅନୁଭବ କରିଛନ୍ତି। ଆଜି 12 ଘଣ୍ଟାରେ ଯାଇକି 2 ଥର ଯାଆସ କରିବେ, ସେ କ'ଣ ବୁଝିବ ଯେ ସେ କହିବେ ଭଗବାନ ମୋତେ ସାହାଯ୍ୟ କରୁଛୁ। ଭଗବାନ ଏମିତି ସାହାଯ୍ୟ କରନ୍ତି ନା, ସେ କଷଟି ପଥର କଷି କଷାଇ ଧନ ଦେବି, ନହେଲେ ବାହୁଡ଼ାଇ ଦେବି। ସେ ବଣିଆ 1 ନମ୍ବର ବଣିଆ କଷିବେ, ଇଏ କେତେ ପରସେଣ୍ଟର ଓହୋ ଦାନବ ସିଦ୍ଧ ସି, ଇଏ ବଣିଆ ଲୋକ ଭଳିଆ କହିଦେଉଛନ୍ତି, ତୁମେ ସିଦ୍ଧ ଲୋକ ନା, ମୁଁ କାହିଁକି ସିଦ୍ଧ, ଯଶ୍ୟାତି ମତି ଦୃଶ୍ୟ, ତୁମର ଯେଭଳି ମତି ଅଛି ଅସୁର କୂଳର ଲୋକଙ୍କର, ଦେବତା ଲୋକଙ୍କର କାହାର ନାହିଁ। ଆଉ ଦେବତା କଥା କ'ଣ କହିବି, କୌଣସି ଭକ୍ତକୁ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି, ଇନ୍ଦ୍ର କହୁଛନ୍ତି। ଏଭଳି ପରିସ୍ଥିତି, ସଙ୍କଟ ପରିସ୍ଥିତିରେ ବିବେକ, ଧୈର୍ଯ୍ୟ, ଜ୍ଞାନ, ବୈରାଗ୍ୟ, ସର୍ବପ୍ରତି ଏତେ ବଡ଼ ବୈରାଗ୍ୟ, ନିଷ୍କାମ ବୈରାଗ୍ୟ ମୁଁ କାହାକୁ ଦେଖିବି, ଏଇଟା ଅସମ୍ଭବ ଭଗବାନଙ୍କ ଅନୁଗ୍ରହ ବିନା। ତେଣୁ ତୁମ ପ୍ରତି ପ୍ରଭୁଙ୍କର ସମ୍ପୂର୍ଣ୍ଣ ଅନୁଗ୍ରହ ଅଛି। ଏବଂ ତାପରେ ସୁନ୍ଦର କଥା କହିଲେ, 3ଟି କଥା କହିଲେ, 3ଟି ପ୍ରବଚନ ପରେ ବନ୍ଦ କରିବେ, ତାପରେ ପୁଣି ଯୁଦ୍ଧ ଆରମ୍ଭ ହେଇଯିବ। କାରଣ ଯଦି ପ୍ରବଚନ 2 ଜଣଙ୍କର ଚାଲିବ, ଇନ୍ଦ୍ର ଯଦି କହିଲେ ମୁଁ ଯଦି କେବଳ ଏଠି ପ୍ରବଚନ କରିବି ତାହେଲେ ଆଉ ଯୁଦ୍ଧ କ୍ଷେତ୍ର ହେବନି। ବୃତ ବି ଚିନ୍ତା କରୁଛନ୍ତି, ଆମେ 2 ଜଣ ପ୍ରିଚିଂ କରିବା, ଏଇଟା ତ ସଭା ହେଇଯିବ, ଏଇଟା ତ ଭାଗବତ ସଭା ହେଇଯିବ, ଭାଗବତ ସଭା ନୁହେଁ ଏଇଟା, ଏଇଟା ତୁମର ଜୟ, ତୁମେ ଜିତିବା ପାଇଁ ଆସିଛ, ମୁଁ ମରିବା ପାଇଁ ଆସିଛି, ଏଠି ପ୍ରିଚିଂ ଦରକାର ନାହିଁ, ଅସ୍ତ୍ର ଚଲାଅ, ଅସ୍ତ୍ର ଉଠେ। ଭବାନ ତାର୍ଷିତ ମାୟାମ ବୈବୈଷ୍ଣବୀଜନ ମୋହିନମ ଯତ ବିହାୟ ସୁରଭାବମ ମହାପୁରୁଷତାଙ୍ଗତା। ଇନ୍ଦ୍ର ନିଜେ କହୁଛନ୍ତି, ମୁଁ ମାୟାରେ ପଡ଼ିଛି, ତୁମେ ବିଷ୍ଣୁଙ୍କୁ ପାଇଛ, ନିଜେ ମୁଖରେ କହୁଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ବି ମାୟାରେ ପଡ଼ିଛି, ତୁମେ କିନ୍ତୁ ମାୟାରୁ ମୁକ୍ତ ହେଇଯାଇଛ ଅସୁର ଶରୀରରେ, ତେଣୁ ତୁମେ ଯେହେତୁ ସିଦ୍ଧ, ଭବାନ ଅତର୍ଷିତ ମାୟାମ, ଅତାର୍ଷିତ ମାୟାମ, ତୁମେ ଅତିକ୍ରମ କରିସାରିଛ। କେଉଁ ମାୟାକୁ ନା, ବୈଷ୍ଣବୀ ଜନମୋହିନୀ, ଭଗବାନ ବିଷ୍ଣୁଙ୍କର ଜନମୋହିନୀ ମାୟାକୁ ତୁମେ ଅତିକ୍ରମ କରିଯାଇଛ। ତା ମାନେ ମାୟା ବି ବିଷ୍ଣୁଙ୍କର ମାୟା ଦେବଲୋକ ଇନ୍ଦ୍ରଙ୍କୁ ବି ଧରିକି ରଖିଛ। ଆଉ ଭଗବାନଙ୍କର କରୁଣା ବିନା କେହି ମାୟାକୁ ଯାଇପାରିବେନି। ଭଗବାନଙ୍କର କେଉଁ କରୁଣା, ଅନନ୍ୟ କରୁଣା। ଯେତେବେଳେ ମାୟାକୁ ଅତିକ୍ରମ କରିବାର ଉପାୟ କହିଲେ ଭଗବାନ କ'ଣ କହିଲେ, ମାମ ଏବ ହି ଯେ ପ୍ରପଦ୍ୟନ୍ତି, ସେ ସମସ୍ତ ଶ୍ଳୋକର ଅର୍ଥ କେବଳ ଏବ ଶବ୍ଦରେ ରହିଲା, କେବଳ ଏବ ଶବ୍ଦରେ, ମୋର ଏକମାତ୍ର ଅନନ୍ୟ ଶରଣରେ ଯିଏ ଅଛି, ଏବ ମାମ ଏବ ହିଜେ ପ୍ରପଦ୍ୟନ୍ତେ ମୋର ଶରଣ ଏକମାତ୍ର ମୋର ଶରଣ ସେ ମାୟାକୁ ଧରିପାରିବ ମୁଁ ମାୟାର ଅଛି ଆଜି ପର୍ଯ୍ୟନ୍ତ ଇନ୍ଦ୍ର କହୁଛି ଭବାନ ଜନମୋହିନୀ ବୈଷ୍ଣବୀ ମାୟା ଅତର୍ଷିତା ଜିତବାନ ଯସ୍ମାତ୍ ଆସୁର ମୁଁ ଯେ ମାୟାକୁ ଜିତି ଯାଇଛି ତୁମେ କେମିତି ଜାଣିଲ ବୃତ୍ରପ୍ରବୋଧି ପଚାରି ମୁଁ ମାୟାକୁ ଜିତି ଯାଇଛି ତୁମେ କେମିତି ଜାଣିଲ ନା ଯତ ବିହାୟମ ଆସୁର ଭାବ ତୁମର ଆସୁର ଭାବ କିଛି ନାହିଁ ଆସୁର ଭାବ କ'ଣ ଦମ୍ଭ ଦର୍ପ ଅଭିମାନ ଅଛ କ୍ରୋଧ ପାରୁଷ ଏବ ଜ୍ଞାନ ଚାବିଜାତ ସେ ପାର୍ଥ ସମ୍ପଦା ଆସୁରୀ ତୁମର ଦମ୍ଭ ନାହିଁ ତୁମର ଦର୍ପ ନାହିଁ ତୁମର ଏଗୁଡ଼ିକ କିଛି ନାହିଁ ତାକୁ ତ୍ୟାଗ କରିଦେଇଛ ହେଲା ମୁଁ ଆସୁରୀ ଭାଗ ତ୍ୟାଗ କରିଦେଇଛି ମୋର ପତ୍ର କେଉଁ ଗୁଣ ଅଛି ବୋଲି ତୁମେ ଜାଣିଛ ନା ମହାପୁରୁଷ ସମ୍ପଦା ତୁମର ମହାପୁରୁଷ ଗୁଣ ଅଛି କହିଲେ ମୋର ମହାପୁରୁଷ ଗୁଣ ଅଛି ବୋଲି ତୁମେ କେମିତି ଜାଣିଲ ସେ ଚାଣକ୍ୟ ନାହିଁ ଏ ଗୋଟେ ନୀତିଶାସ୍ତ୍ରରେ ଅଛି ମୂର୍ଖକୁ କ'ଣ କରିବା ଦରକାର ପଣ୍ଡିତକୁ କ'ଣ କରିବା ଦରକାର ମୂର୍ଖ ପଣ୍ଡିତ ଦୁଇଜଣକୁ ଏକା ଜାଗାରେ ବସେଇ ଦିଆଯିବ କହିବ କି ପାଟି ପିଟା ଫୁଲମାଳା ମୂର୍ଖକୁ ବେଶୀ ମିଳିବ ପଣ୍ଡିତ ଗୋଟେ ଫୁଲମାଳା ପାଇବ ସିଏ କଥା କହିବା ଲୋକ ସେ ଛାଟି ଖାଲି ଛାଟି ପିଟି ହବ ପାଟି ବନ୍ଦ କରି ତାକୁ ଲୋକ ବେଶୀ ଫୁଲ ମାଳିଲେ ପାଟି ଖୋଲିଲେ ସେ ଜଣାପଡ଼ିବ ସେ କେତେ ପଣ୍ଡିତ କେତେ ମୂର୍ଖ ସେ ନୀତିଶାସ୍ତ୍ରରେ କୁହାଯାଉଛି ତେଣୁ ମୂର୍ଖ ସବୁବେଳେ ପାଟି ବନ୍ଦ କରି ରହିବା ଦରକାର କାରଣ ସେ କେଉଁ କେଉଁ ଭୁଲ କଥାଟା କହିଦେବ ସେ ନୀତିଶାସ୍ତ୍ରରେ ଲେଖିଦେବ ମୂର୍ଖ ସବୁବେଳେ ଜାଣିଛ ଆମେ ମୂର୍ଖ ଲୋକ ଆମେ କିଛି କହିବା କହିଲା ମାନେ ଅଡ଼ୁଆ ହେଇଯିବ ଭୁଲ କହିଦେବା ଗାଁ ଗାଁ ଗହଳିରେ ବି ଅଛି କେଉଁ କହିଦେଉଛି ମୁଁ ଛୋଟ କଥାଟେ ମନ ପଡ଼ିଯାଏ ଚିନ୍ତା କରିକି ମୁଁ ଆସୁନା ଆମର ଛୋଟ ପିଲାର କଥା ମୁଁ କହୁଛି ଗୋଟେ ଗାଁରେ ଆମର ଘର ପାଖରେ ସେ ଗରିବ ଘରର ତାର ବାପା ମା ଗରିବ ତାର ଝିଅଟି ଅଛି କିନ୍ତୁ ବିବାହ କରିବା ପାଇଁ ତାଙ୍କର ବିଲକୁଲ ପଇସା ପତ୍ର ନାହିଁ ସେ ଝିଅ ପାଠ ବି ପଢ଼ୁନି ତାକୁ ବାପା ମା ମାନେ ଚୁପ କହିଥିଲେ ଶିଖେଇଥିଲେ ସମସ୍ତେ କହିଲେ ଯେତେବେଳେ ଯଦି ପଚାରିବେ କ'ଣ ପଢ଼ିଛୁ ତୁ ଚୁପଚାପ ରହିବୁ କିଛି କହିବୁନି କାରଣ ଏଇ ହୁଣ୍ଡିଟା ସବୁ କହିଦେବ ତୁ କହିଦେଲେ ଦେଖା ଆମେ ତାକୁ ରାଜି କରିଦେଇଛୁ ତୁ ଟିକେ ଦେଖିବା ପାଇଁ ଭଲ କିନ୍ତୁ ପାଠ ପାଠ ପଢ଼ୁନୁ ସେ ଚାକିରି କରିଛି ନା ତୁ କିଛି କହିଦେଲେ ଆମେ ଅଡ଼ୁଆରେ ପଡ଼ିବୁ କିଛି କହିବୁନି ସେ ଯାହା କହିବେ ତୁ କହିବୁ ଖାଲି ଚୁପଚାପ ମୁହଁ କରି ରହିବ ତାକୁ ସବୁ ଶିଖେଇଛନ୍ତି ସାଙ୍ଗମାନେ ଶିଖିଛନ୍ତି ବାପା ଶିଖିଛନ୍ତି ମା ଶିଖିଛନ୍ତି ସେ ପୁଅ ଆସି ଦେଖିବା ପାଇଁ ସେ ପଚାରିଲା ତୁମେ କ'ଣ ପଢ଼ିଛ ସେ ପାଟି ବନ୍ଦ ରହିଲା କହିଲା କ'ଣ ପଢ଼ିଛ ତୁମେ କ'ଣ ପଢ଼ିଛ ଦୁଇ ଥର ପଚାରିଲା ବାପା ମା କିନ୍ତୁ ମନା କରୁଛନ୍ତି ବାପା ମାଆ ଚିନ୍ତା କରି ବାପା କହୁଛନ୍ତି କିଛି କହିବୁନି ତୃତୀୟରେ ପଚାରିଲା ପୁଣି କ'ଣ ପଢ଼ିଛ କହୁନା କାମ ଚଳା ତୃତୀୟ ସେ କହିଲା ଆଉ ସେଠି ବି ବାହାର ହେଇପାରିବନି ନା କାହିଁକି କହନ ଆରେ ତୃତୀୟ ଶ୍ରେଣୀ ହେଲା କହିଥାନ୍ତୁ କାମ ଚଳା ତୃତୀୟ ମାନେ ମୁଁ ତୃତୀୟ ଶ୍ରେଣୀ ପଢ଼ିଛି ମୁଁ କାମ ଚଳିଯିବ ମାନେ ମୋତେ ବିବାହ ହେଲେ ଚଳିବ ତାକୁ ଘରେ କହିଥିଲେ ତୁ ହୁଣ୍ଡିଆ ତୁ କହିବୁନୁ କିଛି ଯଦି କହିଲୁ ତୃତୀୟ କହିଲୁ କହିଲା ନା କାମ ଚଳା ତୃତୀୟ ମାନେ ମୁଁ ଯେତିକି ପାଠ ପଢ଼ିଛି ବିବାହ ପାଇଁ ଯୋଗ୍ୟ ଲୋକ ମୂର୍ଖ ଲୋକ ପାଟି ଖୋଲିବା ହେଉଛି ତୁମେ ପାଟି ଖୋଲିଲେ ଜାଣିଥିବେ କେତେ ବିଦ୍ୱାନ ସେଥିପାଇଁ ସେ କହୁଛନ୍ତି ମହାପୁରୁଷ ତମ କଥା ତ ବିନୋଦରେ କହିଦେଲି ମୁଁ ଆନନ୍ଦରେ ଏ ଜିନିଷ ପାଟି ସାଧୁ ଲୋକ ବି ଯଦି ଆମର ଦୂର ଖରାପ ଗୁଣ ଅଛି ଚୁପଚାପ ରହିଯିବା ଦରକାର ଆମେ ଖୋଲିଦେବା ସେ ସାଙ୍ଗେ ଆମକୁ କହିଦେବେ କ'ଣ ବାବୁଜୀ କେମିତି କଥା କହୁଛନ୍ତି ସେଥିପାଇଁ ଜଗତରେ ସବୁଠୁ ଆନନ୍ଦରେ କିଏ ରୁହେ ଗୋଟେ ନୀତିଶାସ୍ତ୍ରରେ ଅଛନ୍ତି ସବୁଠୁ ଜଗତରେ ଶାନ୍ତିରେ ରହିବ ତାର କେହି ଶତ୍ରୁ ହେବେନି ଯେ ପାଟି ବନ୍ଦ କରିବେ ଜଗତରେ ପାଟି ଖୋଲିଲେ ଶତ୍ରୁ ଯଦି ପାଟି ନ ଖୋଲିବେ ସେଥିପାଇଁ ଜଡ଼ାର ଟୋଟାଲ ଶତ୍ରୁ କିଏ ନାହାନ୍ତି କେହି ତ ତାଙ୍କୁ ସେ କାହାକୁ ଗାଳି ଦେବନି କେହି ତାକୁ କ'ଣ କହିଲେ ଜଡ଼ାର କେହି ଶତ୍ରୁ ନା ପାଟି ଖୋଲିଲା ମାନେ ଶତ୍ରୁ ସେଥିପାଇଁ ମୂର୍ଖ ଲୋକଙ୍କର ବେଶୀ ଶତ୍ରୁ ହୁଅନ୍ତି କହିଲେ ମୁଁ ଅସୁର ବୈଷ୍ଣବୀ ମାୟାକୁ ଜିତିଛି ବୋଲି ତୁମେ କେମିତି ଜାଣୁଛ ନା ମାମ ଏବତି ବଚନ ଭଗବତ କିଏ ଶରଣ ମନ୍ତରଣ ମାୟାତରଣ ଅସମ୍ଭବ ଗୋଟେ ସୁନ୍ଦର ଆଚାର ଟିକେ ଲେଖୁଛନ୍ତି ଅୟମ ସୁଦୁର୍ଲଭ ଭଗବାନ ଯଦିଓ କହିଲେ ମମ ମାୟା ଦୂରତ୍ୱ ଭଗବାନଙ୍କ ଶରଣ ନେଲା ପରେ ବି ସେ ମାୟାକୁ ଜିତିବା କଷ୍ଟ ପରୀକ୍ଷା କର କେତେ ସୁନ୍ଦର କଥା କହିଲେ ଭଗବତ ଶରଣମ ଅନ୍ତରଣମ ମାୟାତରଣମ ଅସମ୍ଭବ ପୂର୍ଣ୍ଣ ଏବ ଶବ୍ଦ ରହିଛି ନା ପୂର୍ଣ୍ଣ ଶରଣାଗତ ହେଲା ପରେ ଯାଇକି ମାୟାକୁ ତରିବେ ଟିକେ ବି ରହିଗଲେ ମାୟାକୁ ତରିପାରିବେ ଅସମ୍ଭବ ଏବଂ ସୁଦୁର୍ଲଭ ଏବ କିନ୍ତୁ ଏଠି ଶବ୍ଦ ଲାଗିଛି କ'ଣ ଭଗବାନ ଅତର୍ଷିତ ମାୟା ବୈ ନିଶ୍ଚିତ ମୁଁ କହୁଛି ତୁମେ ମାୟାକୁ ଜୟ କରିଛ ବୈ ନିଶ୍ଚୟନମ କଥମ ନିଶ୍ଚୟନମ ମୁଁ ଯେ ନିଶ୍ଚିତ ମାୟାକୁ ଜୟ କରିଛି ଇନ୍ଦ୍ର ତୁମେ କେମିତି ଜାଣିଲ ଯସ୍ମାତ୍ ଅସୁର ଭାବମ ଅସୁର ଅସୁର କାର୍ଯ୍ୟ ଭାବ ଶବ୍ଦ ଅର୍ଥ କାର୍ଯ୍ୟ ତୁମର କିଛି ଅସୁର କାର୍ଯ୍ୟ ନାହିଁ କ'ଣ ଅସୁର କାର୍ଯ୍ୟ ନାହିଁ ମୌଢ୍ୟାଧିକମ୍ ବିହାୟ ମହାପୁରୁଷ ମହାପୁରୁଷତମ୍ ज्ञान वैराग्य भक्तादि भक्त लक्षण प्राप्ता असुर जो मूढ़ भाव तुम किसी ना मूढ़ाधिकम विहाय भक्ति ज्ञान वैराग्यतम महापुरुष लक्षण प्राप्ता तुम महापुरुष लक्षण पाई मायार पांच टी कार्य ये पांचटा जिनस वृत्र प्रभु जय करते शुद्ध भक्ति पांचटा को जय कर मायार ये पांचटा कार्य प्रथम है स्वरूप अज्ञान मुझे भगवान भगवान थी वर्तमान भगवान शरत त्याग प्रभु मो आत्मा मो शरीर नुहे द्वित गोटे बड़ माया माया द्वित ये पांचटी जिनस जय कर शुद्ध भक्त हो द्वितीय माया हूँ बॉडी को शरीर बॉडी आज सेल्फ ए शरीर हूँ आत्मा शरीर को आत्मज्ञान करवा आगे आत्मज्ञान ना सी अलग कि शरीर को पुणी जार आत्मज्ञान ना सी दूसरा रही पशु भाई खटुच खाऊँ किसी लोक अच्छे से स्टाडार्ड लोक पाठ साठ पढ़ते सी कहे शरीर हूँ आत्मा आत्मा कुशल सर्वसिद्धि कौन हसी कहते विद्यानिधि ना कौन सी आउ गए पद अच्छी मांस खा आत्मा कुशल आत्माटा कष्ट बा किए भागवत पढ़िया लोक कहे ये गाउली पानाणे चल थ ढोला चल थ भागवत पढ़ा आज भागवत जन्म गाँ गल समस्त पालन करमर तो ये टाइम खोर्धार प्रवचन था भागवत जन्म वर्ष मान बुढ़ी मैंने आसवे से भागवत टुंगी एवं से ना ए बुढ़ी मैंने टी भर बस ये से बुढ़ी भी नाती आज से बुढ़ी भी नाती से बुढ़ा भी नाती कई भी ना सब बदल गए से बस 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 खाली जो भणई जगन्नाथ दास जो ये पड़ो हरिबोल हूल से बुढ़ी मार ये दास हो पूरा कि ठीक खसरा पद जी से मन रखी थोड़ा ये सब खसरा पद आत्मा को शे सर्वसिद्धि हसी कहते यू सी दिथर तीन थर पढ़ु किए जे पढ़िया लोक शुणिया लोक ये आखि खोल हाँ यहाँ ठीक कथ यहाँ भल पद भागवत कहते मस खाइले हम ये आत्मा आत्मा चाहिए ना आत्मा चाहिए आत्मा कौन चाहिए तो आत्मा यहाँ चाहिए कि आत्मा केतरा जिनस चाहे तो आत्मा से चाहिए घुसुरी आत्मा कौन चाहिए घुसुरी जी आत्मा सब चाहिए तो आत्मा जहाँ घुसुरी आत्मा से घुसुरी आत्मा जहाँ चाहिए तो आत्मा कहीं चाहूनी से क्या तो खा छंदी खाली गाई छंदी क्षीर धोला भाया छंदी पकवा पड़े से बर्तमान से प्रश्न पचार लोक भी नाते आप विश्वास करूँ पांच वर्ष पूर्व प्रवचन को जाऊँ किसी लोक पचारू बर्तमान किसी पचरा पचारे ना कि जानते नहीं पचारे प्रवचन बर्तमान बहुत अड़ुआ कितना गोटे ना सुविधा कि गोटे अड़ुआ कौन अड़ुआ हूँ एतिक से सब शुणे हाँ मारे कि घर को गले सब बिगड़ जी घर जो मेसीन बस सब हाँ मारिक पुरुष जी पुरुष मैंने बेस कष्ट बर्तमान ये खराब भाग बहुत कष्ट यही सात दिन भितर दु जन पिला आसिक सारे बाबा आम सन्यासी मो सांगर पढ़वार पिला मो तलब्याच पढ़वार पिला ये भुवनेश्वर रोज बाबा आम सन्यासी मुझे कि सन्यासी तोर पिला छुआ ना आउ किसी पचार मैंने बापा मोर पढ़ापढ़ी तू जा मुझे बुझदेली जा घर बर्तमान चलती किसी बहुत कष्ट पाच सब बुझे बाबा जहाँ कहते आप ठीक कथा अरे ठीक कथा करूँ घर तो कला बेलू ना बापा सेठ चल से धंदा शरीर को आत्मज्ञान जार ना से गोटे प्रकार लोक आ शरीर को आत्मज्ञान रही थे गोटे प्रकार लोक ये गोटे माया दुईटा माया आ रहा तीन टा माया आन टा माया कौन ना पुत्र परिवार गृहादि आसक्त ये गोटे प्रकार माया किसी भी नथ किए कौन भी नर किसी उपेक्षा करेंगे सब सब भल मंद मान बहु पचार न पु पचार नीचे नातीटा को देखिए बुढ़ी तार केवल धरिक बस नाती नातीटा को भल पाए बोध पुआ बो मत भल पाए सी कहीं भल पाए ये तार नाती खेले खेले व्यस्त कि सी तो खाया देवे कि करेंगे यार आसक्ति छाड़ूनि राघवा ये गोटे माया पुत्र स्त्री ये प्रति आसक्ति तीन आ चतुर्थ ये मायाटा कहते राग राग गोटे माया आसक्ति द्वेष गोटे माया राग मान आसक्ति शरीर को आत्मज्ञान करा गोटे माया आत्मज्ञान न होगा गोटे माया राग गोटे माया राग मान आसक्ति भगवान से गीतार कौन कहले राग द्वेष विमुक्तेषु अर्जुन तुमको राग आ द्वेष रु विमुक्त होगा पड़े राग मान क्या प्रति आसक्ति ना द्वेष मान क्या प्रति विरोध भाव ना ଆସକ୍ତି ନାହିଁ, ଦ୍ୱେଷ ବି ନାହିଁ। ଚାରି ହେଲେ ନା, ଆଉ ଗୋଟେ ରହିଲେ ଅଭିନିବେଶ, ସଂସାର ପ୍ରତି ଭାବନା, ପୁରା ଅଭିନିବେଶ। ଏଇ ସଂସାର ହିଁ ମୋର କଲ୍ୟାଣ ହବ, ଏ ପୁତ୍ର ସ୍ତ୍ରୀ ଧନ ପଦବୀରେ ହିଁ ମୋର କଲ୍ୟାଣ, ଏଇଟା ଗୋଟେ ମାୟା। ଏଇ ସେଇ କଥା କହୁଛନ୍ତି, ଭବାନ ତର୍ଷିତ ମାୟା ବୈ ବୈଷ୍ଣବୀ ଜନମୋହିନୀ। ଏଇ ପାଞ୍ଚଟି ମାୟାକୁ ନିଶ୍ଚିତ ଭାବରେ ତୁମେ ଅତିକ୍ରମ କରିଛ। ଯେଟା ଜନମୋହିନୀ, ଜନମୋହିନୀ ଶବ୍ଦରେ ସେ ନିଜକୁ ଜନତା ବୋଲି ନେଇଗଲେ, କହିଲେ ମୁଁ ବି ସେଥିରେ ପଡ଼ିଛି, ମୁଁ ପାଇଁ ଇନ୍ଦ୍ରପୃଷ୍ଟ ପାଇଁ ଏତେ ବ୍ୟାକୁଳ ହେଉଛି, ମୁଁ ମାୟାରେ ଅଛି, ତୁମେ ମୁକ୍ତ। ଇନ୍ଦ୍ର ମାନୁଛନ୍ତି, ଖୋଲି କହୁଛନ୍ତି, କାହିଁକି ନା ମୋଡ୍ୟାଦି ଭାବମ ବିହାୟ ମହାପୁରୁଷମ ଜ୍ଞାନ ବୈରାଗୀ ଭକ୍ତା, ଜ୍ଞାନ ବୈରାଗ୍ୟ ଭକ୍ତା ଭକ୍ତ୍ୟାଦି ଭକ୍ତ ଲକ୍ଷଣ ଗତା ପ୍ରାପ୍ତ। ଭକ୍ତ ଲକ୍ଷଣ ପ୍ରାପ୍ତ ହେଇଯାଇଛ, ଜ୍ଞାନ ଭକ୍ତି ବୈରାଗ୍ୟ ପ୍ରାପ୍ତ ହେଇଯାଇଛ, ଅସୁରର ମୂଳଭାବକୁ ତ୍ୟାଗ କରିଦେଇଛ, ତୁମେ ମାୟାକୁ ଜୟ କରିଯାଇଛ। ଆଉ କହିଲେ ମୁଁ ଆଜି ବୁଝିପାରୁଛି ତୁମେ କାହିଁକି, ଏବେ ବୁଝିପାରିଲି ତୁମର ପ୍ରବଚନ ଶୁଣିକି, ତୁମେ ଜାଣିଲି ତୁମେ କାହିଁକି ଏ ତୁଚ୍ଛ ଇନ୍ଦ୍ର ପଦବୀକୁ ତୁଚ୍ଛ କରୁଛ। ଏଇଟା ବଡ଼ ବିଚିତ୍ର କଥା, ଯିଏ ଭଗବାନଙ୍କୁ ପାଇଛି ତା ପାଖରେ ଇନ୍ଦ୍ର ପୋଷ୍ଟଟା ଗୋଟେ ତୁଚ୍ଛ ବସ୍ତୁ। ଇନ୍ଦ୍ରପଦ ସ୍ୱର୍ଗକୁ ତିରସ୍କାର କରୁଛନ୍ତି ନିଜେ ରୁଦ୍ରପ୍ରଭୁଙ୍କର ଭକ୍ତିରେ। ଖଲୁ ଇଦାମ ମହତ୍ଚାର୍ଯ୍ୟାମ ଯତରଜ ପ୍ରକୃତେ ସ୍ତବ ବାସୁଦେବ ଭଗବତୀ ସର୍ବାତ୍ମନି ଦୃଢ଼ାମତି। ଏ ଖଳୁ ଆଶ୍ଚର୍ଯ୍ୟ, ଏ ନିଶ୍ଚିତ ଆଶ୍ଚର୍ଯ୍ୟର କଥା, ତୁମେ ରଜ ସ୍ୱଭାବର ଲୋକ ହେଇକି ଭଗବାନ ବାସୁଦେବଙ୍କ ପାଖରେ ତୁମର ଦୃଢ଼ମତି ରହିଛି, କିନ୍ତୁ ମୁଁ ସତ୍ୟଗୁଣର ଲୋକ, ମୋର ବାସୁଦେବଙ୍କ ପାଖରେ ଦୃଢ଼ମତି ନା। ମୁଁ ସ୍ତୁତି କରୁଛି, ସବୁ କହୁଛନ୍ତି, ମୋ ମତିଟା ଭଗବାନ ପାଖରେ ନା, କିନ୍ତୁ ଏଇଟା ଗୋଟେ ବଡ଼ ଆଶ୍ଚର୍ଯ୍ୟ କଥା। ଯତ ରଜ ପ୍ରକୃତି ସ୍ତବ, ତୁମେ ରଜ ପ୍ରକୃତିର ଲୋକ, କିନ୍ତୁ ତୁମ ବାସୁଦେବ ଭଗବତୀ ସତ୍ୱାତ୍ମନି ଦୃଢ଼ମତି, ସତ୍ୱ ଲୋକରେ ଯେଭଳି ଦୃଢ଼ମତି ରୁହେ ସେଭଳି ଦୃଢ଼ମତି ରହିଛି। ବିଶ୍ୱନାଥ ଚପଟରେ ବହୁତ ସୁନ୍ଦର କଥା ଏଠି କହିଛନ୍ତି, ପୁନରପି ବିସ୍ମୟ ଉଦୟ, ପୁଣି ବିସ୍ମୟ ଉଦୟ ହେଲା। ରଜସତ୍ୱ ସ୍ୱଭାବମ କଥମ ଦୃଢ଼ା ଭକ୍ତି, ରଜ ଆଉ ରଜ ସ୍ୱଭାବମ ତବମ କଥମ ଦୃଢ଼ା ଭକ୍ତି, ରଜ ସ୍ୱଭାବର ଏଇ ଅସୁର ୟାର ଦୃଢ଼ ଭକ୍ତି କେମିତି ହେଲା। କହିଲେ ପ୍ରହ୍ଲାଦ ଦୂତୁ ନାରଦାଦି ମଦନୁ ସଦନୁଗ୍ରହେନମ ରଜ ସ୍ୱଭାବ ଅପଗମମ। ଗୁଣଟା କେତେ ପର୍ଯ୍ୟନ୍ତ କାମ କରି ଜାଣିଛନ୍ତି, ଭକ୍ତ ହେଲେ ବି ସତଗୁଣର ହଉ ରଜଗୁଣର ହଉ, ତମ ତିନି ପ୍ରକାର ଭକ୍ତ ଅଛନ୍ତି, ତିନି ପ୍ରକାର ଭକ୍ତି ବି ଅଛି। ଭକ୍ତିକି ତ 81 ପ୍ରକାର ବିଭାଗ କରାଯାଇଥିଲା, 81 ପ୍ରକାର ବିଭାଜ ତୃତୀୟ ସ୍କନ୍ଧ ଭାଗବତ ଶୁଣିଥିଲେ, ସ୍ମରଣ ନଥିବ, ଯେତେ ଚରିତ୍ର ପୁରୁଣା ଚରିତ୍ର ହେଇଛନ୍ତି ସେ ପୁଣି ଆଉ ଥରେ ହେବେ, ସବୁ 10 ଭାଗବତ ମୋର ହେବେ। ସେ କେବଳ ଚକ୍ରିତ୍ପଦ ସମ୍ପାଦକ ଟୀକାରେ ହେଇଥିଲେ, ସବୁ ପୁରୁଣା ଚରିତ୍ର ପୁଣି ଆଉ ଥରେ ଆଲୋଚନା ହେବେ। ଭକ୍ତି 81 ପ୍ରକାର, କିନ୍ତୁ ତୁମେ ରଜଗୁଣର ଲୋକ ହେଇକି ତୁମର ଯେଉଁ ଶୁଦ୍ଧ ସତ୍ତ୍ୱ, ଏଇ ଯେଉଁ କ'ଣ କୁହାଯିବ, ଅତି ନିର୍ମଳ ପ୍ରେମ ଭକ୍ତି ଯେଉଁ ପ୍ରାପ୍ତ ହେଲ, ଏଇଟା କେମିତି ହେଲ, ମହତ ରଜ ସବୁ ସ୍ୱଭାବର ଲୋକ କେମିତି ପ୍ରାପ୍ତ ହେଲ। ଓହୋ, ପ୍ରହ୍ଲାଦ ଆଦି ନାରଦ ଅନୁଗ୍ରହଣ, ପ୍ରହ୍ଲାଦ ଯେମିତି ନାରଦର କୃପାରେ ଶୁଦ୍ଧ ଭକ୍ତ ହେଇଥିଲେ, ତୁମେ ସେଭଳି କୌଣସି ଭକ୍ତଙ୍କର କୃପା ପାଇଛ। କୃପାଟା ନ ପାଇଲେ ଗୁଣର ଭକ୍ତ ହେଲେ ବି ଗୁଣଟା ରହିବ, ତାର ସେ ଭଜନ କରୁଥିବ, ତାର ଯେଉଁ ଗୁଣର ସ୍ୱଭାବଟା ସେ ସ୍ୱଭାବଟା ରହିବ, କୃପା ପାଇନି ପରିବର୍ତ୍ତନ ହବ, ସେ ସ୍ୱଭାବ ରହିବ ପରିବର୍ତ୍ତନ ହବ। ସେଥିପାଇଁ ଓଡ଼ିଆରେ ସେ ଓଡ଼ିଆରେ କ'ଣ କୁହନ୍ତି, କ'ଣ ମଲେ ସ୍ୱଭାବ ମଲେ ଯାଏ, ଗାଉଁଲି ଲୋକମାନେ କହିବେ ସ୍ୱଭାବଟା ମଲେ ଯିବ, ଗୋଟେ ଗାଉଁଲି କଥାରେ ଅଛି। ନା ନା, ବଞ୍ଚିବ ବଞ୍ଚୁ ବଞ୍ଚୁ ଭକ୍ତ ସ୍ୱଭାବକୁ ଛାଡ଼ିବ, ବଞ୍ଚୁ ବଞ୍ଚୁ ଭକ୍ତ, ଅଭକ୍ତର ସ୍ୱଭାବ ମଲେ ଯାଏ। ଭକ୍ତ ଏଇ ଯେ ସାଧୁଗୁରୁଙ୍କର ଦୟା ଭଗବାନଙ୍କର କରୁଣା ପାଇଲା, କୃପା ଶକ୍ତି ବଳରେ ତାର ସ୍ୱଭାବଟା ଇନ୍ଦ୍ରିୟ ଏଇ ଗୁଣ ଗୁଡ଼ାକ ଯେଉଁ ରଜ ତମ ସତ୍ତ୍ୱ ଏଇ ଗୁଣ ଗୁଡ଼ାକ ଯିବ ନ ଯିବନି। କହିଲେ ପ୍ରହ୍ଲାଦ ଆଦି ନାରଦ ଅନୁଗ୍ରହରେ ଯେଭଳି ତାଙ୍କର ରଜଗୁଣ ସବୁ ଯାଇଛି, ସେଭଳି ତୁମେ ନିଶ୍ଚିତ କୌଣସି ମହାତ୍ମାଙ୍କର କରୁଣା ପାଇଛ, ନହେଲେ ଏଭଳି କେମିତି ତୁମେ ପ୍ରାର୍ଥନା କରୁଛ। କେହି ଭକ୍ତିରେ ସେଣ୍ଟିମେଣ୍ଟାଲ ହେବା ଉଚିତ ନା, ଆମେ ବହୁତ ଭକ୍ତଙ୍କୁ ଦେଖୁଛେ ସେଣ୍ଟିମେଣ୍ଟାଲ କଥାଟା କହିବେ, ଏଇଟା କେହି ବିଶ୍ୱାସ କଲେ ବି ଆମେ ଭାଗବତ ପ୍ରଭୁଙ୍କ ଦୟାରୁ ଏଇଟା ଆମର ହୃଦୟଙ୍ଗମ ହେବନି, ଆମେ କେହି ମାନିବୁ। କେହି ଭଗବାନଙ୍କର କରୁଣାକୁ ନ ପାଇଲେ ସେ ଭଗବାନ ପାଇ ଭକ୍ତର କରୁଣା ନ ପାଇଲେ ସେ ଭଗବାନଙ୍କୁ ପାଇପାରିବ ନା, ଭକ୍ତର ସେବା କରିଲେ ସେ ଭଗବାନଙ୍କୁ ପାଇବ। ପୁରୀରେ ଆମର ଗୌଡ଼ି ସମ୍ପ୍ରଦାୟର ଏଇ ଇସ୍କନର ଭକ୍ତମାନେ କେତେ ଜଣ ଅଛନ୍ତି, ସେ କହିବେ ମୁଁ ଏମିତି ଜଗନ୍ନାଥ ଏମିତି ମୁଁ ଦେଖିଦେଲି, ମୁଁ ଏମିତିଆ କଲି, ମୋତେ ସ୍ୱପ୍ନ ଦେଲେ କିରେ ବାପା ଏମିତି ହେଇଛି, ମୋତେ ଶସ୍ତା କଥା ପଡ଼ିଛି। ଜଗନ୍ନାଥ ଦାସିଆ ବାବୁର ସେବା କରିଛନ୍ତି, ଜଗନ୍ନାଥ ବନ୍ଧୁବାନ୍ଧବ ପାଇଁ ଜଗନ୍ନାଥ ଭକ୍ତର ସେବା କରିଛନ୍ତି, ବନ୍ଧୁବାନ୍ଧବ ପାଖକୁ ଥାଳି ଧରିକି ଯାଇଛନ୍ତି, ଜଗନ୍ନାଥ ଭକ୍ତର ସେବା କରିଛନ୍ତି। ତୁମେ ଭକ୍ତର ସେବା କରିଛ, ତୁମେ ଶୁଖିଲା କଥା ଗୁଡ଼ା କାହିଁକି କହୁଛ, ସେଣ୍ଟିମେଣ୍ଟାଲ କଥା ଗୁଡ଼ା? ଏଇଟା ବୈଷ୍ଣବ ରାଜ୍ୟରେ ଗ୍ରହଣ କରାଯିବ ନା, ଏଇଟା ଭାବକୁ ଜିନିଷ ନାହିଁ, ଭକ୍ତି ସିଦ୍ଧାନ୍ତର ଜିନିଷ। କିଏ କେତେବେଳେ କଥା କହିଲେ ବି ସେଥିରେ ଭାସିବାର ନାହିଁ। ଭକ୍ତର କରୁଣା ନ ପାଇଲେ ଭଗବାନ ଭକ୍ତ ଶୁଦ୍ଧ ଭକ୍ତର ସେବା କରୁଛନ୍ତି, ତୁମକୁ ଆମେ ଶୁଦ୍ଧ ଭକ୍ତର ସେବା କରୁଣୁ ଆମେ ଭଗବାନଙ୍କୁ ପାଇଅଛୁ। ଇନ୍ଦ୍ର କହୁଛନ୍ତି ଖଲୁ ଇଦମ୍ ମହାଶ୍ଚର୍ଯ୍ୟମ ଯତ୍ ରଜ ପ୍ରକୃତି ସ୍ତବ ବାସୁଦେବ ଭଗବତୀ ସତ୍ତ୍ୱତ୍ମନି ଦୃଢ଼ମତି। ଭଗବାନ ବାସୁଦେବଙ୍କ ନିକଟରେ ତୁମର ଦୃଢ଼ମତି ରହିଛି, ଆଉ ତୁମେ ମାୟାକୁ ତରିଯାଇଛ। ଯଦି କି ପ୍ରଶ୍ନ କରନ୍ତି କ'ଣ ନିଚ କୂଳରେ ଭକ୍ତ ହେଇପାରିବେ, ନୀତିଶାସ୍ତ୍ରରେ ବହୁତ ସୁନ୍ଦର ଉଦାହରଣ ଦିଆଯାଇଛି। ତୁଳସୀ ଯେଉଁଠି ଉଠିଲେ ବି ସେ ପୂଜ୍ୟ, ତୁଳସୀ ମହାରାଣୀ ଯେଉଁଠୁ ଉଠିବେ ସେ ପୂଜ୍ୟ ନା। ସରଟା ସିନା ନିଚ କୂଳରେ ଜନ୍ମ ହେଇଛି, ଆତ୍ମା କେଉଁ କୂଳରେ ଜନ୍ମ ହେଇଛି? ଆତ୍ମାର ଜନ୍ମ କ'ଣ? ଆତ୍ମା ସ୍ତ୍ରୀ ନା ପୁରୁଷ, ନା ଧନୀ ନା ଗରିବ, ନା ସୁଖୀ ନା ଦୁଃଖୀ, ନା ବ୍ରାହ୍ମଣ ନା କ୍ଷତ୍ରିୟ, ନା କ'ଣ? ଯେତେବେଳେ ଜଣେ ଆତ୍ମତତ୍ତ୍ୱବିତ୍ ଗୁରୁଙ୍କର କରୁଣା ପ୍ରାପ୍ତ ହେଲା, ତା ଅନ୍ତରେ ଭକ୍ତି ବିଚାର ଜାଗ୍ରତ ହେବ। ବାହାରକୁ ଦେଖାଯାଉ ସେ ଅଳିଆରେ ତିଆରି ହେଇଛି, ଅଳିଆରେ ଉଠିଛି ତୁଳସୀ ସରଟା, ସରୁ ନେଇ ଲୋକ କହିବେ ବାଉରୀ ବା ଦାସିଆ ବାଉରୀ ବାଉରୀ ଘର। ଲୋକମାନେ ଯୁକ୍ତି କରନ୍ତି, କହି ଆପଣ କହୁଛନ୍ତି ତ ଭକ୍ତ କରୁଣା ନହେଲେ ଭଗବାନ ଦାସିଆ ବାଉରୀ ହାତରୁ କେମିତି ନଡ଼ିଆ ନେଲେ ଜଗନ୍ନାଥ? ମୋତେ ଜଣେ ପଚାରିଲା ସେ କଥା, କହିଲା ଦାସିଆ ବାଉରୀ ହାତରୁ କେମିତି ନଡ଼ିଆ ନେଲେ? ମୁଁ କହିଲି ଦାସିଆ ବାଉରୀ ହାତରୁ ନଡ଼ିଆ ନେଇଛନ୍ତି, ଆଉ କେତେ ଜଣ ପାଖରୁ ନଡ଼ିଆ ନେଇଛନ୍ତି ସେଇଟା ମୋତେ ଦେଖାଅ, ତାପରେ ମୁଁ ତୁମକୁ ପ୍ରଶ୍ନ ଉତ୍ତର ଦେବି। ସେ ଦାସିଆ ବାଉରୀ ଜଣେ ହେଲେ, ତାପରେ ପୁରୀର ପଣ୍ଡା ଅଛନ୍ତି, ତାପରେ କେତେ ଭକ୍ତ ଆସୁଛନ୍ତି, ଆଉ କେତେଟା ଦାସିଆ ବାଉରୀ ବାହାରିଛନ୍ତି ମୋତେ କୁହ। ଆଉ କାହାକୁ ନଡ଼ିଆ ନେଇନାହାନ୍ତି, ମୁଁ ଆଉ ନେବେ ବି ନାହିଁ। ଆରେ ଭାଇ, ସିଏ ଦାସିଆ ବାଉରୀ ଭକ୍ତ ସେବା କରିଛି, ଏଇଟା କାହିଁ ଆମେ ତ ଜାଣିପାରୁନୁ, ତୁମେ ଜାଣିନ, ତୁମେ ରେକର୍ଡ଼ ଦେଖ ଭାଗବତର ଅଛ ସଦନୁଗ୍ରହ କୃପା ତିନିଟା, ମହନ୍ତର କୃପା ଭଗବାନ, ଏ ଯେଉଁ ସାଧୁଙ୍କର କୃପା ତିନି ପ୍ରକାର, ଗୋଟେ ପାରମ୍ପାରିକ କୃପା, ଗୋଟେ ପ୍ରତ୍ୟକ୍ଷ କୃପା, ଆଧୁନିକ କୃପା, ଗୋଟେ ପ୍ରାକ୍ତନ କୃପା। ପୂର୍ବଜନ୍ମରେ ସେ କରିଥିବ, ସାଧୁଙ୍କର ସେବା କରିଥିବ, କିନ୍ତୁ ଅଧା ରାସ୍ତାରେ ରହିଥିବ ଭଜନରେ ଅପରାଧ ଯୋଗୁଁ, ଏ ରାସ୍ତାରେ ଗୁରୁଗ୍ରହଣ କରିନି, କିନ୍ତୁ ସେଇ ଭକ୍ତି ପ୍ରଭାବଟା ଦେଖାଯାଉଛି, ଭଗବାନ ସହିତ ସମ୍ପର୍କ ହେଇଯାଉଛି, କିନ୍ତୁ ସେଇ କୃପାଟା କାମ କରୁଛି ସେଟା ଦେଖାଯାଉନି। କହିବେ କାହିଁ, ସେ ତ ସାଧୁ ସେବା କରିନି, ସେ ତ ହେଇନି ଭଗବାନ ପାଇଗଲେ ନା, ପ୍ରାକ୍ତନ ତାର ଅଛି ମହତ କୃପା, ନହେଲେ ହୋଇପାରିବନି। ସବୁ ଭାଗବତ ସବୁ ସିଦ୍ଧାନ୍ତ ଭୁଲିଯିବ, ସବୁ ସିଦ୍ଧାନ୍ତ ଭୁଲିଯିବ, ପ୍ରାକ୍ତନ କୃପା ନିଶ୍ଚିତ ସେ ସାଧୁଙ୍କର ସେବା କରିବାକୁ ପଡ଼େ। ଭଗବାନ ଯାହାକୁ କହୁଛନ୍ତି ମୟି ନିର୍ବନ୍ଧ ହୃଦୟା ସାଧୁ ବି ସମଦର୍ଶିନା, ସାଧୁ ମଧ୍ୟ ହୃଦୟରେ ବାନ୍ଧିକି ରଖିଛି, ଜଣେ ନିଷ୍କିଞ୍ଚନ ପରମହଂସ ବୈଷ୍ଣବ ସେ ବାନ୍ଧିକି ରଖିଛି। ମହିଷାମ ପଦର ଜୌଭିଷେକମ ନିଷ୍କିଞ୍ଚନାନାମ ନିପ୍ରଣୀତ ଯାବତ, ବାରମ୍ବାର ଭାଗବତରେ କଥା କୁହାଯାଇଛି, ସବୁ ସିଦ୍ଧାନ୍ତ ଭୁଲିଯିବ ଯେ ନିଶ୍ଚିତ ସିଏ ପୂର୍ବଜନ୍ମରେ କୌଣସି ମହତଙ୍କର କରୁଣା ପାଇଛି, ସେଥିପାଇଁ ଏ ଜନ୍ମରେ ସେ କରୁଣାଟା ଦୃଷ୍ଟ ହେଉନି, ଭଗବାନ ସହିତ ସମ୍ପର୍କଟା ହେଇଯାଇଛି, ସେଇଟା କିନ୍ତୁ ଅଦୃଷ୍ଟ ରହୁଛି। ଆଧୁନିକ ଏଇ ଜନ୍ମରେ କିଏ ସାଧୁଙ୍କର କରୁଣା ପ୍ରାପ୍ତ ହେଇ ଭଗବାନ ପାଇବ, ଆଗୁଡ଼ି ହେଉଛି ପରମ୍ପରା। ପରମ୍ପରା କରୁଣା କ'ଣ ବୁଝିପାରୁଛନ୍ତି? ସାଧୁ କରୁଣାଟା ଜାଣି ତା ଅନ୍ତର ଶ୍ରଦ୍ଧା ଜାଗ୍ରତ କରିଦେବ। ବହୁତ ସରଳ ଲୋକ ଅଛନ୍ତି, ସେ ପ୍ରବଚନ ଶୁଣିବେ, ସିଏ ଏଠି ସେଠୁ ହୃଦୟଙ୍ଗମ କରିନେଲେ ବା ସାଧୁଙ୍କ ପ୍ରତି ତାଙ୍କର ବିଶ୍ୱାସ ଆସିଗଲା, ସାଧୁଙ୍କର ସେବା କରିକି ସିଏ ଯାଇକି ତାଙ୍କ ସ୍ତ୍ରୀ ବା ବନ୍ଧୁବାନ୍ଧବ କା ପାରମ୍ପାରିକ ବନ୍ଧୁକୁ ଏ ଜିନିଷଟା କହିବେ। ସିଏ ଯଦି ଡାଇରେକ୍ଟ ସାଧୁ ସଙ୍ଗ କରୁନାହାନ୍ତି, କିନ୍ତୁ ତାଙ୍କର କୋମଳ ଅନ୍ତରରେ, ସରଳ ଅନ୍ତରରେ ଏଇ ସାଧୁଙ୍କର କରୁଣା ସାଧୁ ସଙ୍ଗର ପ୍ରଭାବଟା ତାଙ୍କ ଅନ୍ତରରେ ପ୍ରଭାବିତ ହେଇଛି। ସେ ଜିନିଷକୁ କହିବ ମୁଁ ବାବାଙ୍କ ପାଖକୁ ଯାଇଥିଲି, ଏମିତି କଥା, ଏମିତି ଜିନିଷ ଭଗବାନଙ୍କର ଏଇଆ। ସେ ସାଧୁଙ୍କର କରୁଣାକୁ ଉପଲବ୍ଧି କରିକି ଏ ଜିନିଷ ଆଗକୁ କହିଲା, ଏ ସାଧୁଙ୍କର କରୁଣା ସେଠିକି ଟ୍ରାନ୍ସଫର ହେଲା, ତାକୁ ପାରମ୍ପାରିକ କୃପା କୁହାଯାଏ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଗବତ ଟୀକାରେ ସବୁ ରଚନା କରିଛନ୍ତି, ଭାବୁକ କଥା କହିଲେ ହବ, କେବେ ଗ୍ରହଯୋଗ୍ୟ ନୁହେଁ। ବୈଷ୍ଣବ ସମାଜରେ ଏଇଟା ସବୁଠୁ ଉତ୍ପାତ ସୃଷ୍ଟି କରିବ, ବହୁତ ଭାବୁକତା ଆସିବ, ସ୍ୱତନ୍ତ୍ରତା ମନୋଭାବ ହେଇଯିବ, ଆଉ ବୈଷ୍ଣବ ସମାଜରେ ମହାପ୍ରଭୁଙ୍କର ଯେଉଁ ଉଦ୍ଦେଶ୍ୟ ପୂରଣ ହେଇପାରିବେନି, ଆନୁଗତ୍ୟ ଭାବ ରହିବେନି। ଆମେ ଶୁଣିଲେ ବା କେହି କଦାପି ନିଷ୍କିଞ୍ଚନ ବୈଷ୍ଣବ ଚରଣରେ ମତି ନଦେଲେ ହରିଙ୍କୁ ପ୍ରାପ୍ତ ହେଇପାରିବ ନା। ବାସ୍ ଏ ସିଦ୍ଧାନ୍ତ ପୂର୍ଣ୍ଣ ଦୃଢ଼ ହିସାବରେ ରହିବାକୁ ପଡ଼ିବ। ଏଇ ଇନ୍ଦ୍ର କହୁଛନ୍ତି ଯେତେ ବିହାୟ ଆସୁରମ୍ ଭାବ ମହାପୁରୁଷ ଗତା ପ୍ରହ୍ଲାଦାଦି ନ୍ୟାୟ ପ୍ରହ୍ଲାଦାଦିଭ୍ୟ ନାରଦେନ ଅନୁଗ୍ରହେଣ। ପ୍ରହ୍ଲାଦ ଯେଭଳି ନାରଦର ଅନୁଗ୍ରହ ପାଇଛନ୍ତି, ତୁମେ ସେଭଳି ନିଶ୍ଚିତ କୌଣସି ମହାତ୍ମାର ଅନୁଗ୍ରହ ପାଇଛ, ନହେଲେ ତୁମେ ଆଶୁରଭାବ କେମିତି ତ୍ୟାଗ କରିକି ମହାପୁରୁଷ ଜ୍ଞାନ ଭକ୍ତି ବୈରାଗ୍ୟର ଏଭଳି ଉଦ୍ଗାର ଦେଉଛ। ନିଶ୍ଚିତ ବୁଝିବାକୁ ପଡ଼ିବ ମହା ମହନ୍ତର କରୁଣା ଅଛି, କରୁଣା ବିନା ଭଗବାନଙ୍କୁ କି ଡାଇରେକ୍ଟ ସାହାଯ୍ୟ କରି ଦର୍ଶନ କରିପାରିବେ ନା। ବହୁତ ଏକ୍ଜାମ୍ପଲ ପ୍ରଭୁପାଦ ମହାରାଜ ଦିଅନ୍ତି, କୌଣସି ଲୋକ ସେ ସାଧୁହିତ ଆଉ କୋର୍ଟରେ ଯାହାର କେସ୍ ଲାଗିଛି, କୋର୍ଟରେ କେସ୍ ଲାଗିଛି, କେତେଜଣଙ୍କର ଲାଗେ କୋର୍ଟରେ କେସ୍? ଦୁଇ ଜଣଙ୍କର ଲାଗେ ନା ନାହିଁ? ଦୁଇ ପକ୍ଷରେ ଜଣେ ଦୋଷ କରିଥିବ, ଜଣେ ଦୋଷ ନ କରିଥିବ, ଦୁଇ ଜଣଙ୍କର ଦୋଷ ନ କରିଥିବା ଲୋକର କି ଦୋଷ ଅଛି କି? କିନ୍ତୁ ଦୋଷ ନଥିଲେ ବି ସେ ଭେଟି ପାରିବନି ଜଜ୍କୁ। ପଏଣ୍ଟ ଆପଣ ବିଚାର କରନ୍ତୁ, କିଛି ଯୁକ୍ତି କରି ତ କାଟି ଦିଆଯିବ ଏ ପଏଣ୍ଟରେ। ଚୋରକୁ ଓକିଲ ଧରିକି ଯିବାକୁ ପଡ଼ିବ ଜଜ୍ ପାଖକୁ, ତା ସାଙ୍ଗରେ କଥାବାର୍ତ୍ତା ହେଲେ ଜଜ୍ ସାଙ୍ଗରେ କଥାବାର୍ତ୍ତା କରିବାର ଯୋଗ୍ୟତା ହେଉଛି ମଝିରେ ରହିବେ ଓକିଲ। ଚୋର ପାଇଁ ବି ଓକିଲ ଦରକାର, ସାଧୁ ପାଇଁ ବି ଓକିଲ ଦରକାର, ଯେ ଦୋଷ କରିଛି ତା ପାଇଁ ଓକିଲ ଦରକାର, ଯେ ଦୋଷ ନ କରିଛି ତା ପାଇଁ ବି ଓକିଲ ଦରକାର। ବା ତୁମର ମେଟେରିଆଲ ଲ ଏଇଟା କହୁଛି, ସ୍ପିରିଚୁଆଲ ଲ କେମିତି ନା, ତୁମେ ଡାଇରେକ୍ଟ ଭଗବାନ ସହିତ ସମ୍ପର୍କ ନା। ସେଥିପାଇଁ ଗୁରୁଦେବ କୁହନ୍ତି ସାଧୁ ଗୁରୁ ମହାତ୍ମା ମାନେ ବଦ୍ଧ ଯିବା ପାଇଁ ଗୋଲୋକ ବୃନ୍ଦାବନରେ ସେ ଭଗବାନ ପାଖରେ ଏଇ କ'ଣ କୁହନ୍ତି ଲୟର କାମ କରନ୍ତି, ସେ ଆବେଦନ କରନ୍ତି। ଗୌଡ଼ୀ ବୈଷ୍ଣବ ସିଦ୍ଧାନ୍ତଟା ସବୁ ନେଇଯିବ ଯେ ସେଣ୍ଟିମେଣ୍ଟାଲ ଭାବେ ସେଇ କଥା କହିଲେ, ଭଗବାନ ଏମିତି ଦେଖା ଦେଇଦେଲେ, ଭଗବାନ ଏମିତି ମୋତେ ଏଇ ଜିନିଷ ମାଗିଲେ ସେଇ ଜିନିଷ ମାଗିଲେ, ଆରେ ଭଗବାନ ଯଦି ତାକୁ ମାଗିବେ ତା ଅନ୍ତରରେ ତ ପାତ୍ରତା ତିଆରି ହେଇଯିବ, ସେ ଦିନ ରାତି ବୋହୁ ହୋଇ କାନ୍ଦିବ, କେଉଁଠି ମୋର କୃଷ୍ଣ ଅଛନ୍ତି, କେଉଁଠି ମୋର ଜଗନ୍ନାଥ ଅଛନ୍ତି। ମହାପ୍ରଭୁ ଜଗନ୍ନାଥ ଦେଖିକି ଘଡ଼ିଏ ଘଡ଼ିଏ ସକାଳ ଯିବେ, ବାରଟା ହେଇଯିବ, ଦର୍ଶନ କରୁଥିବେ ତୁମର ଜଗନ୍ନାଥ ଚାହିଁକି ରହିଥିବେ, ତୋର ସେ ଭାବ ଆସିଛି। ଏସବୁ କଥା, ଏସବୁ ଶୁଖିଲା କଥା, ଏଇଟା ବୈଷ୍ଣବ ରାଜ୍ୟରେ ଗ୍ରହଣୀୟ ନୁହେଁ, ମାନେ ସବୁ ସିଦ୍ଧାନ୍ତ ଭୁଲେଇଯିବ। ଏଇଟା ବିସ୍ମୟ ଜିନିଷ ଯେ ତୁମେ ଜଣେ ମହାତ୍ମାଙ୍କର କରୁଣା ପାଇକି ମହା ବୈଷ୍ଣବ ମାୟାକୁ ତୁମେ ତରି ଯାଇଛ। ଆଉ ଖଲୁଇଦମ ମହାଶ୍ଚର୍ଯ୍ୟମ ଯେତେ ରଜସ୍ତବ ରଜ ପ୍ରକୃତି ସ୍ତବ ବାସୁଦେବ ଭଗବତୀ ସର୍ବାତ୍ମନି ଦୃଢ଼ାମତି। ଆଉ ମୁଁ ଆଜି ବୁଝିଦେଲି ଭଗବାନଙ୍କର ଭକ୍ତମାନେ କାହିଁକି ଇନ୍ଦ୍ର ଭଳି ଐଶ୍ୱର୍ଯ୍ୟକୁ ଚାହାନ୍ତି ନା, ମୋ ଭଳି ଐଶ୍ୱର୍ଯ୍ୟକୁ ଚାହାନ୍ତି ନା। ସୁନ୍ଦର ତୁଳନା ଦେବେ, ଯସ୍ୟା ଭକ୍ତି ଭଗବତୀ ହରୋ ନିଶ୍ରୟସେଶ୍ୱରେ ବିକ୍ରୀଡ଼ିତ ଅମୃତମ୍ବୁଦ କିଂ କ୍ଷୁଦ୍ରେ ଖାତକ ଉଦକୈ। କହିଲେ ଯିଏ ଭକ୍ତି ରୂପକ ସମୁଦ୍ରରେ ଅବଗାହନ କରୁଛି, ଯିଏ ସମୁଦ୍ରରେ ପହଁରୁଛି, ଯିଏ ନଦୀରେ ସ୍ନାନ କରୁଛି, ତାକୁ ଆଣିକି ଗୋଟେ ଗର୍ତ୍ତ ଜାଗାରେ ମଇଳା ପାଣି ସେଠି ଛାଡ଼ି ଦିଆଯିବ, ସେ ସ୍ନାନ କରିବ? ଇନ୍ଦ୍ର ତାଙ୍କର ନିଜ ପଦବୀ ଆଉ ସ୍ୱର୍ଗ ଲୋକକୁ କହୁଛନ୍ତି ଏଇଟା ହେଉଛି ଗୋଟେ ଗର୍ତ୍ତ, କ୍ଷୁଦ୍ର ଖାତକ ଉଦକେ। ସ୍ୱର୍ଗରେ କ'ଣ ଅଛି? କିଛି ଭୋଗ ଅଛି, ଅପ୍ସରା ମାନେ ଅଛନ୍ତି, ଭୋଗୀ ମାନେ ରହୁଛନ୍ତି, ପରସ୍ପର ଭିତରେ ଈର୍ଷା ସ୍ପର୍ଦ୍ଧା ଭୋଗ ରହିଛି, ଏଇଟା ଗର୍ତ୍ତ। ଆଉ ଭକ୍ତି ସାଗର ବୈକୁଣ୍ଠ ହେଉଛି ଏ ପିଲାଏ, ସେ ପାଞ୍ଚରେ ବସି କିଏ ପାଟି କରୁଛି? ଭକ୍ତ ପିଲାଟି ତୁ ତଳେ ବସ, ପାଟି କରୁଛୁ ଏଠି ବସି, ପାଞ୍ଚ ଥର ଯାହା ଆସିଗଲୁଣି ମୁଁ ଦେଖିଲିଣି। ସେ ଭକ୍ତ ବୈକୁଣ୍ଠର ଭକ୍ତି ରସର ସମୁଦ୍ର ଭିତରେ ସେ ଅବଗାହନ କରେ, ତା ଆଗରେ ସ୍ୱର୍ଗଟା କ'ଣ? ଯସ୍ୟ ଭକ୍ତି ଭଗବତୀ ହରଉ ନିଶ୍ରେଶ୍ୱର ବିକ୍ରୀଡ଼ିତ ଅମୃତ ଅମ୍ବୁଧ, ଭକ୍ତି ରୂପକ ଅମୃତ ସାଗରରେ ସେ ଅବଗାହନ କରୁଛି। କିଂ କ୍ଷୁଦ୍ର ଖାତକେ, ଏ ସ୍ୱର୍ଗରୂପୀ ଖାତକ ଜଳରେ କ'ଣ ସେ ସ୍ନାନ କରିବ? ହେ ବୃତ୍ର, ତୁମେ ଯେଉଁ ଭକ୍ତିରସରେ ଅବଗାହନ କରୁଛ, ମୋ ଭଳି ଏଇ ଇନ୍ଦ୍ର ଯେଉଁ କ୍ଷୁଦ୍ର ସ୍ୱର୍ଗ ସୁଖ ପାଉଛି, ମୁଁ ବୁଝିପାରିଲି ଆଜି ତୁମେ କାହିଁକି ଇନ୍ଦ୍ର ହେବା ପାଇଁ ଚାହୁଁନ, ତୁମେ କାହିଁକି ଐଶ୍ୱର୍ଯ୍ୟ ଚାହୁଁନ, ତୁମେ କାହିଁକି ଆକୁ ତୁଚ୍ଛ ବସ୍ତୁ ବୋଲି ଦେଖୁଛ, ମୁଁ ବୁଝିପାରିଲି। ପ୍ରବଚନ ସରିଗଲା, ଇନ୍ଦ୍ର ପ୍ରଶଂସା କରିଦେଲା ପରେ ବୃତ୍ର ପ୍ରଭୁ ଆଉ ପ୍ରଶଂସା କିଛି ପ୍ରବଚନ ଦେଲେନି, ଏ ପ୍ରବଚନ ଚାଲିବ ଯୁଦ୍ଧ ବି ହେଇପାରିବେ, ବନ୍ଦ କରିଦେଲେ। ଶିଶୁ କୌବାଚ ଇତିବ୍ରାଣେ ବନ୍ୟ ଧର୍ମ ଜିଜ୍ଞାସୟ ନୃପମ ଯୁଜୁଧାତେ ମହାବୀର୍ଯ୍ୟ ଇନ୍ଦ୍ରବୃତ ଯୁଧାଂସତି। ଏଇଭଳି ଧର୍ମ ବଚନ ସରିଲା ପରେ ବର୍ତ୍ତମାନ ଯୁଦ୍ଧ କରିବା ପାଇଁ ଦୁଇ ଜଣ ତାଙ୍କ ମତି ଲାଗିଗଲା, ପ୍ରବଚନ ରୁଦ୍ରପ୍ରଭୁଙ୍କର ପ୍ରବଚନରେ ଦୁଇ ଇନ୍ଦ୍ର ବି କହିଲେ ଠିକ୍ ଅଛି ମୁଁ ମୋ କର୍ତ୍ତବ୍ୟ କରିବି, ଏତେ ସୁନ୍ଦର କଥା କହୁଛନ୍ତି ଆଉ। ଆରମ୍ଭ ହେଲା ଦୁଇ ଜଣଙ୍କର ଯୁଦ୍ଧ, ଆଉ ସବୁ କଥା ତ କଥା ଆକାରେ କାଳ କହି କହି ଦେଇଯାଉଛି। ଆଗେ ରୁଦ୍ରପ୍ରଭୁ ଛାଡ଼ିଲେ ଲୋହକୁ, ଇନ୍ଦ୍ର ସେ ଲୋହଟାକୁ କାଟିଦେଇକି, ଇନ୍ଦ୍ର ଗୋଟିଏ ହସ୍ତ କାଟିଥିଲା ନା ନାହିଁ, କେଉଁ ହସ୍ତରେ ଦକ୍ଷିଣ ହସ୍ତକୁ କାଟିଦେଇଥିଲେ, ବାମ ହସ୍ତ ଗୋଟିଏ ଅଛି, ବାମ ହସ୍ତରେ ଲୋହକୁ ଧରିକି ଛାଡ଼ିଲେ ଇନ୍ଦ୍ରଙ୍କ ଉପରୁ। ଇନ୍ଦ୍ର ସେ ବାମ ହସ୍ତକୁ ବଜ୍ର ଦ୍ୱାରା ଅସ୍ତ୍ରକୁ କାଟିକି ବାମ ହସ୍ତ ବି କାଟିଥିଲେ, ଦୁଇ ହାତ କଟା ହେଇଛି। ଅତି ସୁନ୍ଦର ଶୋଭା ଭକ୍ତିରେ ଅନ୍ତର ତାଙ୍କର ଗଦଗଦ ହେଉଛି, ପ୍ରାଣ କାନ୍ଦୁଛି, ସଂକର୍ଷଣଙ୍କ ନିକଟକୁ ଯିବେ, ଏଣେ ବାହାରେ ଶରୀର ଦୁଇଟା କଟା ହେଇଛି, ଧାରା ଧାରା ହେଇ ରକ୍ତ ବୋହୁଛି। ଆଉ ଶୋଭା ପାଉଛନ୍ତି କିଭଳି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପର୍ବତମାନଙ୍କର ପକ୍ଷକୁ କାଟିଦେଲା ପରେ ଯେମିତି ଶୋଭା ପାଉଥିଲେ, ଅଗସ୍ତ୍ୟ ସିଂହ କୃପାରୁ ପର୍ବତମାନଙ୍କର ପକ୍ଷ ହେଇଯାଇଥିଲା, ତାକୁ ଇନ୍ଦ୍ର କାଟିଦେଲା ପରେ ଯେଭଳି ଶୋଭାମାନ, ସେ ଇନ୍ଦ୍ର ଆଜି ରୁଦ୍ରପ୍ରଭୁଙ୍କର କାଟିଦେଇଛନ୍ତି ଦୁଇଟି ହାତକୁ, ଯେ ସେଭଳି ଶୋଭାମାନ ହେଉଛନ୍ତି। ଆଉ କ୍ରୋଧରେ ଯେତେବେଳେ ଦୁଇଟି ହାତ କଟିଗଲା, ରୁଦ୍ରପ୍ରଭୁ କ'ଣ କଲେ ନା ମୁଖକୁ ବଢ଼େଇଲେ, ଅସ୍ତ୍ର କିଛି ନାହିଁ, ହସ୍ତ ବି ନାହିଁ, ମୁଖକୁ ବଢ଼େଇଲେ, ଗୋଟିଏ ମୁଖର ତଳ ଭାଗକୁ ଭୂମିରେ ରଖିଲେ, ଆଉ ଗୋଟେ ଉପର ଭାଗକୁ ପୁରା ଆକାଶକୁ ସ୍ପର୍ଶ କରିଦେଲେ, ଇନ୍ଦ୍ର ତା ଭିତରେ ରହିଗଲେ। ଇନ୍ଦ୍ରଙ୍କୁ ପୁରା ବଜ୍ର ସହିତ ଭିତରକୁ ନେଇଗଲେ, ପୁରା ବଜ୍ର ସହିତ ଭିତରକୁ ନେଇଗଲେ, ସମସ୍ତେ ହାହାକାର, ଦେବତାମାନେ ମୁନିଋଷିମାନେ ସମସ୍ତେ ହାହାକାର କରୁଛନ୍ତି ଯେ ଇନ୍ଦ୍ରଙ୍କୁ ବର୍ତ୍ତମାନ ଭଗବାନ ତ କହିଥିଲେ ଇନ୍ଦ୍ରଙ୍କର, ଇନ୍ଦ୍ର ତ ମାରିବେ, ଓଲଟା କାମ ହେଇଗଲା, କିନ୍ତୁ ଇନ୍ଦ୍ର ଉଦର ଭିତରେ ଥିଲାବେଳେ ତାଙ୍କର ଉଦରକୁ ସେ ବଜ୍ର ଦ୍ୱାରା ବିଦାରଣ କରିକି ବାହାରକୁ ଆସିଲେ। ଉଦର ବିଦାରଣ ସରିଲା ପରେ ବଜ୍ରରେ ରୁଦ୍ରପ୍ରଭୁଙ୍କର ଶରୀରକୁ କାଟିବା ପାଇଁ 360 ଦିନ ଲାଗିଲା, ବଜ୍ର ବୁଲି 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 କାଟୁଛି, 360 ଦିନ ଲାଗିବ। ଏହା ଭିତରେ ରୁଦ୍ରପ୍ରଭୁ ଚାଲିଲେ। ଆଚ୍ଛା ରୁଦ୍ରପ୍ରଭୁ ଆପଣ କୁହନ୍ତୁ, ରୁଦ୍ରପ୍ରଭୁ ଯଦି ସେ ଗିଳି ଦେଇପାରିଲେ ତା ଭିତରେ କେମିତି ମାରିଲେ, ପ୍ରଶ୍ନ ଆସିବ। ଏ ଚକ୍ରତା ସମାଧାନ ଦେଉଛନ୍ତି, ଲାଷ୍ଟ ଶ୍ଳୋକକୁ ମୁଁ ଯାଉଛି, ଏକବାର ସମୟ ହେଇଗଲାଣି। ବୃତ୍ତସ୍ୟ ଦେହାତ୍ ନିଷ୍କ୍ରାନ୍ତମ୍ ଆତ୍ମଜ୍ୟୋତି ଅରିନ୍ଦମମ୍ ପଶ୍ୟତମ୍ ସର୍ବଦେବାନାମ୍ ଅଲୋକମ୍ ସମପଦ୍ୟତେ। ସବୁ ଦେବତାମାନେ ଦେଖୁଛନ୍ତି ବୃତ୍ତସ୍ୟ ଦେହସ୍ୟ ନିଷ୍କ୍ରାନ୍ତମ୍, ବଜ୍ର ଦ୍ୱାରା ତାଙ୍କ ଉଦର ବିଧାରଣ ପରେ ଗୋଟେ ଜ୍ୟୋତି ବାହାରିଲେ, ଆତ୍ମଜ୍ୟୋତି ଅରିନ୍ଦମମ୍, ଅରିନ୍ଦମମ୍ ପରୀକ୍ଷିତକୁ ସମ୍ବୋଧନ କରି କହୁଛନ୍ତି, ହେ ଶତ୍ରୁ ଜୟକାରୀ, ତୁମେ ଯେଭଳି ଶତ୍ରୁକୁ ଜୟ କର, ବର୍ତ୍ତମାନ ଇନ୍ଦ୍ର ସେଇଭଳି ଜୟ କଲେ। ପଶ୍ୟତମ ସର୍ବଦେବାଣମ୍, ସବୁ ଦେବତାମାନେ ଦେଖୁଛନ୍ତି ଭଗବାନଙ୍କର ବୈକୁଣ୍ଠ ଧାମକୁ ଚାଲିଲେ ସେ ଜ୍ୟୋତି, ବିଶ୍ୱନାଥ ଚକ୍ରବର୍ତ୍ତୀ ରଚନା କରିଛନ୍ତି। ଅତ୍ର ଯଦୈବ ମୃତ ସବାହନମ ଇନ୍ଦ୍ର ଜଗ୍ରାହ ତଦୈବ ମମ ହନ୍ତା ଅନ୍ୟ କୋପି ଅସ୍ତି ଇତି ନିଶ୍ଚିତ ଯୋଗବଳେ ଏବଂ ଦେହତ୍ୱ। କେବଳ ଇନ୍ଦ୍ରକୁ ଭିତରକୁ ନେଲେନି, ଐରାବତ ହସ୍ତିଙ୍କ ସହିତ ଭିତରକୁ ନେଇଗଲେ। ରୁଦ୍ରପ୍ରଭୁ ଭିତରେ ହସ୍ତି ବି ଅଛନ୍ତି, ସେ ତା ଭିତରେ ବସିଛନ୍ତି, ବସିକି ଆଚ୍ଛା ଯଦି ରୁଦ୍ରପ୍ରଭୁ ଭିତରକୁ ନେଇଗଲେ, ବଳବାନ କିଏ, ରୁଦ୍ରପ୍ରଭୁ ନା ଇନ୍ଦ୍ର, ବଜ୍ର ବି ସେଠି ଥିଲା, ବଜ୍ର ବି ଖସି ଯାଇଛି। କହିଲେ ନା, ରୁଦ୍ରପ୍ରଭୁ ଚିନ୍ତା କଲେ ବର୍ତ୍ତମାନ ମୋର ଜୟ ହେଇଗଲା, ଲୌକିକ ଦୃଷ୍ଟିରେ ଜୟ ମୋର ହେଇଗଲା, ଆଉ ସ୍ୱର କାହିଁକି ରଖିବି, ମୁଁ ତ ଅଭିଶାପ ପାଇଛି, ସ୍ୱର ତ୍ୟାଗ କରିବି, ବର୍ତ୍ତମାନ ସମାଧିରେ ବସିଗଲେ। ଯୋଗ ବଳେନମ୍ ଦେହ ତକ୍ତ୍ୱା କଥାଙ୍ଗନମ୍ ଶୀଘ୍ରମ ଭଗବତ ପାର୍ଶ୍ୱମ ଜାମି ବିଭ୍ୟାବମ ସମାଧିମ ଚକାର, ଏଇଭଳି ଭାବିକି ସମାଧିରେ ବସିଗଲେ। ଦେଖ ଇନ୍ଦ୍ରଙ୍କୁ ଐରାବତ ହସ୍ତିଙ୍କୁ ଭିତରକୁ ନେଇଯାଇଛନ୍ତି, କହିଲେ ରୁଦ୍ରପ୍ରଭୁ କହିଲେ ମୋର ବର୍ତ୍ତମାନ ଜୟ ହେଇଗଲା, ଆମର କ'ଣ ଦରକାର ଅଛି ଶରୀରରେ, ବର୍ତ୍ତମାନ ସମାଧିରେ ବସିଗଲେ। ସମାଧିରେ ଯେତେବେଳେ ବସିଗଲେ, ଦେବେ ଇନ୍ଦ୍ର ତଂ ଦେବେ ଇନ୍ଦ୍ର ଅଚେତନସ୍ୟ ବୃତ ଦେହସ୍ୟ କୁଖିଂ ବିଦାର୍ଯ୍ୟ ନିଃସୃତ ଶିରଚ୍ଛେଦ ପ୍ରବୃତ। ଅଚେତନ ହେଇକି ରୁଦ୍ରପ୍ରଭୁ ଧ୍ୟାନରେ ରହିଗଲା ପରେ ସେତେବେଳେ ବଜ୍ରରେ ଛେଦ କରିକି ଆସିବେ, ସିଦ୍ଧାନ୍ତ ବିରୁଦ୍ଧ ହେଇଯିବନି, ଏତେ ବଡ଼ ଭକ୍ତ ପାଖରେ ଆଉ ଗୋଟେ ଭକ୍ତର ଶକ୍ତିଟା କେମିତି କାମ କରିବ, ହେଇପାରେ ଭଗବାନଙ୍କର ତେଜ ଆଉ ଅଦିତି ରୁଚିଙ୍କର କ'ଣ ଅସ୍ଥିରେ ବଜ୍ର ନିର୍ମାଣ ହେଇଛି, କିନ୍ତୁ ଇଏ ଶୁଦ୍ଧ ଭକ୍ତ। ତେଣୁ ସମାଧି ବଳରେ ଯେତେବେଳେ ସେ ବସିଛନ୍ତି, ସମାଧି ବଳରେ ଶରୀରକୁ ତ୍ୟାଗ କରିଥାନ୍ତି, ତ୍ୟକ୍ତ ଶରୀରକୁ ଇଏ ବଜ୍ରରେ ବିଧାରଣ କରିକି ଇନ୍ଦ୍ର ଆସିଲେ। ଆଉ ଦେଖୁଛନ୍ତି ସବୁ ସମସ୍ତେ ଦେଖୁଛନ୍ତି ଜ୍ୟୋତି ବାହାରିକି ଗଲା ଭଗବାନଙ୍କ ଶଙ୍କରଷ୍ଣଙ୍କ ପାଦ ପଦ୍ମରେ ସେ ଯାଇକି ଦେବତାମାନଙ୍କୁ ଦେଖେଇବା ପାଇଁ ଜ୍ୟୋତିଟି ଗଲା। ବହୁତ ଟୀକାକାର ମାନେ ବହୁତ ରଚନା କରିବା ସମୟ ନାହିଁ। ଦେବତାମାନେ ଦେଖୁଛନ୍ତି ଜ୍ୟୋତି ଗଲା ଦେବତାମାନଙ୍କୁ ବୁଝେଇବା ପାଇଁ, କିନ୍ତୁ ସମାଧି ବଳରେ ସେ ଯାଇକି ଶଙ୍କରଷ୍ଣଙ୍କ ପାଖରେ ପହଞ୍ଚାରିଲେ। ଏବଂ ଆହୁରି ଗୋଟେ ଅଧ୍ୟାୟ ରହିଲା, ସେ ଅଧ୍ୟାୟରେ ଇନ୍ଦ୍ର ବର୍ତ୍ତମାନ ବଧ କଲା ପରେ ଅପ୍ରସନ୍ନ ବଦନରେ ଯିବେ, କେହି ତାଙ୍କ ସାଙ୍ଗରେ କଥା କହିବେନି, ସମସ୍ତେ ଇନ୍ଦ୍ରଙ୍କୁ ଦେଖିକି ମୁହଁ ମୋଡ଼ିକି ପଳେଇଯିବେ। କିନ୍ତୁ ଇନ୍ଦ୍ର ଦୁଃଖରେ ଗଲାବେଳେ ପରୀକ୍ଷିତ ଶୁଣିକି ପଚାରିବ, ଗୁରୁଦେବ ଶତ୍ରୁକୁ ବିଜୟ କଲା ପରେ ସମସ୍ତେ ଆନନ୍ଦିତ ହୁଅନ୍ତି, ଇନ୍ଦ୍ର କାହିଁକି ଦୁଃଖରେ ଗଲେ ମୋତେ କୁହନ୍ତି। ପୁଣି ଚାଲିଲା ଗୋଟେ ଅଧ୍ୟାୟ। ଏବଂ ଶେଷରେ ତେର ଅଧ୍ୟାୟରେ ଫଳଶ୍ରୁତି ଦିଆଯାଇଛନ୍ତି, ଆମେ ସେଠି ସିଧା ଯିବା। ଦୁଇଟି ଶ୍ଳୋକ ଶେଷ ଶ୍ଳୋକ ସାରିକି ଏଗାରଟି ଫଳ ଅଛନ୍ତି, ଯେତିକି କଥା ଆମେ କହିଲୁଣୁ ତା ଭିତରେ ଜାଣିବା ଭିତରେ ମୁଁ ସବୁଠୁ ଅଧିକ ଫଳଶ୍ରୁତି ଏଇଠି ଦେଖିଲି। ଅଧିକ ଏହି ଚରିତ୍ର ଶ୍ରବଣ କଲେ ଏଗାରଟି ଫଳ ସବୁଠୁ ଅଧିକ ଫଳଶ୍ରୁତି ମୁଁ ଦେଖିଲି। ଇଦମ୍ ମହାନ ଆଖ୍ୟାନମ୍ ଅଶେଷ ପାତ୍ମନା, ଏ ମହାନ ଆଖ୍ୟାନ ପ୍ରଥମ ହେଲା ପାପ ନଷ୍ଟ କରିବେ, ଯେତେ ପାପ ଅଛି ସବୁ ପାପକୁ ନଷ୍ଟ କରିବେ। ପାତ୍ମନମ୍ ପ୍ରକ୍ଷାଳନମ୍, ପ୍ରକ୍ଷାଳନ କରିଦେବେ, ଖେଳ ନାହିଁ ପ୍ରକ୍ଷାଳନ, ପ୍ରକୃଷ୍ଟ ରୂପେଣ ଖେଳ। ଏବଂ ହରି ବୋଲ ତୀର୍ଥ ପ୍ରଦାନ କୀର୍ତ୍ତନମ୍, ଭଗବାନଙ୍କର ଏତେ କ'ଣ ଏମିତି ଛଙ୍ଗ ଭଳିଆ ହେଉଛ, ତୀର୍ଥ ପ୍ରଦାନ କୀର୍ତ୍ତନମ୍, ଭଗବାନ ତୀର୍ଥପଦାଙ୍କର ଏଥିରେ ଗୁଣ କୀର୍ତ୍ତନ ଅଛନ୍ତି। ଆଉ ଭକ୍ତି ଉଚ୍ଛ୍ରୟମ୍, ଭକ୍ତି ଜଣଙ୍କ ଅନ୍ତରରେ ଉଜ୍ଜିତ ହେବ ବଢ଼ିବ ଏଇ ଚରିତ୍ର ଶୁଣିଲେ। ଆଉ ଭକ୍ତ ଜନାନୁବର୍ଣ୍ଣନମ୍, ଭକ୍ତଜନଙ୍କର ଅନୁବର୍ଣ୍ଣନ ବୃତ୍ର ପ୍ରଭୁଙ୍କର ଗୁଣ ଭିତରେ ବର୍ଣ୍ଣନା ହେଇଛନ୍ତି, ଗଣି ନେବେ ଏଗାରଟି ଅଛନ୍ତି। ଆଉ ମହେନ୍ଦ୍ର ମୋକ୍ଷମ୍ ବିଜୟମ୍, ଇନ୍ଦ୍ର କିଭଳି ବ୍ରହ୍ମହତ୍ୟାରୁ ଉଦ୍ଧାର ପାଇଲେ ଏବଂ ବିଜୟ ହେଲେ ତା ବି ଅଛନ୍ତି। ଆଉ ପଠେଇଓ ଆଖ୍ୟାନମ୍ ଇଦମ୍, ପଠେଇଓ ଆଖ୍ୟାନ ଇଦମ୍ ସଦାବୁଦ୍ଧା ଶୃଣୁମନ୍ତି ଅଥୋ ପର୍ବଣି ଇନ୍ଦ୍ରିୟମ୍, ଯେଉଁମାନେ ଏଟାକୁ ଶୁଣିବେ ପାଠ କରିବେ ଦୁଇ ଜଣଙ୍କର ଇନ୍ଦ୍ରିୟମାନେ ପାଟବ ହେବେ, ପାଟବ ମାନେ ଦକ୍ଷତା ପଟୁତା ପାଇବେ ଇନ୍ଦ୍ରିୟମାନେ। ଆଉ ଧନ୍ୟମ୍ ଯଶସ୍ୟମ୍ ଅଘିଳ ଅଖମୋଚନମ୍, ସମସ୍ତ ଜନ୍ମର ପାପ ଚାଲିଯିବ। ରିପୁଞ୍ଜୟମ୍, ଶତ୍ରୁକୁ ଜୟ କରିବେ। ସୁସ୍ଥୟନମ୍, ସୁସ୍ଥୟନ ଶବ୍ଦରେ ଜଣେ ଆଚାର୍ଯ୍ୟ ରଚନା କରୁଛନ୍ତି ସ୍ତ୍ରୀ ପୁତ୍ର କନ୍ୟା ପରିବାର ସମସ୍ତଙ୍କର ମଙ୍ଗଳ ହେବ, କେହି ଯଦି ଗୃହୀଭକ୍ତ ପାଠ କରନ୍ତି ଶ୍ରବଣ କରନ୍ତି ତାଙ୍କର ମଙ୍ଗଳ ହେବ। ସୁସ୍ଥୟନମ୍ ତଥା ଆୟୁଷମ୍, ଏବଂ ଏ ଆୟୁଷ ପ୍ରଦାନ କରିବେ। ଏ ଆଖ୍ୟାନ ରୁଦ୍ରପ୍ରଭୁଙ୍କର ଏ ଚରିତ୍ ସୁଖଦେବ ଗୋସ୍ୱାମୀ ପ୍ରହ୍ଲାଦ ପରୀକ୍ଷିତ ମହାରାଜଙ୍କୁ ଏ ବିଷୟରେ କହିବେ, କାରଣ ଏ ପ୍ରସଙ୍ଗ ଆସିଥିବ ରଜତମ ଗୁଣ ସତ୍ତ୍ୱ ଲୋକମାନେ ଯେଉଁ ହରିଭକ୍ତିକୁ ପ୍ରାପ୍ତ ହୁଅନ୍ତିନି ରଜ ଶରୀରରେ ରହିକି